ते वासुदेवाय। ଷଷ୍ଠ ଦିନରେ ଆପଣମାନଙ୍କୁ ମୁଁ ପୁଣି ଥରେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ତରଫରୁ ଆପଣମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଯେହେତୁ ଆପଣମାନେ ଶ୍ରଦ୍ଧାର ସହିତ ଭଗବାନଙ୍କର କଥା କିଛି ଶ୍ରବଣ କରିବା ପାଇଁ ଆସିଛନ୍ତି, ଗତକାଲି ପର୍ଯ୍ୟନ୍ତ ଆମେ ଯାହା ଭଗବାନ କପିଳଦେବ ଆଉ ମା ଦେବହୂତିଙ୍କ ମଧ୍ୟରେ ଯେଉଁ ବାର୍ତ୍ତାଳାପ ଚାଲିଛନ୍ତି, ତିନୋଟି ପ୍ରଶ୍ନ ମଧ୍ୟରୁ ଏ ଶେଷ ପ୍ରଶ୍ନ, ଜୀବ କିଭଳି ସଂସ୍କୃତି ଚକ୍ରରେ ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ିଛି ଏବଂ କିଭଳି ଦୁଃଖ ପାଉଛି, ଏ ପ୍ରଶ୍ନର ଉତ୍ତରକୁ ମା ଦେଉଛନ୍ତି। ଗତକାଲି ପର୍ଯ୍ୟନ୍ତ କଥା ଏ ପର୍ଯ୍ୟନ୍ତ ଯାଇଛନ୍ତି ଯେ ସଂସ୍କୃତି ଚକ୍ରରେ ଜୀବ ଯେଉଁ ଭ୍ରମଣ କରୁଛି ତାର ସମ୍ପୂର୍ଣ୍ଣ ଜୀବନ ହେଉଛି ଦୁଃଖମୟ। ମା ଏଇଟାକୁ ପ୍ରତିପାଦନ କରିବା ପାଇଁ ଚାହୁଁଛନ୍ତି ମାଙ୍କ ନିକଟରେ ଭଗବାନ କପିଳଦେବ। ଆଉ ଜଣେ ପଶୁ ହୀର୍ଣ୍ଣ ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରିପାରିବେ ଯେ ପ୍ରକୃତରେ ଜୀବନଟା କେବଳ ଦୁଃଖମୟ, ପରିଭକ୍ତି ବିନା କେବଳ ଦୁଃଖମୟ। ଦୁଃଖ ହିଁ ପ୍ରତି ପଦକ୍ଷେପରେ ଯିବାକୁ ମିଳୁଛି। ଏବଂ ଶୁଣୁଥିଲେ କିଭଳି କୁର୍ବନ୍ତେ ଦୁଃଖମ ପ୍ରତିକାରମ ସୁଖବତ୍ ମନ୍ୟତେ ଗୃହୀ, ଯେଉଁମାନେ ଗୃହ ପ୍ରତି ଆସକ୍ତ ଅଛନ୍ତି ଏ ଗୃହୀ ସୁଖ କ'ଣ ଜଗତରେ ମନେ କରୁଛନ୍ତି, କୁର୍ବତ୍ ଦୁଃଖମ ପ୍ରତିକାରମ। ପ୍ରତ୍ୟେକ ଜୀବ ଏଠି ଯେ ଜୀବ ବି ଅଛନ୍ତି ହରିଭକ୍ତି ବିନା ସୁଖ ମାନେ ଦୁଃଖମ ପ୍ରତିକାରମ ସୁଖବତ୍ ଇତି ମନ୍ୟତେ। ଗୋଟେ ଦୁଃଖ ଆସୁଛି ତାକୁ କାଉଣ୍ଟ୍ରାକ୍ଟ କରିବା, ତାର ଇଫେକ୍ଟକୁ ତାକୁ ପ୍ରତିରୋଧ କରିବା, ଦୁଃଖଟାକୁ ଫେସ୍ କରିକି ତାକୁ ସଲ୍ଭ କରିବା ପ୍ରୋବ୍ଲେମଟାକୁ ସୁଖ। ଆଉ ସୁଖ ଏ ଜଗତରେ କିଛି ନାହିଁ। ଲୋକ କୁହେ ଯାହା ମୋ ଦୁଃଖଟା ଚାଲିଗଲା, ପୁଣି ଗୋଟେ ଦୁଃଖ ଆସିକି ପହଞ୍ଚ, ବାସ୍ ସମଗ୍ର ଜୀବନ ଏଇ ଦୁଃଖମୟ। ଗତକାଲି ଆମେମାନେ ଶୁଣୁଥିଲେ ଯୌବନ ଅବସ୍ଥାରୁ କିଭଳି ଦୁଃଖ, ବୃଦ୍ଧ ଅବସ୍ଥା ବହୁତ ଦୁଃଖମୟ, ଏବଂ ବୃଦ୍ଧ ଅବସ୍ଥାରେ କିଭଳି ଦୁଃଖମୟ ଅବସ୍ଥା ଗତକାଲି ଆମେମାନେ ଶୁଣୁଥିଲେ, ଏବଂ ମୃତ୍ୟୁ ଅବସ୍ଥା କିଭଳି ଦୁଃଖମୟ ଶୁଣୁଥିଲେ, ଏବଂ ମୃତ୍ୟୁ ପରେ ଯେହେତୁ ମନକୁ ଇନ୍ଦ୍ରିୟକୁ ସଂଯମ କରିଣି, ଭଗବାନଙ୍କର ଭଜନ କରିଣି, ସେ ନର୍କକୁ ଯିବ, ଏବଂ ନର୍କରେ କେଉଁ କେଉଁ ଦଣ୍ଡ ଗତକାଲି ଆମେମାନେ ସଂକ୍ଷେପରେ ଶୁଣୁଥିଲେ, ବହୁ କରୁଣ ଅବସ୍ଥା ଯିବାର ନର୍କରେ। ଏବଂ ଆଜି ଶୁଣିବା ଏଇ ନର୍କରୁ ପୁଣି ଯିବ କିଭଳି ମାତୃଗର୍ଭକୁ ଆସୁଛି, ଆରାମସେ ଆସୁନି, ବହୁତ ଦୁଃଖ ପାଇକି ଆସିବ ମାତୃଗର୍ଭରେ। ସମସ୍ତେ ବି ଆମେ ଯେତିକି ଜଣ ଏଠି ବସିଛେ, ଆଉ ସଂସାରର ଯେଉଁ ଜୀବ ବି ଏଠିକି ଆସିନାହାନ୍ତି, ଜଲେଶ୍ୱରର ଯେଉଁ ଲୋକ ବି ଆସିନାହାନ୍ତି, ସେମାନେ ବି ଏଇ ଦୁଃଖରେ ଥିଲେ, ଆଉ ପୁଣି ଦୁଃଖକୁ ଯିବେ, ପୁଣି ଦୁଃଖକୁ ଯିବେ। ତେଣୁ ଗତକାଲି କଥା ଏଇଠୁ ବିଶ୍ରାମ ରହିଥିଲେ, ମା ଜୀବ ଯାଇ ଯେଉଁ ନର୍କରେ ଦଣ୍ଡ ପାଉଛି ବହୁତ ଲୋକ କାଳ୍ପନିକ ବୋଲି ମନେ କରନ୍ତି, ମା ଇଏ ସତ୍ୟ, ଅତ୍ରୈବ ନରକମ୍ ସ୍ୱର୍ଗମ୍ ଇତି ମା ତ ପ୍ରଚକ୍ଷତେ। ମା ନର୍କରେ ଯେଭଳି ଦଣ୍ଡ, ସ୍ୱର୍ଗରେ ଯେଭଳି ଭୋଗ, ଏ ଦୁଇଟା ଯାକ ଏଇ ଇହ ଲୋକରେ ଅଛି। ଜୀବ ତାର କର୍ମ ପ୍ରତିକ୍ରିୟା ଗୋଟେ ଦେଖିନେବା ଦରକାର। ଗୋଟିଏ ଶ୍ଳୋକରେ ତ ଚାଣକ୍ୟ ପଣ୍ଡିତ କହିଛନ୍ତି, ଯାର ଭାର୍ଯ୍ୟା ଗୃହରେ ଅଛି ବହୁତ ପ୍ରିୟ ବାଦିନୀ, ସନ୍ତାନମାନେ ନିଜର ବସ ହେଇକି ଅଛନ୍ତି, ସିଏ ଋଣୀ ନୁହେଁ, ଆଉ ରମା ଆଉ ଲକ୍ଷ୍ମୀ ଅଛନ୍ତି, ଆଉ ପତ୍ନୀ ଧନ ବି, ଧନ କିଛି ଅଛି, ସ୍ତ୍ରୀ ବହୁତ ବଶବର୍ତ୍ତୀ, ବହୁତ ସୁନ୍ଦର ସ୍ତ୍ରୀ, ହରିଭକ୍ତିର ଅନୁକୂଳ, ଆଉ ଋଣ କିଛି ନାହିଁ, ପୁତ୍ର ତାର ନିଜ ଅଧୀନରେ ଅଛି, ସେ ଏଇଠି ଯେଉଁ ସୁଖ ପାଉଛି, ଚାଣକ୍ୟ ପଣ୍ଡିତ କହୁଛନ୍ତି ଏଇଟା ଜାଣିବା ଦରକାର, ଏଇଟା ହିଁ ସ୍ୱର୍ଗ ସୁଖର କିଞ୍ଚିତ ପରିମାଣ ସେ ପାଉଛି ଏଠି, ଏହାଠୁ କୋଟି କୋଟି ଗୁଣ ଯଦି ସ୍ୱର୍ଗ ସୁଖ ଅଧିକ, ସ୍ୱର୍ଗ ସୁଖଟା କ'ଣ ଯଦି କେହି ଜାଣିବା ପାଇଁ ଚାହେଁ ସେ ଏଇଠି ଜାଣିବା ଦରକାର। ସ୍ତ୍ରୀ ଗୃହୀର ସ୍ତ୍ରୀ ନିଜ ଅଧୀନରେ ଅଛି, ହରିଭକ୍ତି ଅନୁକୂଳ, କେବେ ପ୍ରତିକୂଳ ଭଗବାନଙ୍କୁ ଭଜନ କରିବା ପାଇଁ କିଛି ପ୍ରତିକୂଳ କରୁନି, ପୁତ୍ରମାନେ ନିଜ କଣ୍ଟ୍ରୋଲରେ ଅଛନ୍ତି, ଆଉ କିଛି ଋଣ ନାହିଁ। ସେ ଜାଣିବା ଦରକାର ସ୍ୱର୍ଗର କିଛି ସୁଖ ମୁଁ ଏଠି ଭୋଗ କରୁଛି, ଆଉ ନର୍କର ସୁଖ କିଏ ଭୋଗ କରୁଛି। ଗତକାଲି ଆମେମାନେ ଶୁଣୁଥିଲେ ଯେମାନେ କଳହ ପ୍ରିୟ, ଯେଉଁମାନେ ରୋଗୀ, ସବୁବେଳେ କ୍ୱାରେଲିଂ ନେଚର, ସବୁ ଟିକେ ଟିକେ କଥାରେ କଳହ ଲାଗୁଛନ୍ତି, ସେମାନେ ନର୍କର ସୁଖକୁ ଏଠି ଭୋଗ କରୁଛନ୍ତି। କେହି କଳହ କରିକି ଅନ୍ୟକୁ ଯେତିକି ଦୁଃଖ ଦୁଏ ନା, ନିଜେ ସେତିକି ଦୁଃଖ ପାଏ। ଆପଣ କାହା ସାଙ୍ଗରେ କଳି କରିଦେଲା ପରେ କଳି କରିଥିବା ଲୋକ ଯେତିକି ରିଆକ୍ଟେଡ୍ ହୁଏ ନା, ଆପଣ କଳି କଲା ପରେ ଆପଣ ସେତିକି ରିଆକ୍ଟେଡ୍ ହୁଏ। ଇଏ ନର୍କର ଯନ୍ତ୍ରଣା, ଆଉ ନର୍କ ଯନ୍ତ୍ରଣା ତ କଳିଯୁଗର ଲୋକ ବୁଝିବା ପାଇଁ ସ୍ପେଶାଲ ଅଛି ଜିନିଷ। ମେଡିକାଲକୁ ଯିଏ ଯାଉଛି, ପୋଲିସ ଷ୍ଟେସନକୁ ଯିଏ ଯାଉଛି, ଏ ଦୁଇଟା ନର୍କର ଯନ୍ତ୍ରଣା ବୋଲି ଜାଣିବା। ଏଇଠି ଅନୁଭବ କର ଏ ଯନ୍ତ୍ରଣା, ୟାର କୋଟି କୋଟି ଗୁଣ ନର୍କରେ ଅଧିକ ଯନ୍ତ୍ରଣା। ମା କେଉଁମାନେ ନର୍କକୁ ଯାଆନ୍ତି, ଗତକାଲି ଏଇ ଶ୍ଳୋକର କଥା ବିଶ୍ରାମ ରହିଥିଲେ, ଯେଭଳି ଜଣେ ଭଗବାନଙ୍କର ନିୟମକୁ ଭାଙ୍ଗିଦେଲା, ଏ ସରକାର ନିୟମକୁ ଭାଙ୍ଗିଦେଲା, ତାକୁ ଜେଲଖାନାକୁ ଯିବାକୁ ପଡ଼େ। ଭଗବାନ ସୃଷ୍ଟିର ପ୍ରତ୍ୟେକ ଜୀବ ପାଇଁ କିଛି ନିୟମ କରିଛନ୍ତି, କିନ୍ତୁ 80 ଲକ୍ଷ ଜୀବଜୀବନୀ ସେମାନେ ପ୍ରକୃତି ନିୟମ ଉପରେ କେବେ ଦ୍ରୋହ ଆଚରଣ କରନ୍ତି ନା। ବାଘ ଯଦି ଭୋକରେ ମରିଯିବ ବି ସେ କେବେ ଆସିକି ହୋଟେଲ ପ୍ଲେଟ୍ରେ ଅର୍ଣ୍ଣ ଖାଇବ ନା, ବାଘ ମୁହଁକୁ ଅର୍ଣ୍ଣ ଫିଙ୍ଗା ହେଲେ ବି ସେ ଖାଇବ ନା। ଏତେ ସଂଯତ ପ୍ରକୃତି ଦ୍ୱାରା 80 ଲକ୍ଷ ଇତର ଜୀବନି ସେମାନେ କଣ୍ଟ୍ରୋଲ ହୋଇଛନ୍ତି। ସବୁ ଆହାର, ନିଦ୍ରା, ଭୟ, ମୈଥୁନ, ଚାରିଟା ଜିନିଷ ତାଙ୍କର କଣ୍ଟ୍ରୋଲ। ଗୋଟେ ପକ୍ଷୀ ଯଦି କୁହାଯିବ ତୁମେ ଦିନ 7 ପର୍ଯ୍ୟନ୍ତ ଶୁଅ, ସେ କେବେ ଶୋଇପାରିବନି, 4 ବାଜିଲା ମାନେ ସେ ଆଲାର୍ମ ଲଗେଇବ। ପ୍ରକୃତି ଦ୍ୱାରା ମଣିଷକୁ ଆଲାର୍ମ ଦେଇକି ବି ଦିନ 9 ପାଞ୍ଚ ଶୋଇବ ମଣିଷ। ଚାରିଟା ଜିନିଷ ଅତି ବିଶୃଙ୍ଖଳା, ସେଥିପାଇଁ ତା କନସିୟସନେସ୍, ତାର ଚେତନାଟା ପଶୁ ଚେତନା ଠାରୁ ହୀନ, ସମାନ ଏତମ୍ କୁହାଯିବନି। ଆଗରୁ ଏ ପ୍ରବଚନ ଚଳୁଥିଲା, ସମାନ ଏତମ୍ ପଶୁ ଭି ନରାଣ, ମଣିଷ ପଶୁ ସହିତ ସମାନ ନା। ପଶୁ କେବେ ଡକାୟତଗିରି କରିବନି, ପଶୁ କେବେ ପକେଟ୍ ମାର୍ କରିବନି, ପଶୁ କେବେ ଚିଟିଂ କରିବନି, ଇଏ ମଣିଷର ଗୁଣ। କାହିଁକି ତା ଚାରିଟା ଯେଉଁ ଶରୀର ଧର୍ମ ଅଛି, ଶାରୀରିକ ଧର୍ମ, ସେ ପ୍ରକୃତିର ନିୟମ ହିସାବରେ କରୁନି। ଭଗବାନ ଯେଉଁ ମଣିଷ ଜନ୍ମ ଦେଇଛନ୍ତି, ପ୍ରକୃତି ନିୟମ ହିସାବରେ ଆହାର ବି ଦେଇଛନ୍ତି। ମଣିଷ କ'ଣ ଖାଇବ, ଯାହାର ଆହାର ଠିକ ନାହିଁ, ଯାହାର ନିଦ୍ରା ଠିକ ନାହିଁ, ଯାହାର ନିଜ ଉପରେ ଭରସା ନାହିଁ, ସବୁବେଳେ ଭୟାଳୁ, ଧନ ପାଇଁ ଭୟାଳୁ, ସ୍ତ୍ରୀ ପାଇଁ ଭୟାଳୁ, ପୁତ୍ର ପାଇଁ ଭୟାଳୁ, ଶରୀର ପାଇଁ ଭୟାଳୁ, ଏମାନେ କ'ଣ ଶରଣାଗତ ହେବେ। ଏ ତ ବିଶୃଙ୍ଖଳିତ ଲୋକ, ଯିଏ ଭୟ ଅଛି ସେ ଅନ୍ୟକୁ ଆଟାକ୍ କରିବ ନିଜର ସେଫ୍ ପାଇଁ। ଆମ ଏଥୁନ୍ ପିଲା ଛୁଆ ଜନ୍ମ କରିବା, ତାର ବି କଣ୍ଟ୍ରୋଲ ନାହିଁ। ପଶୁପକ୍ଷୀମାନଙ୍କର ବହୁତ କଣ୍ଟ୍ରୋଲ, ସ୍ପେସିଫିକ କେତେଟା ପକ୍ଷୀ ଅଛନ୍ତି ତାଙ୍କୁ, ପଶୁ ଅଛନ୍ତି, ପଶୁ ନାହାନ୍ତି, ପ୍ରାୟ ପକ୍ଷୀ ଅଛନ୍ତି, ପକ୍ଷୀ ବି ପଶୁ ବି ଥିବେ, ତାଙ୍କୁ ସେଇ ମଣିଷମାନଙ୍କୁ ସେଇ ସେଇ ଜୋନିକି ଦିଆଯାଏ ଯେଉଁମାନେ କାମୁକ ପୁରୁଷ। ଜଣେ ଅଧିକ ସ୍ତ୍ରୀ ଆସକ୍ତି ପୁରୁଷ ସେମାନଙ୍କୁ ଆରଥରକୁ ପାରା, ପାରା ଦେଖିଛନ୍ତି ନା, ଏ କ'ଣ କିରେ ବାପା, ଏଇ ଜଣେ ବି ପାଟି କରିବେ, ମୋ କାନରୁ ଟିକେ କଥା ଶୁଭିବନି। ପାରା ଦେଖିଛନ୍ତି ନା, ଘରେ ରୁହନ୍ତି, କ'ଣ କହୁଛନ୍ତି ଆପଣ କାଳେ ଜାଣିଥିବେ, ପାରା ପାରା ଘରଚଟିଆ, ଘରଚଟିଆ କୁହନ୍ତି ନା ଆମର ବାଲେଶ୍ୱର ଜିଲ୍ଲାରେ, ଏଇମାନଙ୍କୁ ଜନ୍ମ ମିଳିବ। ଅନ୍ୟଥା ଅନେକ ପକ୍ଷୀ ଅଛନ୍ତି ଆଉ ଅନେକ ପଶୁ ଅଛନ୍ତି, ସେମାନଙ୍କ ଜୀବନ ବହୁତ ଶୃଙ୍ଖଳିତ। ଗାଭୀ ଦେଖନ୍ତୁ, ସିଂହ ଦେଖନ୍ତୁ, ବହୁତ ପଶୁ, ବାଘ ବି, ସେମାନେ ଥରେ ସହବାସ କରିବେ, ଥରେ ସନ୍ତାନ ଧାରଣ କରିବେ ବର୍ଷରେ, ଶୃଙ୍ଖଳି ପ୍ରକୃତିର ନିୟମରେ ଚାଲିଛନ୍ତି। କିନ୍ତୁ ମଣିଷ ଗୋଟିଏ ଜୀବ, ସବୁବେଳେ ଦେହକୁ ସୁଖ ଦେବା ପାଇଁ ସେ ପ୍ରକୃତିର ନିୟମକୁ ଭାଙ୍ଗିବାନି ଚାଲିଛି, ଆଉ ସେ ଭାଙ୍ଗିବା ପାଇଁ ହିଁ ବୈଜ୍ଞାନିକମାନେ ଆମକୁ ସାହାଯ୍ୟ କରୁଛନ୍ତି। ଏ ଯେଉଁ ଏଜୁକେସନ ଡିପାର୍ଟମେଣ୍ଟ ଖୋଲା ଯାଇଛି, ତାର ଗୋଟେ ଉଦ୍ଦେଶ୍ୟ ହେଲା ତୁମେ ଭଗବାନଙ୍କ ନିୟମକୁ ମାନ ନା। ଏଜୁକେସନ ବର୍ତ୍ତମାନ ଯେଉଁ ଏଜୁକେସନ, ଏଟା ହଉଛି ଚିଫ୍ ଏଜ୍, ମୁଖ୍ୟ ଉଦ୍ଦେଶ୍ୟ। ଭଗବାନ କେବେ ଥିଲେ, ସେ କେଉଁ ନିୟମ କରିଥିଲେ, ବର୍ତ୍ତମାନ ସେ ନିୟମ ଚଳିବନି, ତୁମେ ବର୍ତ୍ତମାନ ଏମିତି ଭୋଗ କର, ତୁମେ ଭୋଗ କରିକି ପାଗଳ ହବ, ଇ ପାଗଳ କରୁଛି। ମଡର୍ଣ୍ଣ ସିଭିଲାଇଜେସନ ୱିଲ୍ ମେକ୍ ଅସ୍ କ୍ରେଜି, ପ୍ରଭୁପାଦ କହନ୍ତି, ଏଇଟା ପାଗଳ ସଭ୍ୟତା। ବିଦେଶୀ ଲୋକମାନେ କ'ଣ ଅବସ୍ଥା, ଭାରତୀୟ ଲୋକମାନଙ୍କର ସେ ଅବସ୍ଥା ବର୍ତ୍ତମାନ ଆସୁଛି, ବିଦେଶୀ ଲୋକମାନେ ସବୁ ପାଗଳ ପ୍ରାୟ ମ୍ୟାକ୍ସିମମ୍। ସେଥିପାଇଁ ସେମାନେ ଦେଲେ ନାମ ଜପ କରି ମନ୍ଦିରରେ ରୁହନ୍ତି, ବହୁତ ଖୁସି ହୁଅନ୍ତି, ଯାହା ଆମେ ମାଇଣ୍ଡକୁ କଣ୍ଟ୍ରୋଲ କରିପାରୁଛୁ। ବ୍ୟକ୍ତି ଯେତେବେଳେ ଅଧିକା ଭୋଗିବ ନା, ତା ମନର ପ୍ରବଣତା ଏତେ ବଢ଼ିବ ଭୋଗ ଦୃଷ୍ଟିରେ ସେ କେବେ ଶାନ୍ତି ହେଇକି ରହିପାରିବ। ଯେଉଁ ବ୍ୟକ୍ତି ବି ସେ ସାଧୁ ହଉ ଅସାଧୁ ହଉ, କାହାର ମନ ସଂଯମ ତା ଭୋଗରୁ ଜଣାପଡ଼ିବ। ଯାହାର ଶରୀର ଡିମାଣ୍ଡ କମ୍, ଯିଏ ଭୋଗୀ ନୁହେଁ, ସେ ଶୀଘ୍ର ମନକୁ ସଂଯମ କରିପାରିବ। ଯାହାର ପ୍ରଚୁର ଭୋଗ ଅଛି ସେ କେବେ ସଂଯମ ହେଇପାରିବ। ତେଣୁ ଏ ସଂସ୍କୃତି ବଡ଼ ଭୟଙ୍କର ସଂସ୍କୃତି, ଏ ନର୍କକୁ ଯିବା ସଂସ୍କୃତି ଶିକ୍ଷା ବର୍ତ୍ତମାନ। କିନ୍ତୁ ପ୍ରଭୁପାଦ ଜୀ କହୁଛନ୍ତି କୌଣସି ଗୋଟିଏ ଡିପାର୍ଟମେଣ୍ଟ ବର୍ତ୍ତମାନ ସୁଦ୍ଧା ଏଜୁକେସନ୍ ନାହିଁ ମଣିଷକୁ ଏ ଇନ୍ଦ୍ରିୟ ମନକୁ ସଂଯମ କରି ତାକୁ ନର୍କରୁ ବଞ୍ଚେଇବ, କୌଣସି ଡିପାର୍ଟମେଣ୍ଟ ବାହାର ନାହିଁ। ଏଇଟା କେବଳ ଗୋଟିଏ ଡିପାର୍ଟମେଣ୍ଟ, ଶ୍ରୀମଦ୍ ଭାଗବତ। ଏବଂ କୁଟୁମ୍ବ ବିଭ୍ରାଣ ଉଦରଂ ଭରଏବବାମ ବିସୃଜାୟ ଉଭୟଂ ବିସୃଜାୟ ଉଭୟଂ ପ୍ରତ୍ୟ ଭୁଙ୍କ୍ତେ ତତ୍ ଫଲୈଦୃଶଂ। ମା, ଏବଂ କୁଟୁମ୍ବ ଭରଣ ବିଭ୍ରାଣ, ମୁଁ ଯେଭଳି ଭାବରେ କହିଲି ଯେଉଁମାନଙ୍କର ମନ ଇନ୍ଦ୍ରିୟ ଅନ୍ତକୋଷ ଆଶୟ ଚିତ୍ତ ସମ୍ପୂର୍ଣ୍ଣ ପରିବାର ସ୍ତ୍ରୀ କନ୍ୟା ଧନପତି ଆସକ୍ତି ହେଇକି ରହିଛି, ଆତ୍ମା ଜାୟା ସୁତ ଗାର ପଶୁ ଦ୍ରବୀଣ ବନ୍ଧୁ, ଏମାନଙ୍କ ପ୍ରତି ଏକ ମର୍ଣ୍ଣରେ ନିରବଚ୍ଛିନ୍ନ ଯେଉଁମାନେ ପାପ ଦ୍ୱାରା ପୋଷଣ କରିଛନ୍ତି ଏମାନଙ୍କୁ, ଦୁଇ ପ୍ରକାର ଲୋକ ଯାଆନ୍ତି ନର୍କକୁ। ଏଠି କହୁଛନ୍ତି କାହାର କାହାର ବି ସଂସାର ନଥିବ, ସ୍ତ୍ରୀ ନଥିବ, ଗାଡ଼ି ପିଲା ନଥିବ, କିଛି ବି ନଥିବ, ଗାଡ଼ି ପିଲା ଛୁଆ କିଛି ନଥିବ, ସେ ବି ପାପ କରୁଛି ପେଟ ପାଇଁ, ମୁଁ କେମିତି ଭୋଗିବି ଅଧିକ, ବହୁତ ଲୋକ ବି ଅଛନ୍ତି। ଦୁଇ ଜଣ ଯାଙ୍କର ଏ ଶରୀର ଏଇଠି ରହିବ, ଦୁଇ ଜଣ ଯାଙ୍କ ନର୍କକୁ ଯିବେ। ଏବଂ କୁଟୁମ୍ବ ବିଭ୍ରାଣ, ବିଭ୍ରାଣ ମାନେ ପୋଷିବା, ଉଦାରମ୍ଭର ଏ ବବା, ଯେମାନେ ଉଦରମ୍ଭର, ଉଦରମ୍ଭର ମାନେ ପେଟ ଛଡ଼ା ଆଉ କିଛି ଜାଣନ୍ତି ନା, ସକାଳୁ ଉଠିବେ ପେଟକୁ କେମିତି ଖାଇବାକୁ ଦିଆଯିବ, ବାସ୍। ଭକ୍ତମାନେ ଆଦୌ ପେଟ ଚିନ୍ତା କରିବା କଥା ନୁହେଁ, ଭକ୍ତମାନଙ୍କର ପେଟ ଚିନ୍ତା ମାନେ ଭଗବାନଙ୍କର ବହୁତ ବଡ଼ ଦୁଃଖ, ଭଗବାନ ବହୁତ ଦୁଃଖ କରନ୍ତି। କୌଣସି ଭକ୍ତ ଯଦି ଆହାର ଚିନ୍ତା କରିବ, କାଲି ପାଇଁ ଚିନ୍ତା କରିବ, ମୁଁ କେମିତି ଚଳିବି, ବହୁତ ବଡ଼ ଦୁଃଖ ଭଗବାନଙ୍କର। ପେଟ ଚିନ୍ତା କେବେ କରିବା ଉଚିତ ନାହିଁ, ଭକ୍ତ ହେଲେ ଭଗବାନଙ୍କ ଆଶ୍ରୟ ନେଲେ, କିଏ ବି ପ୍ରଭୁଙ୍କ ଆଶ୍ରୟ ନେଇଛି ମାନେ ପ୍ରଭୁ ତା ପାଇଁ ସବୁକିଛି ବ୍ୟବସ୍ଥା କରି ରଖିଛନ୍ତି, ସବୁକିଛି ବ୍ୟବସ୍ଥା କରି ରଖିଛନ୍ତି। କିନ୍ତୁ ଉଦରମ୍ଭର କେଉଁ ମାନେ କେବଳ ଉଦର ଚିନ୍ତା, ଉଦରକୁ ପୋଷଣ କରି, ପେଟ ମାନେ ସ୍ତ୍ରୀ ପିଲା ଛୁଆ ଏମାନଙ୍କ ପେଟକୁ କେବଳ ଲକ୍ଷ୍ୟ କରି, ଆମେ କେମିତି ଖାଇବାକୁ ଦେବି ସୁଖରେ, ବାସ୍। ବିସୃଜମ ଇହ ଉଭୟ ପ୍ରତ୍ୟମ, ପ୍ରତ୍ୟମ ମାନେ ମୃତ୍ୟୁ, ମୃତ୍ୟୁ ପରେ ସେଇ କଳତ୍ର ମାନେ ଏଠି ରହିଯିବେ, ସେ ପେଟ ବି ଏଠି ରହିଯିବ, ସେ ଶରୀର ବି ଏଠି ରହିଯିବ, ଯିବ କେଉଁଠି କି? ମା ଭୁଙ୍କ୍ତେ ତତ୍ଫଲ ଇଦୃଶୀ, ମୁଁ ଯେଉଁ ଫଳ କଥା କହିଲି ନା, ବ୍ୟକ୍ତି ନର୍କକୁ ଯିବ, ନର୍କରେ ଯାଇ ସେଭଳି ଫଳ ଭୋଗ। ଆପଣମାନେ ଖାଲି ଟିକେ ସ୍ଥିର ମନରେ ଚିନ୍ତା କରନ୍ତୁ, କଳିଯୁଗରେ କେତିକି ପରସେଣ୍ଟ ଲୋକ ନର୍କକୁ ଯିବେ, କଳିଯୁଗରେ ଯମରାଜ ପୁରା ବିଜି, ତାଙ୍କ ଡିପାର୍ଟମେଣ୍ଟରେ ଏତେ କେସ୍, ଏତେ ବାଡ଼ପିଟା ମାଡ଼ପିଟା ଧନ୍ଦା ଚାଲିଛି, ପୁରା ଯିବେ। କିନ୍ତୁ ଭକ୍ତର ଗୋଟିଏ ଗ୍ୟାରେଣ୍ଟି, ଭକ୍ତି ଜୀବନ ଯେଉଁମାନେ ଆଚରଣ କରୁଛନ୍ତି, ଜୀବନରେ କେବେ କରିଥିଲେ ପାପ ଛାଡ଼ନ୍ତୁ, ଆଜି ବି ଶରଣାଗତ ହେଲେ, ସକୃତ ମନ କୃଷ୍ଣ ପଦାର ବିନ୍ଦେୟ ନିବେଶିତ ତଦ ଗୁଣ ରାଗି ଜୈରି ନତେଜମ ପାସମ ଭୂତଶ୍ଚ ତଦ ଘଟାମ ସ୍ୱପ୍ନେ ଅପି ପଶ୍ୟନ୍ତି ହି ଚିର ନିଷ୍କୃତମ। ଆଜନ୍ମ ନୈଷ୍ଠିକ ବ୍ରହ୍ମଚାରୀ ସୁଖଦେବ ଗୋସ୍ୱାମୀ ଭରି ସଭାରେ କହୁଛନ୍ତି, ହେ ପରୀକ୍ଷିତ, ତୁମେ ଯିବ କିଏ ନର୍କକୁ ଯିବ, ଯିବ କେମିତି ନର୍କକୁ ନ ଯିବ ସେ କଥା ପଚାରୁଛ ତ? ଆରେ ଯିବ ନର୍କକୁ କ'ଣ ଯିବ କହୁଛ? ସ୍ୱପ୍ନରେ ମଧ୍ୟ ଯମରାଜଙ୍କୁ ଦେଖିବ ନା, ଦୂତଙ୍କୁ ଦେଖିବ ନା, ଆଉ ପାର୍ଶ୍ୱକୁ ଦେଖିବ ନା, ସ୍ୱପ୍ନରେ ସାକ୍ଷାତ ନର୍କକୁ କ'ଣ ଯିବ ନା କିଭଳି ନା? ସକୃତ ମନ କୃଷ୍ଣ ପଦାରବିନ୍ଦରେ, ଯେ କୃଷ୍ଣଙ୍କ ପଦାରବିନ୍ଦରେ ମନକୁ ଦେଇଦେଇଛି, ହେ କୃଷ୍ଣ ମୁଁ ତୁମର, ମୁଁ ଏ ସଂସାରର ନୁହେଁ, ସଂସାର ଯେତେ ସଂସାରୀ ଜୀବ ମୋତେ ସ୍ୱାର୍ଥୀ, ମୋ ନିକଟରୁ ସ୍ୱାର୍ଥ ଉଠିବା ପାଇଁ ଯେତେ ଜାବୁଡ଼ି ଧରିଲେ ବି ମୁଁ ସଂସାର ନୁହେଁ, ମୁଁ ଆପଣଙ୍କର। ଏଇ ମନୋଭାବରେ ଯେଉଁମାନେ ପାପକର୍ମ ଛାଡ଼ି ଭଗବାନଙ୍କର ଭଜନ କରୁଛନ୍ତି, ହ୍ୟୁମାନ ଫର୍ମ ହେଉଛି ଗ୍ୟାରେଣ୍ଟେଡ୍, ପ୍ରଭୁପାଦ କହୁଛନ୍ତି। ଏବଂ ସମସ୍ତ ଶାସ୍ତ୍ରରେ ନିର୍ଯାସ, ଭକ୍ତ ବୈକୁଣ୍ଠକୁ ନଯାଇପାରେ, ତାର ଅପରାଧ ଯୋଗୁଁ ବିଳମ୍ବ ହେଇପାରେ, ଆଉ ଗୋଟିଏ ଭକ୍ତ ଜନ୍ମ ପାଇପାରେ, କିନ୍ତୁ ନର୍କକୁ କେବେ ଯିବ ନା? ସ୍ୱପ୍ନ ତ ଦେଖିବ ନା? ଯଦି ଲୋକମାନେ ପଚାରନ୍ତି ବାବାଜୀ ମାନେ ଆପଣମାନେ ଇସ୍କନ୍ ବାବାମାନେ କ'ଣ କରୁଛନ୍ତି, ଯେତେ ବାବା ଅଛନ୍ତି ସେ ନର୍କର ଦ୍ୱାର ଖୋଲୁଛନ୍ତି, ଆମେ ନର୍କର ଦ୍ୱାରକୁ ବନ୍ଦ କରୁଛୁ, ଏଇଟା ଗ୍ୟାରେଣ୍ଟି। ଆମେ ନର୍କ ଦ୍ୱାରକୁ ବନ୍ଦ କରିବା ପାଇଁ ଆସୁଛୁ। ଏ ନର୍କର ଦ୍ୱାର, ଭାଇ ତୁମେ ଯାହା କରୁଛ କର, ଜୀବନ ନର୍କକୁ ଯାଉନି। କେବେ ହରିଭକ୍ତି ଜୀବନରେ ଆଚରଣ କଲେ ତାର ଏଇଟା ଲାଭ, ସେ ନର୍କକୁ କେବେ ଯିବନି। ଏବଂ ବିସୃଜ ଇହ ଉଭୟ ପ୍ରତ୍ୟ, ଏଇ ସଂସାରରେ ଏ ଶରୀର ରହିବ, କୁଟୁମ୍ବମାନେ ରହିବେ, ଭୁଙ୍ଗତେ ତତ୍ ଫଲ ଇଦୃଶୀ ମା, ସେଇ ଫଳ ମୁଁ ଯେଗୁଡ଼ିକ କହିଲି ସେଇ ଫଳ ସେ ଭୋଗ କରିବ। ସେ ଦର୍ଶନ ପ୍ରଶ୍ନ ଉଠୁଛନ୍ତି ତାଙ୍କ ଟୀକାରେ, ମୁଁ କାହିଁକି ନର୍କକୁ ଯିବି? ଲୋକମାନେ ଯୁକ୍ତି କରି କୁହନ୍ତିନି, ଆଜ୍ଞା ପିଲା ଛୁଆ କରିଛୁ, ସଂସାର ତ ଭଗବାନ ପଠେଇଛନ୍ତି। ଲୋକମାନେ ବହୁତ ସୁନ୍ଦର ଯୁକ୍ତି ବି ଜାଣନ୍ତି, ଓଡ଼ିଶା ଲୋକ ସ୍ପେଶାଲି, ଓଡ଼ିଶା ଲୋକମାନଙ୍କ ଭଳି ଖସରା ଜଗତର କେଉଁଠି ଲୋକ ନା, କାହିଁକି ନା ବହୁତ ପ୍ରବଚନ ସେ ଶୁଣୁଛନ୍ତି, ସବୁ ବାବାମାନେ ଏଇଠି ଆସି କ୍ୟାମ୍ପ ପକାଉଛନ୍ତି, ଆଉ କେଉଁଠି ନାହିଁ, ଅଲଗା ଆଡ଼େ କିଛି ଚଳିବନି। ଉତ୍ତରପ୍ରଦେଶରେ ରାମ କଥା କୃଷ୍ଣ କଥା ଛଡ଼ା ତ ମୁଁ କେହି ପଚାରିବିନି, ତୁମେ ବିଶ୍ୱରେ ଯେତେବେଳେ ବାବା ହେଇଥା, କୋଉ ବାବାକୁ ସେ ମାନିବେ? ବାବା ତ ଜଗତରେ ଜଣେ, ସାଧୁ ତ ଭଗବାନ, ସତ୍ ସତ୍ ଶବ୍ଦ ପ୍ରଭୁଙ୍କ ନିକଟରୁ ଆସୁଛି। ସତ୍କୁ ଯିଏ ଅନୁସରଣ କରନ୍ତି, ସଦାଚାର ଆଚରଣ କରନ୍ତି, ସେମାନଙ୍କୁ ସାଧୁ କୁହାଯାଏ, ସତ୍ ତ କେବଳ ଭଗବାନ। ଏଇଠି ସବୁ ଓଡ଼ିଶାରେ ସବୁ ବାବା ଆସି କ୍ୟାମ୍ପ ପକେଇବେ, ସବୁ ନୀତି ଦେବେ, କାହିଁକି ନା ଓଡ଼ିଶାର ଲୋକମାନଙ୍କର ଗୋଟିଏ ଜିନିଷ ଅଛି ସୁନ୍ଦର ଗୁଣ, ସେମାନଙ୍କର ସରଳତା ଅଛି, କିନ୍ତୁ ସେ ସରଳତାଟାକୁ ମିସ୍ୟୁଜ୍ କରୁଛନ୍ତି। ଭକ୍ତି ବିଜେଟା ତାଙ୍କ ପାଖରେ ଅଛି, ଯେତେଆଡ଼େ ଆପଣ ଜାଣନ୍ତୁ ବିଶ୍ୱର କୌଣସି ଜାଗା ପାଇବେନି ଯେଉଁଠି ଏତେ ପ୍ରକାର ଧର୍ମ ଏଇଠି ପ୍ରଚାର ହେଉଛି, ଓଡ଼ିଶା ଭୂମି ଯେତେ ପ୍ରଚାର ହେଉଛି, ଜାଣନ୍ତି ନା କିଛି? ସେମାନେ ପ୍ରବଚନ ଶୁଣି ଶୁଣି ଏତେ ଖସରା ହେଇଗଲେଣି, କଥା ଆପଣ ଯାହା କହୁଛନ୍ତି ଯୁକ୍ତିରେ ଗୋଟେ କାଢ଼ିଦେବେ। ସେ ତ ଆଜ୍ଞା ଆପଣ ଯାହା କହୁଛନ୍ତି ଠିକ ଯେ, ସଂସାର ଭିତରେ ଭଗବାନ ତ ସଂସାରକୁ ପଠେଇଛନ୍ତି କର୍ମ କରିବା ପାଇଁ, କେବେ ବି ମାନିବେନି। କିରେ ଭଗବାନ ପଠେଇଛନ୍ତି କିଏ, ତାଙ୍କୁ ଯଦି ପ୍ରଶ୍ନ କରାଯାଏ କିଏ ପଠେଇଛନ୍ତି ନା ଭଗବାନ ପଠେଇଛନ୍ତି? ମୁଁ ବହୁତ ଦିନ ଚିନ୍ତା କଲି ଏଇ ଉତ୍ତର କ'ଣ ଦିଆଯିବ, ଏଇ ପ୍ରଶ୍ନର ଉତ୍ତର। ଯେଉଁମାନେ କହୁଛନ୍ତି ଭଗବାନ ଆମକୁ ସଂସାରକୁ ପଠେଇଛନ୍ତି, ସଂସାର କାହିଁକି ପଠେଇଛନ୍ତି? ପିଲା ଛୁଆ କରିକି ଘରଦ୍ୱାର କରିବା ପାଇଁ ନା ଲୋକମାନେ, କାହିଁକି ତାର ଭଗବାନ ସଂସାର ସୃଷ୍ଟି କରିଛନ୍ତି? ହେଲା, ସୃଷ୍ଟି କିଏ କରିଛନ୍ତି ନା ଭଗବାନ, ପଠେଇଛନ୍ତି କିଏ ନା ଭଗବାନ? ଯଦି ଭଗବାନ ସୃଷ୍ଟିଟାକୁ ସୃଷ୍ଟି କରିକି ତୁମକୁ ସଂସାରକୁ ପଠେଇଲେ, ମୁଁ ଆପଣଙ୍କୁ ପଠେଇବି, ଆପଣ ଯାଆନ୍ତୁ ଟିକେଟ୍ଟା ଧରିକି ଆସିବେ। ଟିକେଟ୍ ଧରିକି ଆସିବାଟା ମୋ କାମ ନା ଆପଣଙ୍କ କାମ? ଯିଏ ପଠଉଛି ତା କାମ ପାଇଁ ପଠଉଛି ତ ନା ତୁମ କାମ ପାଇଁ ପଠଉଛି? ଭଗବାନ ପଠେଇଲେ ସଂସାରକୁ, ଭଗବାନ ପଠେଇଛନ୍ତି ତାଙ୍କ କାମ ପାଇଁ। ଆଉ ଯିଏ ବି ଟିକେଟ୍ ପାଇଁ ଗଲା, ମୁଁ ତାକୁ ପଠେଇଲି, ଯା ଭାଇ ମୋର ଟ୍ରେନ୍ ଟିକେଟ୍ କାଲି ଆଣିବ ରିଜର୍ଭେସନ୍ କରିକି, ତାର ଯଦି ପାନ ଖାଇବାର ଥିଲା, ସେ ପାନ ଖାଇବ କିନ୍ତୁ ଟିକେଟ୍ ଧରିକି ଆସିବ? ପାନ ଖାଇ ଆସି କହିବିନି ଯେ ମୁଁ ପାନ ଖାଇବା ରହିଛି, ମୁଁ ତ ଟିକେଟ୍ ପାଇଁ ପଠେଇଥାନ୍ତି। ଠିକ୍ ଅଛି, ତୁମର ଯଦି କର୍ମ ସଂସାରରେ କିଛି ଅଛି, ସଂସାର ସୁଖ କିଛି ଭୋଗ କରିବା ପାଇଁ ଯାଉଛ, ଠିକ୍ ଅଛି, ଭଗବାନ ନିୟମ ଦେଇଛନ୍ତି, ବାପା ତୁ ଯା ସଂସାରକୁ, ମୋ କର୍ମଟା ତାର ମୁଖ୍ୟ, ମୁଁ ପଠେଇ ସଂସାର। ଭଗବାନ ସଂସାରକୁ ପଠେଇଛନ୍ତି ସତ୍ୟ, କିନ୍ତୁ ସଂସାରକୁ ପଠେଇଛନ୍ତି ତାଙ୍କ କର୍ମ କରିବା ପାଇଁ, ତୁମ କର୍ମ ନୁହଁ। ଏଠି ଜୀବ କ'ଣ କରୁଛି ନା ପୂର୍ଣ୍ଣ ତାର କର୍ମରେ, ତାର ସୁଖରେ ଲାଗିଯାଉଛି, ପଠେଇବା ଲୋକକୁ ଭୁଲିଯାଉଛି। ସେଥିପାଇଁ କହୁଛନ୍ତି ବାପ କଲେ କ'ଣ ହେବ, ସେ ପିଲା ଛୁଆଙ୍କ ପାଇଁ ମୁଁ କରୁଛି, ପେଟ ପାଇଁ ତ ସବୁ ନାଟ ଚାଲିଛି, ଆଉ ସେସବୁ ଭଗବାନଙ୍କୁ ଦୋଷୀ ଦେବେ? କହିବେ ଭଗବାନ ପେଟଟା ତିଆରି କରିକି ଭୁଲ କରିଛନ୍ତି, ପେଟ ନଥିଲେ ତ ସଂସାର ଚାଲନ୍ତାନି, ଆଉ ଭୁଲଟା ଭଗବାନଙ୍କର। ଇଏ ଲୋକମାନଙ୍କର ବୁଦ୍ଧି ସବୁ। ସିଦ୍ଧ ସ୍ୱାମୀ କହୁଛନ୍ତି ଉପାର୍ଜିତମ ଧନ ଭଞ୍ଜତେ ବହବ, ଜଣେ ଯଦି କି ଯୁକ୍ତି କରେ ଧନ ତ ମୁଁ ରୋଜଗାର କଲି, କିନ୍ତୁ ବହୁ ଲୋକ ଭୋଗିଲେ, ମୋ ପିଲା ପାଇଁ କଲି, ମୋ ସ୍ତ୍ରୀ ପାଇଁ କଲି, ତାଙ୍କୁ ତ ବିବାହ ହେଇଛି, କତେଇବ ନରକମ ଜାତି, ନରକ କେତେ ଜଣ ଯିବେ? ବ୍ୟକ୍ତି ପିଲା ଛୁଆ ସଂସାର ପାଇଁ ପାପ କରିଛି, କିନ୍ତୁ ନରକ କେତେ ଜଣ ଯିବେ? ଦଣ୍ଡଟା କିଏ ପାଇବ? ଏକାକି ବ୍ୟକ୍ତି। ଏଠି କହିଛନ୍ତି ଏକ ପ୍ରପଦ୍ୟତେ ଧ୍ୱାନ୍ତ ହିତ୍ୱାଇଦଂ ସ୍ୱକଲେବରଂ କୁଶଲତେର ପାଥେୟୋ ଭୂତଦ୍ରୋହୀଣ ଯଦ୍ଭୂତଂ। ଏଠି ବିଶ୍ୱନାଥ ଠାକୁର ବହୁତ ସୁନ୍ଦର କଥା କହିଛନ୍ତି। ହଁ, କେଉଁମାନେ ନର୍କକୁ ଯିବେ? ଯେଉଁମାନେ ଭୂତ ଦ୍ରୋହ କରି ଜୀବକୁ କଷ୍ଟ ଦେଇ ଅନ୍ୟ ଜୀବକୁ କଷ୍ଟ ଦେଇକି ନିଜ ପେଟ ପୋଷୁଛନ୍ତି ଏବଂ ପରିବାରର ପେଟ ପୋଷୁଛନ୍ତି। ଏକ ପ୍ରପଦ୍ୟନ୍ତେ ଧ୍ୱାନ୍ତମ୍, ପିଲା ଛୁଆ ଏମାନେ ପାପ ଧନରେ ପୋଷିଲେ ବି ତାଙ୍କ ପାଇଁ ନର୍କର ଗୋଟେ ପନିସମେଣ୍ଟ ଅଛି, କିଛି ମୁଖ୍ୟ ନୁହେଁ, ସେଟା ଗୌଣ ଜିନିଷ। ଯିଏ ରେସ୍ପନ୍ସିବୁଲ, ପିଲା ଛୁଆ ସଂସାର ଆପଣ ପଶିବା ପୂର୍ବରୁ ଆପଣ ପ୍ରିପେୟାର ହେବା ଦରକାର। ଯେମିତି ପ୍ରଭୁପାଜୀ କୁହନ୍ତି, ଜରୁ ଗୋରୁ, ଯିଏ ଗୋଟେ ଗୋରୁ ରଖିକି ଆଗେ ବିବାହ ହେବା ପୂର୍ବରୁ ବାଛୁରୀ ଗାଈ ରଖିବା ଦରକାର। ଗାଈ ଯିଏ ପୋଷିପାରିବ ସିଏ ସ୍ତ୍ରୀକି ପୋଷିପାରିବ। ଉପାଦ କହୁଛି ଆଗେ ଗୋଟେ ଗାଈ ପୋଷିକି ଦେଖ, ଗାଈ ଝମେଳାଟାକୁ ମୁଁ ଦୂର କରିପାରୁଛି କି ନାହିଁ। ଗାଈର ଖାଇବା, ତାର ପିଲା ଜନ୍ମ ହେବ, ତାକୁ କୋଡ଼ି ବଣ ଚରେଇ ନେବି, ତାକୁ ଖାଇବାକୁ ଦେବି। ଯଦି ଗାଈର ଝମେଳାଟାକୁ ସଲ୍ଭ କରିପାରୁଛନ୍ତି ତାହେଲେ ଜାଣିବ ଗୋଟେ ସ୍ତ୍ରୀ ପୋଷିପାରିବ। ତେଣୁ ତୁମେ ସଂସାର ଭିତରେ ପଶିବା ପୂର୍ବରୁ ତୁମେ ଆଗେ ମନେକର, ମୁଁ କ୍ୱାଲିଫାଏଡ୍ ପର୍ସନ୍ କି? ମୁଁ ସଂସାର ଠିକ୍ ସେ ମୋ ସ୍ତ୍ରୀକୁ ଆଣି ତାକୁ ପୋଷଣ କରିପାରିବି ତ? ଚିନ୍ତା କର, ଅସତ ଉପାୟରେ ଭୂତଦ୍ରୋହ କରିକି ତୁମେ ପୋଷଣ କର ନା, ତୁମେ ତାଙ୍କର କ୍ଷତି କରୁଛ, ନିଜର ବି କ୍ଷତି କରୁଛ। ଏକ ପ୍ରପଦ୍ୟନ୍ତେ ଧ୍ୱାନ୍ତମ୍, ପ୍ରପଦ୍ୟନ୍ତେ ପ୍ରବେଶ କରିବ ଧ୍ୱାନ୍ତମ୍ ଏ ନର୍କପୁରକୁ। ହିତ୍ୱା ଇଦମ୍ ସ୍ୱ କଳେବରମ୍, ଏଇ କଳେବରକୁ, ନିଜ କଳେବରକୁ ଏଠି ତ୍ୟାଗ କରିକି ଯିବ। କ'ଣ ନେଇକି ଯିବ? କୁଶଳେତର ପାଥିୟ ଭୂତଦ୍ରୋହିଣ ଯଦ୍ଭୁତମ୍, ଧନ ଏଠି ରହିଯିବ, କେବଳ ପାପଟା ସାଙ୍ଗରେ ଯିବ। ଭୂତଦ୍ରୋହିଣ ଯଦ୍ଭୁତମ୍, ଯେଉଁ ଭୂତଦ୍ରୋହ କରିକି ଜୀବଦ୍ରୋହ କରିକି ଆପଣ ଧନ ରୋଜଗାର କରିଥିବେ ସେ ଧନ ଏଠି ରହିବ। ପିଲା ଛୁଆ ବି କେହି ଯିବେନି, ଏକାକି ଯିବାକୁ ପଡ଼ିବ ନର୍କ। ଭଗବାନ କପିଳଦେବ ଏ କଥା କହିଛନ୍ତି ଏବଂ ବିଶ୍ୱନାଥ ଚକ୍ର ଠାକୁର ତାଙ୍କ ଟୀକାରେ କହିଛନ୍ତି, ଭୂତଦ୍ରୋହ ବିନା ତୁ, ଭୂତଦ୍ରୋହ ବିନା କେବି ସରଳ ଲୋକ ଅଛି, ସେ କାହାକୁ କଷ୍ଟ ଦେଉନି କିନ୍ତୁ ସଂସାର ପୋଷୁଛି, ସେ ନରକ କେବେ ଯିବ? ଭୂତଦ୍ରୋହଟା ଅନ୍ୟକୁ କଷ୍ଟ ଦେଇ ଯିଏ ନିଜର ପରିବାର ପୋଷଣ କରିଛି ସେ ନିଶ୍ଚିତ ନରକ ଯିବ। ବର୍ତ୍ତମାନ ଯୁକ୍ତି ଆସିବ, ଯଦି ଭଗବାନଙ୍କର ଏମିତି ମେସିନ୍ ଅଛି, ବ୍ୟକ୍ତି ମୃତ୍ୟୁ ପରେ ଜୀବାତ୍ମା ଯାଉଛି ନର୍କପୁରକୁ, କିନ୍ତୁ ଧନଟା ତ ଏଇଠି ରହିଗଲା, ସେ ଧନଟାକୁ ଯଦି ନେଇକି ଯାଆନ୍ତା ତାହେଲେ ସେଠି ପନିସମେଣ୍ଟ ପାଆନ୍ତା, ଧନଟାକୁ ଛାଡ଼ି ଦେଇଗଲା, ଧନଟାକୁ ଏଇଠି ରଖିଦେଇଗଲା, ସେ କାହିଁକି ସେଠି ଦଣ୍ଡ ପାଇବ? କେହି କେହି ଲୋକ କୁହନ୍ତି, ମୁଁ କ'ଣ ମୋ ନିଜ ପାଇଁ କରୁଛି, ପିଲା ଛୁଆ ପାଇଁ କରୁଛି? ପିଲା ଛୁଆ ପାଇଁ ତୁମେ କର? ସିଧାସଳଖ ପ୍ରଶ୍ନ ଉଠାଉଛନ୍ତି, ନନୁ ପାପମପି ବିହାୟ ଗଛନ୍ତୁ ଗଛତୁ, ପାପ ତୁମ ସାଙ୍ଗରେ ଯାଉ, ଏ ହଁ ନନୁ ପାପମପି ବିହାୟ ଗଛତୁ, ପାପଟାକୁ ଏଇଠି ଛାଡ଼ିକି, ବିହାୟ ମାନେ ତ୍ୟାଗ, ପାପଟାକୁ ଏଇଠି ଛାଡ଼ି ଦେଇକି ଯାଅ। ଏ ସରଟ ଦ୍ୱାରା ତ ଧନ କମେଇଥିଲ, ଧନଟା ଏଇଠି ରହିଗଲା, ସରଟା ଏଇଠି ରହିଗଲା, ପାପଟା କାହିଁକି ସେଠିକି ଯିବ? କି ଯୁକ୍ତି କରିବା ଆଜିକାଲି ଆଧୁନିକ ଲୋକ, ତା ଯୁକ୍ତିର ଉତ୍ତର ଏଠି ପ୍ରଭୁପାଦ ଏ ଭଗବାନ କପିଳଦେବ କହିଛନ୍ତି, ଦୈବେନ ଆସାଦିତମ୍ ତସ୍ୟ ସମଲମ୍ ନିରୟେ ପୁମାନ୍ ଭୁଙ୍କ୍ତେ କୁଟୁମ୍ବ ପୋଷ୍ୟସ୍ୟ ହୃତ ବିତ ଇବ ଆତୁର। ଏ ମା, ଏ କୁଟୁମ୍ବ ପୋଷ୍ୟ, ଯେ କୁଟୁମ୍ବକୁ ଭୂତ ଦ୍ରୋହ କରି ଜୀବକୁ ପୀଡ଼ା ଦେଇ କେବଳ ଧନ ରୋଜଗାର କରିଛି ସମଗ୍ର ଜୀବନ, ତାକୁ ଯେଉଁ ଦଣ୍ଡ ମିଳିବ ନର୍କରେ, ହୃତ ବିତ ଇବ ଆତୁର। ଏ ଜଗତରେ ଧନ ଚୋରି ହେଇଗଲେ, ଧନ ନଷ୍ଟ ହେଇଗଲେ ବ୍ୟକ୍ତିକୁ ଯେତିକି ପୀଡ଼ା ହୁଏ, ସେଇ ବ୍ୟକ୍ତି ଏଠି ଧନ ରୋଜଗାର କରିଛି ନା ଅନ୍ୟ କଷ୍ଟ ଦେଇକି, ସେତିକି କଷ୍ଟ ସେଠି ସେ ପାଇବ। ପ୍ରାଣଠୁ ଅଧିକା ପୀଡ଼ା କଳିଯୁଗରେ ଧନ ପୀଡ଼ା। ମଣିଷ କେବେ ବି ଚିନ୍ତା କରୁନି, ମୋ ପ୍ରାଣ ବରଂ ଯାଉ କିନ୍ତୁ ଧନ ରହୁ। ଅଲଗା ଯୁଗମାନଙ୍କର ଲୋକେ ଧନ ପ୍ରତି ଆକୃଷ୍ଟ ହୋଇଥିଲେ, କଳିଯୁଗର ଲୋକ ପ୍ରାଣ ଦେବା ପାଇଁ ବି ରାଜି। ମୋର ଅନୁଭୂତି କଥା କହୁଛି, ମୋର ଜଣେ ସାଙ୍ଗ ଥିଲେ, ମୋ ସାଙ୍ଗରେ ପଢ଼ୁନଥିଲେ, ଗାଁ ପାଖରେ ଥିଲା, ପରେ ଶୁଣିଲି, ମୁଁ ତ ଦେଖିନି ସେ ପିଲାକୁ ବିଏ ପର୍ଯ୍ୟନ୍ତ, ଚାକିରି ବାକିରି ପାଇଲାନି, ବ୍ରଏଲର କୁକୁଡ଼ା ବିଜନେସ୍ କଲା, ଏ ଗୋଟେ ଶସ୍ତା ବିଜନେସ୍, ତଣ୍ଟି କଟା ପଇସା, କୁକୁଡ଼ା ରଖୁଥିଲା, କହିଲା କୁକୁଡ଼ା ରଖି କିଛି ଲାଭ ହେବନି, ଏଥିରେ କମ୍ ଲାଭ ହେଉଛି, କୁକୁଡ଼ାକୁ କାଟିକି ଦେବି, ଅର୍ଡ଼ର ରଖିଲା, ଏତେ ବ୍ୟସ୍ତ ହେଲା, ଏତେ ତାର ବିଜନେସ୍ ଲାଭ ହେଲା, ସେ କଟକରୁ ସବୁ ମଗେଇଲା ଡାଇରେକ୍ଟ, କହିଲା ଏଠି ଲୋକାଲକୁ ମଗେଇଲେ କିଛି ଲାଭ ହେବନି, କଟକରୁ ମଗେଇ, କଟକରୁ ସବୁ ଯାଏ ନିଜେ, ଡ୍ରାଇଭରକୁ ରାତିରେ ଶୋଇବିନି, ଧନଟା କେତେ ପ୍ରିୟ, ଡ୍ରାଇଭର ନେଇକି ଯିବ, ସିଏ ଆସିଲା ବେଳେ ଶୋଇବ, ଇଏ ଚଲେଇକି ନବ, ଗାଡ଼ି ବି କରିଦେଲା, ଫୋର୍ ହ୍ୱିଲର୍ କରିଦେଲା। ରାତିରେ ଫେରୁଛି କୁକୁଡ଼ା ଧରିକି, କୃଷ୍ଣ ତାର ଡାଣ ହାତଟି ଖସେଇ ଦେଲେ, ଆନ୍ଧ୍ରାଟାକୁ ବାଡ଼େଇ ଦେଲା, ଡାଣ ହାତଟି ଖସିକି ପଳେଇଲା, ହାତ କଟା ହେଇଛି। ଏବେ ବି ସିଏ କୁକୁଡ଼ା କରିଛି। ଏ ଜୀବମାନଙ୍କୁ ଏଠି ଭଗବାନ ଦଣ୍ଡ ଦଉଛନ୍ତି, ନର୍କକୁ ଗଲେ ତାର କଣ, ଏଇଠି ଯାହାର ହାତ କାଟି ସାରିଲାଣି ସେଠି ଗଲେ କଣ, ତାକୁ ଗଛ କରିକି ଠିଆ କରିବେ, ସବୁ ଗୋଡ଼ ହାତ କାଟିଦେଇ କରି ମଝିରେ ତାଙ୍କୁ, ଯେମିତି ବ୍ରଏଲର କୁକୁଡ଼ାକୁ ସବୁ କାଟି ଦଉଛ, ମୁଣ୍ଡ ଗୋଡ଼ ମଝିଟାକୁ ରଖା ହଉଛି, ସେଠି ତାଙ୍କୁ ସବୁ କଟା ହବ। ଭୂତଦ୍ରୋହ କରୁଛନ୍ତି, ତୁମର କି ଅଧିକାର ଅଛି ଗୋଟେ ଜୀବକୁ ମାରିବାର, ତା ଧନରେ ତୁମେ ଚଳିବ, ତୁମର ପିଲା ପରିବାର ତୁମର ସବୁକିଛି ନଷ୍ଟ ହେଇଯିବ, ମଣିଷ ଚିନ୍ତା କରୁନ। ଭୀଷଣ ଦଣ୍ଡ ତାଙ୍କ ଅପେକ୍ଷା କରି ରହିଛି, ଏବେଠୁ ଭଗବାନ ଦେଖେଇ ଦେଉଛନ୍ତି ସିମ୍ବଲ ସବୁ। ଆଚ୍ଛା ଧନ ତ ଏଇଠି ରହିବ, ସ୍ୱର ତ ଏଇଠି ରହିବ, ବାପଟା କେମିତି ଯିବ ନା, ଦୈବେ ନା ଆସାଦିତମ ତସ୍ୟ ବାଇ ଦି ଆରେଞ୍ଜମେଣ୍ଟ ଅଫ୍ ସୁପର ସୋର ପ୍ରଭୁପାଦ ଲେଖୁଛନ୍ତି। ଦୈବେ ପରମାତ୍ମା ବ୍ୟବସ୍ଥା କରିବେ, ଭଗବାନଙ୍କର ଗୋଟେ ସ୍ପେଶାଲ ଆରେଞ୍ଜମେଣ୍ଟ ଅଛି। ଏ ଜୀବ କ'ଣ କରିଛି, ସ୍ୱର ଏଇଠି ରହିଲେ ବାପଟାକୁ କାଢ଼ି ନେଇଯିବ ସ୍ୱରଠୁ, କାହିଁକି ଏଇଟା କ'ଣ ବୁଝିପାରୁନି। ଜଣେ ଲୋକ ଏତେ ପ୍ରଶ୍ନ କରେ କେମିତି ଏଇଟାକୁ ସବୁ କରାଯାଉଛି, କାହିଁକି ପନିସମେଣ୍ଟ ଦିଆଯିବ, ସ୍ୱର ତ ଏଇଠି ରହିଲା ନା। ମନ ବୁଦ୍ଧି ଅହଙ୍କାରକୁ ନେଇ ଯେଉଁ ଜୀବାତ୍ମା ଯେଉଁ ଯାତନା ସ୍ୱର ଦିଆଯାଇଛି, ସେ ଯାତନା ଶରୀରରେ ଦଣ୍ଡ ଦିଆଯିବ। ପ୍ରଭୁପାଦ ତାଙ୍କ ଭାବାର୍ଥରେ ପୁରା କ୍ଲିଅର ଲେଖିଦେଇଛନ୍ତି, ଜଣେ ସାଧୁ ଯିଏକି ବିଶ୍ୱର ନାସ୍ତିକମାନଙ୍କର ବାକ୍ୟକୁ କାଟିବା ଲୋକ ସେ ହେଉଛନ୍ତି ଜଣେ। ଏମିତି କେହି ଷ୍ଟ୍ରେଟ୍ ଫରୱାର୍ଡ ବିହେଭିଅର କରିନାହାନ୍ତି, କେହି ଏମିତି ନନ୍ସେନ୍ସ ଇଡିଏଟ୍ କହିନାହାନ୍ତି, ସାଇଣ୍ଟିଷ୍ଟ ମାନଙ୍କ ରାସ୍କେଲ କହିନାହାନ୍ତି, ସେ ଜଣେ। କାହାକୁ 70 ବର୍ଷର ବୃଦ୍ଧ କାହାକୁ ଭୟ କରନ୍ତି, ରଜା ଛୁଆ ଭଳି ଯାଆନ୍ତି, ସମସ୍ତଙ୍କୁ କାଟି ଦେଇଛନ୍ତି। ଜଣେ 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 ଯୁକ୍ତି କରେ କେମିତି ଏଇଟା ସମ୍ଭବ, ସ୍ୱର ଏଇଠି ରହୁଛି, ଧନ ଏଇଠି ରହୁଛି, ମୋତେ କାହିଁକି ପନିସମେଣ୍ଟ ମିଳିବ ନର୍କରେ। ପ୍ରଭୁପାଦ ତାଙ୍କ ଭାବାର୍ଥରେ ଲେଖୁଛନ୍ତି, କେତେ ଇଣ୍ଟେଲିଜେଣ୍ଟ ଦେଖନ୍ତୁ ଭଗବାନ। ଆମ ଗୁରୁଦେବ କୁହନ୍ତି ପ୍ରଭୁପାଦ ଭଗବାନଙ୍କର ନିଜ ଲୋକ, ତାଙ୍କୁ ଆଣିଥିଲେ ଜଗତକୁ ତାଙ୍କ କାର୍ଯ୍ୟ କରିବା ପାଇଁ, ନହେଲେ ଜଗତରେ କିଏ ଏତେ ଲୋକଙ୍କୁ ଭକ୍ତ କରିପାରିବ। ଗୀତା କ'ଣ ନଥିଲା ଦେଖେଇଲେ, ଗୀତା ପଢ଼ିକି କେତେ ଜଣ ମାଳି ଦୋଳକୁ ମାରିଛନ୍ତି, ବାବାଜୀ ହେଇଛନ୍ତି, ଦେଖିପାରିବେ ଗୀତା ପଢ଼ିକି କେବଳ। ଆମ ଜୀବନ ମୋ ଜୀବନର ଅନୁଭୂତି, ମୁଁ ବାବାଜୀ ହେଇଛି କେବଳ ଗୀତା ପଢ଼ିକି। ପ୍ରଭୁପାଦଙ୍କର ଗୀତା ପଢ଼ିକି ମୁଁ ସାଧୁ ହେଇଗଲି, କଲେଜରେ ପଢ଼ିଥା ସମୟ ତାଙ୍କର ଲିଟରେଚର୍ର ଏତିକି ଶକ୍ତି, ଏମିତି ସିଏ ଯୁକ୍ତି ଦେଇଛନ୍ତି। ସେ କହିଲେ ଗୋଟେ ଉଦାହରଣ ଦେଉଛନ୍ତି, ଯେପରି ଏ ଜଗତରେ କି ପାପ ଚୋର, ଏ ଜଗତର ଚୋର ଧନକୁ ବି ତ୍ୟାଗ କରିଦେବ, ଏଠି ମନେକର ଧରା ପଡ଼ିଗଲା, ସେ କହୁଛି ହଁ ଏ ଧନଟା ନେଇଯାଅ ପୋଲିସ କି ଫେରେଇ ଦେବ, ଧନଟା ଫେରେଇ ଦେଲା ପରେ ତାକୁ ପନିସମେଣ୍ଟ ଦିଆହଉଛି କି ନାହିଁ କୁହନ୍ତୁ। ଚୋର ଧନକୁ ଫେରେଇ ଦେଲା ପରେ ବି ତାକୁ ଜେଲଖାନାକୁ ନିଆଯାଉଛି, କାହିଁ ନିଆଯାଉଛି, ତୁ ଅସତ ଉପାୟରେ ଚୋରି କରୁଛୁ, ଧନ ଫେରେଇ ଦେ, ତତେ ଏହା ରିଆକ୍ସନଟା ନେବାକୁ ପଡ଼ିବ। ସେଭଳି ଏ ଶରୀର ଯେଉଁ ଧନ ରୋଜଗାର କରିଛି ଭୂତ ଦ୍ରୋହ କରିକି, ଏ ଧନକୁ ଏଠି ଛାଡ଼ିଲେ ବି, ସ୍ୱରକୁ ଏଠି ଛାଡ଼ିଲେ ବି, ସେ ରିଆକ୍ସନଟା ଇଫେକ୍ଟଟା ଯିବ ସେଠି। ଏ ପ୍ରଭୁପାଦଙ୍କ ଭାବାର୍ଥରେ ଜିନିଷ ଲେଖୁଛନ୍ତି, କାଟିପାରିବେନି କୌଣସି ବୈଜ୍ଞାନିକ, ମୁଁ ତ ଏଠି ଧନ ଏଠି ରହିବ, କେମିତି ମୋତେ ପନିସମେଣ୍ଟ ମିଳିବ, ପନିସମେଣ୍ଟ ମିଳିବ, ତୁମେ 20 ଟଙ୍କା ଆଣିକି ସରକାର ହାତରେ ଧରା ପଡ଼ିଗଲେ ବି ତୁମେ ମୁଁ ଛାଡ଼ିଦେବି, ସରକାର ପଇସା ନେଇଗଲେ ବି, ଜମି ସିଜ୍ କରିଦେବେ, ତୁମେ ନେଇ ଜେଲଖାନା ଭିତରେ ଢୁକୁଛି, ଭଗବାନ କେମିତି ଛାଡ଼ିଦେବେ, ଛାଡ଼ିବେ ନନ କୁଟୁମ୍ବ ପୋଷଣ ବିହିତମ। ଯଦି କେହି ଯୁକ୍ତି କରେ କୁଟୁମ୍ବ ତ ପୋଷିବା ଦରକାର, ଆପଣ ବାବାଜୀ ହେଇଛନ୍ତି, ଆପଣ ପ୍ରବଚନ ଦେଉଛନ୍ତି, ଆମେ ଯଦି ପିଲା ଛୁଆ ନେଇକି ରହିଛୁ ଆମେ ତ କୁଟୁମ୍ବକୁ ପୋଷିବୁ। ହଁ କୁଟୁମ୍ବକୁ ପୋଷିବା ପାଇଁ ଭଗବାନ ପ୍ରତ୍ୟେକ ଜୀବର କେତେଟା ଜିନିଷକୁ ନିର୍ଦ୍ଦିଷ୍ଟ କରିଥାନ୍ତି, ଭୋଜନ ସଭ୍ୟ, ଗୋଟେ ଜୀବ ଏ ଜଗତକୁ ଆସିବା ପୂର୍ବରୁ ପ୍ରଭୁ ସବୁ ଲେଖିକି ରଖିଛନ୍ତି, କିଏ କେଉଁଠି ଖାଇବ, କେମିତି ଚଳିବ, ସମସ୍ତେ ପାଇଁ ସୁପରିୟର ଆରେଞ୍ଜମେଣ୍ଟ ଅଛି, ସୁପର ଆରେଞ୍ଜମେଣ୍ଟ। କେତେ ବର୍ଷ ବି ଆମେ ଖାଇବା, କେଉଁଠି କେଉଁଠି ଜନ୍ମ ହେବା, କ'ଣ କରିବା, ସବୁ ପ୍ଲାନ୍ ପ୍ରଭୁ କରି ରଖିଛନ୍ତି, ଏ କଳ୍ପନା ନାହିଁ। ପାପ କେବେ କୌଣସି ଜୀବକୁ ପୀଡ଼ା ଦେଇ, ଯେମିତି ବାପାର 5ଟା ପୁଅ ହେଲେ 5ଟା ପୁଅ ପାଇଁ ଧନ ଭାଙ୍ଗି ଭାଗ କରି ବାପାର ଥାଏ, ଭଗବାନ ପ୍ରତି ଝିଅ ପାଇଁ ଧନ ରଖିଛନ୍ତି, ଶରୀର ପାଇଁ ସବୁ। ଈଶାୱାସ୍ୟମ ଇଦମ ସର୍ବମ ଯତ୍ କିଞ୍ଚିତ୍ ଜଗତା ଜଗତ୍ ତେନ ତିକ୍ତେନ ଭୁଞ୍ଜିତା ମା ବୃଦ୍ଧ କଶ୍ଚିତ୍ ଧନମ୍। ବାପା ସମସ୍ତଙ୍କ ପାଇଁ ଧନ ଦେଇଛନ୍ତି, କେମିତି ଧନ ଦେଇଛନ୍ତି, ଏ ଜୀବର କେତିକି କ୍ୱାଲିଟି ଅଛି, ଇଏ କେତେ ଭୋଗ କରିପାରିବ, ୟାର କେଉଁଥିରେ ମଙ୍ଗଳ ହବ, ସେଇ ହିସାବରେ ଧନ ଦେଇଛନ୍ତି। ବାସ ଅନ୍ୟର ଧନକୁ ଉପହାର କରିବା, ଅନ୍ୟର ଧନକୁ ଚୋରି କରିବା, ଶୋଷଣ କରିବା ଠିକ ନାହିଁ। ଶୋଷଣ କଲା ମାନେ ରିଆକ୍ସନ ଭୋଗିବାକୁ ପଡିବ। ଯଦି କେହି କୁହେ ମୋତେ କୁଟୁମ୍ବ ପୋଷିବି, କୁଟୁମ୍ବକୁ ଅସଦ ଉପାୟରେ ତିନିଟା କଣ୍ଡିସନ ଦିଆହେଇଛି ମନୁ ସଂଗୀତା ଶାସ୍ତ୍ର ମାନଙ୍କରେ। ଜଣେ ମିଥ୍ୟା କଥା କହିବ, ବା ଆବଶ୍ୟକ ପଡ଼ିଲେ ଅସତ ଉପାୟରେ, ଅସତ ଉପାୟ ମାନେ ନୁହେଁ ଯେ ପଶୁ କାଟିକି, ନା କାହାକୁ ମିଥ୍ୟା କଥା କହି ଆଜ୍ଞା ମୁଁ ସେ ବି ଧନ ରୋଜଗାର କରିପାରିବେ। ତିନୋଟି କଣ୍ଡିସନ ଦିଆହେଇଛି ମଣିଷ ପାଇଁ, ଭଗବାନ ସବୁ ରଖିଛନ୍ତି ବାଇ ଚାନ୍ସ। ଇଫ୍ ଯଦି ମଣିଷ ସ୍ୱ ଜୀବିକା ଦ୍ୱାରା ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହେଇ ତା ଜୀବିକା ଦ୍ୱାରା ସେ ପୋଷଣ କରିପାରୁନି, ତାହେଲେ ସେ ଅସତ୍କୃତି ଅର୍ଥ ମିଥ୍ୟା କଥା କହି ସେ ଧନ ରୋଜଗାର କରିପାରେ। ତିନୋଟି କଣ୍ଡିସନ ଦେଇଛନ୍ତି ଭଗବାନ। ଯେତେବେଳେ ବୃଦ୍ଧ ପିତାମାତାଙ୍କୁ ପୋଷି ହୁଏ ନା, କଳିଯୁଗର ଲୋକ ଯେଉଁମାନେ ଧନ ରୋଜଗାର କରୁଛନ୍ତି, ସେ ବିଚାର କରନ୍ତୁ ବୃଦ୍ଧ ପିତାମାତା ତାଙ୍କ ନିକଟରେ ନାହିଁ, ସେ କାହିଁକି ଅସତ୍କୃତି କରୁଛନ୍ତି? ଯେତେବେଳେ ଛୋଟ ପିଲାକୁ, ଛୋଟ ପିଲା ହେଇଛି, ଆପଣ ସତ୍କୃତି ଦ୍ୱାରା ପିଲାକୁ ପୋଷଣ କରିପାରୁନାହାନ୍ତି, ସେତେବେଳେ ମିଥ୍ୟା କଥା କହି କେଉଁ ଧନ ଆଣିଲେ ପାପ ଲାଗିବ ନା, ଆଉ ଧନ ପ୍ରାପ୍ତ ହେଇଗଲା ଆଉ ସେ ବୃତ୍ତି କରିବେ ନା। ଏହାକୁ ଏମର୍ଜେନ୍ସି ପିରିୟଡ ରଖାଯାଇଛି। ଭଗବାନ ସବୁ ରାସ୍ତା ଦେଇଛନ୍ତି ମଣିଷ ପାଇଁ, ସେଥିପାଇଁ ମନୁ ସଂଗୀତା ରଚନା କରାଯାଇଛି। ମନୁ ସଂଗୀତା ରଚନା କରିଛନ୍ତି, ବେଦର ଅନ୍ତିମ ତାତ୍ପର୍ଯ୍ୟ ମଣିଷକୁ ଶୃଙ୍ଖଳିତ କରିବା ପାଇଁ ସବୁ ରଖା ଲେଖା ହେଇଯାଇଛନ୍ତି। ଏବଂ ବୃଦ୍ଧ ପିତାମାତା, ଶିଶୁ ଆଉ ସତୀ ସ୍ତ୍ରୀ, ନାରୀ ଯଦି ସତୀ ଆପଣ ତାକୁ ପୋଷଣ କରିପାରୁନାହାନ୍ତି, ତାହେଲେ ଆପଣ ଯେଉଁ ଏମର୍ଜେନ୍ସି ପିରିୟଡ଼ରେ ଆପଣ ପୋଷଣ କରିପାରନ୍ତି, ସେଇ ଏମର୍ଜେନ୍ସି ପିରିୟଡ଼ରେ କିଛି ଆପଣ ପ୍ରିନ୍ସିପୁଲକୁ ଭାଙ୍ଗିପାରନ୍ତି, ମିଥ୍ୟା କଥା କହି ବା ବିଜନେସ୍ କିଛି କରୁଛନ୍ତି ତା ଦେହରେ ପରସେଣ୍ଟେଜ୍ ଅଧିକା ଆଣି ଯାହା ବି ହଉ କିଛି କରିବେ, କିନ୍ତୁ ସେଇ ପିରିୟଡ଼ଟା ପୁରିଗଲା ପରେ ଆଉ କରିପାରିବେନି, ଧନ ପ୍ରାପ୍ତ ହେଇଗଲା ଆଉ ସେ ଜିନିଷ କରିବେ ନନ୍ଦଣ୍ଡ ଭାଇ। ଏଠି କୁହାଯାଉଛନ୍ତି ନନ କୁଟୁମ୍ବ ପୋଷଣ ବିହିତମ ଏବେ ଆଉ ସିଧର୍ଶନ ପ୍ରଶ୍ନ ଉଠାଉଛନ୍ତି, କୁଟୁମ୍ବକୁ ତ ପୋଷିବା ଦରକାର। ହଁ କୁଟୁମ୍ବ ପୋଷ, କିନ୍ତୁ କୁଟୁମ୍ବ କିଭଳି ପୋଷାଯିବ? ସତ୍ମାର୍ଗରେ। କେହି ଜଣେ ଆପଣମାନେ ଅଛନ୍ତି ହାତ ଟେକିକି କହିଲେ ମୁଁ ଆଜ୍ଞା ସତ୍ ରାସ୍ତାରେ ଥାଇକି ମୋ ପିଲା ଛୁଆକୁ ପୋଷିପାରିବି, ସେଥିପାଇଁ ମୁଁ ଅସତ୍ ବୃତ୍ତି କରୁଛି, କେହି କହିପାରିବେନି। ଯଦି ଜଣେ ସତ୍ ରାସ୍ତା ରୁହେ ତାକୁ ଚାକିରି ମିଳିଛି, ସେହି ଚାକିରି କାମ କରିବ, ପାଞ୍ଚ ପଇସା ସେ କରପ୍ସନ୍ କରିବନି, ତା ପିଲା ଛୁଆ ଉପବାସ ରହିଯିବେ କି ଚାଷ କରୁଛି ସେ କିଛି କରପ୍ସନ୍ କରିବେ, ଉପବାସ ରହିଯିବେ। ମଣିଷ ଅନ୍ୟକୁ ଶୋଷଣ କରିକି ଧନ ଆଣେ, ଏଟା ଗୋଟେ ତାର ଚିଟିଂ ପ୍ରୋପେନ୍ସି ହେଇଗଲାଣି, ଠକିବା ଗୋଟେ କାହିଁକି ଏଟା କରୁଛି? ଆମର ଗୁରୁଦେବ କୁହନ୍ତି ସୋସାଇଟିରେ ମୁଁ ହେଉଛି ବଡ଼ ଲୋକ, ଏଇଟା ଦେଖିବା ପାଇଁ ତା ପୁଅ ଇଞ୍ଜିନିୟର ପଢ଼ିଲା, ମୋ ପୁଅ ଇଞ୍ଜିନିୟର ନ ପଢ଼ିଲେ ମୋତେ କେମିତି କହିବେ ଏଇଟା ୟାର ପଇସା ନାହିଁ, ତେଣୁ ମୁଁ ମାଷ୍ଟର ଚାକିରି କରିଥିଲେ ବି ବା ମୁଁ କମ୍ ଦାମ ପାଉଥିଲେ ବି ମୁଁ କେମିତି କରପ୍ସନ୍ କରିକି ପଇସା ଆଣିକି ମୋ ପୁଅକୁ ଇଞ୍ଜିନିୟର ପଢ଼ିବି? ତାହେଲେ ମୋତେ ଲୋକ କହିବେ ତୋ ପୁଅ ହେଉଛି ଇଞ୍ଜିନିୟର, ଅନ୍ୟକୁ ଦେଖିକି କାମ କରୁଛନ୍ତି, ଏସବୁ କୁଟୁମ୍ବ ପୋଷଣ ନୁହେଁ। କେବଳ ହି ଅଧର୍ମେଣ କୁଟୁମ୍ବ ଭରଣ ଉତ୍ସୁକାମ ଜାତି ଜୀବନ୍ଦତା ମିଶ୍ରମ ଚରମମ ତମସା ପଦମ। ହେ ମା, ଯେଉଁମାନେ କୁଟୁମ୍ବ ଉତ୍ସୁକା ପୁରା ଏନକରେଜମେଣ୍ଟ ତାଙ୍କ ଅନ୍ତରରେ ଅଛି, ପିଲାକୁ ବଡ଼ ମଣିଷ କରିବି, ଝିଅକୁ ଏମିତି କରିବି, ତାକୁ ଏମିତି କରିବି, ଏମିତି ଘର କରିବି, ଏଥିପାଇଁ କ'ଣ କରୁଛନ୍ତି ନା କେବଳ ହି ଅଧର୍ମେଣ, କେବଳ ହି ଅଧର୍ମେଣ, ଧର୍ମ ପ୍ରତି କେବେ ବି ଜୀବନରେ ଆଚରଣ କରୁନି, କେବଳ ଅଧର୍ମଟାକୁ ଆଶ୍ରା କରିଛନ୍ତି କେମିତି ଧନ ରୋଜଗାର କରିବେ, ବାସ୍ ଏଇଟା ତାଙ୍କ ଜୀବନର ଏମ୍। ଏଇ ଏଇ ଯେଉଁ ଲୋକମାନେ କେବଳ ହି ଅଧର୍ମେଣ କୁଟୁମ୍ବ ଭରଣ ଉତ୍ସୁକା, ପିଲା ଛୁଆଙ୍କୁ ପୋଷିବା ପାଇଁ ଉତ୍ସୁକ, ପୁରା ଏନକରେଜମେଣ୍ଟ ତାଙ୍କ ଅନ୍ତରରେ ଅଛି, ସେଇ ଜୀବ ଜାତି ଜୀବ ଅନ୍ଧତା ମିଶ୍ରମ ଚରମମ ତମସ ପଦମ, ସେଇ ଜୀବ ଅନ୍ଧତା ମିଶ୍ର ନାମକ ଚରମ ପଦକୁ ଯିବ, ଅତି କଠୋର ଜାଗା ଅନ୍ଧତା ମିଶ୍ର, ତାମିଶ୍ର ଅନ୍ଧତା ମିଶ୍ର, ଯେତେବେଳେ ନର୍କର ବର୍ଣ୍ଣନା ଶୁଣିବେ ଦେଖିବେ ଯିବୁ କେମିତି ଦଣ୍ଡ ଦିଆଯିବ ସେଠି, ବହୁତ ଦଣ୍ଡ ବହୁତ ଦଣ୍ଡ।
ସେଠି ଆଉ ଏ ଏସି ନଥିବ କି ରୁମ୍ ଫ୍ରେସର୍ ନଥିବ, କିଛି ନାହିଁ। ଚାରିକର ତ ମୁଁ କହୁଥିଲି ନା ଆପଣଙ୍କୁ, ଚାରିକର ଯେଉଁ ପରୀକ୍ଷା ବୈତରଣୀ ନଦୀ ଅଛି, ବୈତରଣୀ ଅଛନ୍ତି, ମଳମୂତ୍ର କଫ ବାତ ପିତ ନଖ ଯେତେ ସବୁ ସପ୍ତ ଧାତୁ ବସ୍ତୁ ସବୁ ତା ଦେହରେ ରହିଥିବ, ସେଠି ପୋଛିକି ରହିଥିବ, ତା ଭିତରୁ ସେଣ୍ଟ ଆସୁଥିବ। ଯେମିତି ବାଲେଶ୍ୱର ତା ଭିତରୁ ପଶୁ ପଶୁ ନର୍କ ଗୋଟେ ଗୋଟେ ଅଛି, ଡ୍ରେନ୍ ପାଣି ପଶୁଛି, ସେଠି ଯେଉଁ ସେଣ୍ଟ ଆସୁଛି ସେଭଳି କୋଟିଏ ଗୁଣ ଅଧିକ ସେଣ୍ଟ ନର୍କ ସାରା ହେଉଥିବ। ଏଠି ଦେହରେ ସେଣ୍ଟ ମାରିଥା ବାପା ଟଙ୍କା ରୋଜଗାର କରିକି, ସେଇ ବାୟୁ କେବଳ ଶୁଣିବାକୁ ପଡ଼ିବ। ଅନ୍ଧତା ବିଶ୍ରମ ଚରମ ପଦ, ବହୁ କଷ୍ଟ ଜାଗା। ଏଇ ଯେଉଁମାନେ କୁଟୁମ୍ବ ଭରଣର ଉତ୍ସୁକ ହେଇ ପାପକର୍ମ କରୁଛନ୍ତି, କେବଳ ଏଇ ଅଧର୍ମ, କେବଳ ଏଇ ଅଧର୍ମ, ଏଇମାନେ ହିଁ ସେଠିକି ଯିବେ। ମା ଆପଣ ଧନଟାକୁ ତାହେଲେ କ'ଣ କରିବେ କ'ଣ? ବହୁତ ଲୋକ ଅଛନ୍ତି ଆମେ ଦେଖିଛୁ, ସେ ବି ଚିନ୍ତା କରେ ଏତେ ପଇସା ମୋର କ'ଣ କରିବି ମୁଁ। ତାହେଲେ ପଇସା ନାହିଁ ଯେଉଁମାନେ ଚିନ୍ତାରେ ପଡ଼ିଛନ୍ତି, ବହୁତ ଲୋକ ଆମେ ଦେଖୁ ଜାଗାରେ ପଇସା ଅଛି ସିଏ ବି ଚିନ୍ତାରେ ପଡ଼ିଛନ୍ତି, କାରଣ ଏଇଟା ଧନର ଗୁଣ, ସେ କ'ଣ କରିବେ ଆଜ୍ଞା? ଧନ ଆପଣ ପାଖରେ ରହିଲେ ଭିତରେ ଗୋଟେ କ'ଣ ହେଉଛି, ଚାଞ୍ଚଲ୍ୟତା, ମଣିଷକୁ ସ୍ଥିର କରିବନି, ଚଞ୍ଚଳ କରିବ, ଆଉ ତୃଷ୍ଣା, ଅନର୍ଥ ଭିତରେ ଇଏ ବି ଗୋଟେ ଅନର୍ଥ, ଅର୍ଥର ଯେଉଁ ଅନର୍ଥ ଅଛି। ଟଙ୍କାଟା ଥିଲା ଆପଣ ଭାବୁଥିଲେ ଟଙ୍କାଟାରେ ମୁଁ ବହୁତ ଖୁସି ଅଛି, କିନ୍ତୁ ଟଙ୍କାଟା ପରେ ଦଶ ଟଙ୍କା ହେଇଗଲା ପରେ, ସେ ଟଙ୍କାଟା ଦଶ ଟଙ୍କା ହେଇଗଲା ପରେ ସେ ତୃଷ୍ଣାଟା ବଢ଼ିଗଲା। ଲୋକ କହୁନାହାନ୍ତି ଆଜ୍ଞା ସିଏ ଏତେ ଖଟୁଛି ନା ଆଉ ଲୋଭରେ ଆଉ ମୁଁ କ'ଣ ଖଟନ୍ତି, ମୋ କତ ଲକ୍ଷେ ଟଙ୍କା ହେଇଗଲା ମୁଁ ମୋଟେ ଖଟନ୍ତିନି, ମୁଁ ତ ବ୍ୟାଙ୍କରେ ରଖିଦେବି, ମୁଁ ଖାଲି ମାଳି ଉଡ଼ାନ୍ତି ଆଉ। ସେଇ ଲୋକକୁ ଲକ୍ଷେ ଟଙ୍କା ଦେଇଦିଅନ୍ତି, ସେ କହିବ ନା ଏତିକି ରହିବେ ଆଉ ଦଶ ଲକ୍ଷ ଟଙ୍କା। ଇ ତୃଷ୍ଣା, ଇ ଧନର ଗୁଣ। ତେଣୁ ଧନ ଏ ଜଗତରେ ଦୁଇଟା ଜିନିଷ ଟେମ୍ପୋରାରି, ତା ଭିତରେ ଗୋଟେ ଶରୀର ଗୋଟେ ଧନ, କିନ୍ତୁ ଏଇ ଦୁଇଟା ଜିନିଷ ଦ୍ୱାରା ସବୁଠୁ ଭଗବାନଙ୍କୁ କିଣି ହବ। କିନ୍ତୁ ଦୁଇଟା ଅଧ୍ରୁବ ଜିନିଷ ନିଶ୍ଚିତ ଯିବ, କେଉଁଟା ଆଗେ ଯିବ ତାର କିଛି ଗ୍ୟାରେଣ୍ଟି ନାହିଁ। କେଉଁଟା ଆଗେ ଯିବ, ଧନ ଆଗେ ଯିବ ନା ଶରୀର ଆଗେ ଯିବ, କିଏ କହିପାରିବେ? କ'ଣ କହିପାରିବେ? କି କହିପାରିବେ? ଧନଟା ଆଗେ ଚାଲି ଯାଇପାରେ। ବହୁତ ଲୋକ ଆମେ ଦେଖିଛୁ ବହୁତ ଧନ ରୋଜଗାର କରୁଥିଲେ, କିନ୍ତୁ ତାଙ୍କ ଆଖି ଆଗରେ ଧନ ପଳେଇଗଲା। ଧନ ତ୍ୟାଗ କରିକି ଯାଇପାରେ କିମ୍ବା ତୁମେ ଧନକୁ ତ୍ୟାଗ କରି ଯାଇପାର, ଏ ନିଶ୍ଚିତ। ଦୁଇଟା ଯାକ ଅନିତ୍ୟ ବସ୍ତୁ, ଧନ ପଳେଇ ଯାଇପାରେ ନା ଶରୀର ପଳେଇ ଯାଇପାରେ, କେତେବେଳେ କିଏ ଯିବେ ତାର କିଛି ଗ୍ୟାରେଣ୍ଟି ନାହିଁ। ସେଥିପାଇଁ ଧର୍ମ ଧନ ରୋଜଗାର କରିବା ପାଇଁ ଅଧର୍ମ କରିବା ଉଚିତ ନାହିଁ, ତାହେଲେ ଅନ୍ଧତାମିଶ୍ର ନର୍କକୁ ଯିବ। ଆଉ ଧନ ରୋଜଗାର କରି ଯଦି ଲୋକ ସୁଖୀ ହେଇଥାନ୍ତି ତାହେଲେ ସତ ଆମେରିକା ଲୋକମାନେ ସୁଖରେ ଥାନ୍ତି, ବିଦେଶୀ ଲୋକମାନେ ବହୁତ ସୁଖରେ ଥାନ୍ତି। ଆଉ ଜଗତରେ ସବୁଠୁ କେହି ଅଜ୍ଞାନୀ ଥାନ୍ତି, ଦୁଃଖୀ ଥାନ୍ତି ସେମାନେ ବିଦେଶୀ ଲୋକ, ଯେଉଁ ସଭ୍ୟତାକୁ ଭାରତବର୍ଷ ଆଜି ଫଲୋ କରୁଛି। ଧନ ମଣିଷକୁ ସୁଖ ଦେଇପାରେ ନା, ସୁଖ ମନରେ ଅଛି, ମନ ସଂଯମ ହେଲେ ହରିଙ୍କ ଚରଣରେ ଲାଗିଲେ ବ୍ୟକ୍ତି ସୁଖ ପାଇବ। ସୁଖ ପାଇବା ବସ୍ତୁ ଜୀବ ଆତ୍ମା, ଜଗତର ଯେତେ ବସ୍ତୁ ଅଛି ଜୀବକୁ ସୁଖ ଦେଇପାରିବ ନା, ଆଉ ଧନ ବି ପ୍ରାଣ ଦେଇପାରିବ ନା, ଧନ କେବେ ପ୍ରାଣ ଦେଇପାରିବ ନା। ଧନ ଯଦି ପ୍ରାଣ ଦିତା ଧନୀ ରାଜା ନମରତ, ଧନ ଯଦି ପ୍ରାଣ ଦିତା ଧନୀ ରାଜା ନମରିତ, ଧରା ମର ହଇତ ରାବଣ, ଧରା ମର ହଇତ ରାବଣ, ଧନେ ନାହିଁ ରଖେ ଦେହ, ଦେହ ଗଲେ ନହେଁ କେହ, ଧନ ନାହିଁ ରଖେ ଦେହ, ଦେହ ଗଲେ ନହେଁ କେହ, ଅତଏବ କି କରିବେ ଧନ, ଅତଏବ କି କରିବେ ଧନ। ଭକ୍ତିମାନେ ଠାକୁର କହୁଛନ୍ତି ଧନଟା ଜୀବନକୁ ପ୍ରାଣ ଦେଇଥାନ୍ତା ତାହେଲେ ଆଗେ ଅମର ହେଇଥାନ୍ତା ସଂସାରରେ ରାବଣ, କାରଣ ରାବଣ ଲଙ୍କା ପୁରୀଟାକୁ ସବୁ ସ୍ୱର୍ଣ୍ଣରେ କରେ। ରାବଣର ଐଶ୍ୱର୍ଯ୍ୟ ମୂଳ ବାଲ୍ମୀକି ରାମାୟଣରେ ବର୍ଣ୍ଣନା କରାଯାଇଛି, ବିଭୀଷ ହନୁମାନଙ୍କର ଯାଇଛନ୍ତି ଭୁରି ଭୁରି ପ୍ରଶଂସା କରୁଛନ୍ତି, ବାହ ଏଠି ଗୋଟେ ଭଗବିତା ରହିଛି। ଅସୁର ମାନେ ସେ ଯୋଉ ପିନ୍ଧୁଥିଲେ ବସ୍ତ୍ର ଅଳଙ୍କାର, ହନୁମାନ ଦେଖିକି ଆଶ୍ଚର୍ଯ୍ୟ। ଆରେ ରାମଙ୍କର, ରାମଙ୍କୁ ଭଜନ ନ କରି ସେ ଏଠି ଭୋଗ ପାଇଛି, କିନ୍ତୁ ରାମଙ୍କୁ ଭଜନ ନ କରି ତାକୁ ଯିଏ ଧନ ଦେଇଛି ଏଠି ଅନିତ୍ୟ ଧନ। ଭକ୍ତରେ ଯେଉଁ ଧନ ଅଛି ସେ ଧନ ରହିବ, ଅଭକ୍ତ ଯେତେ ଧନ ରଖିଲେ ବି ସେ ଭଗବାନଙ୍କ ଦ୍ୱାରା ପ୍ରାପ୍ତ ହୋଇନି, ସେ କର୍ମାର୍ଜିତ। ଅନ୍ୟ କର୍ମରୁ ଭାଗ କରିକି ତା କର୍ମକୁ ସେ ଭୋଗ କରିବା ପାଇଁ ଆଣିଛି, ସେ କର୍ମାର୍ଜିତ ଧନ ସେ ଭୋଗ କରିପାରିବନି। ଦେଖନ୍ତୁ ଯେଉଁମାନେ ଧନ ରୋଜଗାର କରିଛନ୍ତି ଅସତ ଉପାୟରେ, ସେ ଧନକୁ ଭୋଗି ପାରିବେନି। ଧନ ଥିବା ଆଖି ଆଗରେ ବ୍ୟାଙ୍କରେ ରଖିଦେଇଥିବେ 10 ଲକ୍ଷ, ମନ କ'ଣ କହୁଛି ନା ମୁଁ 10 ଲକ୍ଷପତି, ବ୍ୟାଙ୍କ ଲକ୍ଷପତି, ସେ ତାର ସେଇ ମହୁବସାକୁ ଅନ୍ୟ ଅନ୍ୟ ପ୍ରାଣ ଚାଲିଛି, ଭୋଗି ପାରିବନି। 10 ଲକ୍ଷ ରଖିଥିବ, ଗାଡି ଘୋଡ଼ା ସବୁ ଥିବ, 6 ଚକିଆ ଥିବ, ପୁଅ ଇଞ୍ଜିନିୟର ଡକ୍ଟର ହେଇଥିବ, ଡକ୍ଟର କହିଦେବ ବାପା ଆପଣଙ୍କୁ ଡାଇବେଟିସ ହେଇଗଲା ଆଜ୍ଞା, ଆଉ ଅନ୍ନ ଖାଇପାରିବେନି, ସିଝା ଭଣ୍ଡା ଖାଇବ। ଜୀବନ ସାରା ଯିଏ ମଢ ଚୋବେଇ ଚୋବେଇ ଆସିଛି ତାକୁ ସିଝା ଭଣ୍ଡା ଭଲ ଲାଗିବ? ମୁଁ ଆସିଥିଲି ଥରେ ଏଇଠୁ ମାୟାପୁର ଯାଉଥିଲି, ଭୁବନେଶ୍ୱରକୁ ଫେରୁଥିଲି, ଏଇ ପାଖ ଷ୍ଟେସନ, ଏଇ 3ଟା ଷ୍ଟେସନ ପୂର୍ବରୁ ମାରୱାଡ଼ି ଲୋକମାନେ ଉଠିଲେ, ମାରୱାଡ଼ି ମାତାଜୀ 3-4 ଜଣ ଉଠିଲେ, ପାଖରେ ବସିଲେ, ମୁଁ ତ କିଛି କହିଲି ବସିଲି, ବୁଢ଼ୀ ମାତା ଜଣେ ବାପା ପାଖରେ ବସିଥିଲେ। ମୁଁ ତାଙ୍କୁ ଗୋଟିଏ ଗୋଟିଏ ପଚାରୁଛି, ସେ ଆମିଷ ତ ଖାଆନ୍ତିନି ତାଙ୍କର, ମୁଁ କହିଲି ମା, ସେ ତାକୁ ହିନ୍ଦୀରେ କହୁଥାଏ ମୋର ଡାଇବେଟିସ ହେଇଛି, ମୁଁ ଏମିତି କଷ୍ଟ ପାଉଛି, ଏମିତି କରୁଛି। ମୁଁ ତାକୁ ପଚାରିଥାଏ, ମୁଁ କହିଲି ତୁମେ ଡାଇବେଟିସ ହେଇଛି ଅର୍ଣ୍ଣ ଖାଉଛ ରୁଟି ନା? କଭି କଭି ଖା ଲେ ତା, ମୁଁ ତୁମେ ତ ମରିଯା ମାଙ୍ଗେ, ତୁମେ ଯଦି ଖାଲି ତ ମରିଯିବୁ, କ୍ୟା କରଙ୍ଗେ, ବେଚେନ ହୁଁ ଖାନା ପଡ଼େଗା। ଜୀବନ ସାରା ବହୁତ କଷ୍ଟ, ଆଖି ସବୁ ଫୁଲିଗଲାଣି, ବୁଢ଼ୀ ଲୋକ ହେଇଗଲାଣି, ଡାଇବେଟିସ, ଧନ କ'ଣ ଅଭାବ ଅଛି କି? ଏମିତି ଦୁଃଖ ଅବସ୍ଥାରେ ଅଛି। ପଚାରିଲି କେତେଟା ପୁଅ, ନା ମୋର ଏତେ ପୁଅ, ଏତେ ବିଜନେସ କରୁଛନ୍ତି, କିନ୍ତୁ ଏକାକୀ ଏଇ ଦୁଃଖ ଭୋଗୁଛି। ଦୁଃଖ ଏ ଜଗତରେ ଭୋଗିବାକୁ ପଡ଼ିବ ଏକାକୀ, ସୁଖ ବି ଭୋଗିବାକୁ ପଡ଼ିବ ଏକାକୀ, ଏକାକୀ ସମସ୍ତେ ଏକା। ମାୟାଟା କହୁଛି ନା ନା ନା, ତା ସୁଖରେ ସୁଖେ ବି, ତା ଦୁଃଖରେ ଦୁଃଖେ ବି, ଏଟା ମାୟା। କିଏ ବି ଧନ ପ୍ରାଣ ଦବନି, ଧନ ଦୁଃଖ ଦବ। କାହିଁକି ଦୁଃଖ ଦବ ଅଧିକା? ନା ଧନୀ ବ୍ୟକ୍ତି ମଲାବେଳେ ଅଧିକା ଯନ୍ତ୍ରଣା ପାଏ, କାହିଁ ଜାଣିଛନ୍ତି କି? ଡକ୍ଟର ସବୁ ବନ୍ଦ କରିଦବ, ବ୍ୟାଙ୍କରେ ଟଙ୍କା ଥିବ, ପ୍ଲାନ୍ ଯେଉଁଠି ମନରେ ଥିବ ସେଇଟାକୁ ଚିନ୍ତା କରୁଥିବ, ଖାଲି ଆପଣଙ୍କର ନାହିଁ ତ ଆରାମସେ ଶୋଇଯିବେ, ଯେଉଁଟା ଅଛି ଏଟା ଖାଇପାରୁନାହାନ୍ତି, କି ଅବସ୍ଥା ହବ? ସେଥିପାଇଁ ଧନ ପାଇଁ କେବେ ପ୍ରୟାସ କରିବା ଉଚିତ ନାହିଁ। ଧନ ଆପଣଙ୍କୁ କେତିକି ମିଳିବ ସେଇଟା ବିନା ପ୍ରୟାସରେ ଆସିକି ମିଳିଯିବ, କାହିଁକି ସେଇଟା ବ୍ୟାଙ୍କରେ ରଖିଦେଇକି ଆପଣ ଆସିଛନ୍ତି, ପୂର୍ବ ଜନ୍ମର ପୁଣ୍ୟ ହିସାବରେ ଧନ ଆସିକି ମିଳିବ। ଆପଣ କେବଳ କର୍ମ କରିବା ଦରକାର, ସ୍ୱଭାବ ହିସାବରେ, ଅସତ୍କର୍ମ କରିବା ଉଚିତ ନାହିଁ। ଏଇଟାକୁ ଛାଡ଼ିକି ଯଦି ଆପଣ ଏକ୍ସଟ୍ରା ଉପାୟରେ କିଛି ଟେକ୍ନିକ୍ ଦ୍ୱାରା କିଛି ଆପଣ ଧନ ରୋଜଗାର କରୁଛନ୍ତି, ତାର ପ୍ରତିକ୍ରିୟାଟା କର୍ମାର୍ଜିତ ହେଲା, ଏଇଟାକୁ ଭୋଗ କରିପାରିବେନି, ସେ କର୍ମାର୍ଜିତଟା ଆପଣଙ୍କୁ ଦଣ୍ଡ ଦେବ। ଆପଣ ଅଲଗା ଭାଗରୁ ଏଇଟା ଜବରଦସ୍ତି ଆଣିଛନ୍ତି ଚିଟିଂ କରି, ତାହେଲେ ପ୍ରଥମେ ତ ରାବଣ ସୁଖୀ ହେଇଥାନ୍ତା, ସେ ଜବରଦସ୍ତି ଶିବଜୀବୀଙ୍କଠୁ ଆଣିଛି, ସେ ଶିବଜୀବୀ ଦେଇଦିଅନ୍ତି ଦେବାଦେବୀ ମାନଙ୍କର, ଏଇଟା ଗୋଟେ ଭୁଲ। ସୁଖଦେବ ଗୋସ୍ୱାମୀ ଭଳି ମହାତ୍ମା ଦେବାଦେବୀଙ୍କୁ ବହୁତ ଜାଗାରେ ଗାଳି ଦେଇଛନ୍ତି, ଏମାନେ ବଡ ସ୍ୱାର୍ଥୀ। ସୁନ୍ଦର ଶ୍ଳୋକ, ମୁଁ 2 ଥର ସେଟାକୁ ସ୍ମରଣ କରେନି, ପୂର୍ବଥର ବି ଏଥର ବି ଭଗବାନ ସ୍ମରଣ ଦେଉନାହାନ୍ତି। ବହୁତ ସୁନ୍ଦର ଶ୍ଳୋକ କହିଛନ୍ତି, ଦେବତାମାନେ କିଭଳି ସ୍ୱାର୍ଥୀ, ହଁ, ସୁଖାୟଚ ଦୁଃଖାୟଚ, ସୁଖାୟବ ସାଧୁନାମ ତାଦୃଶ ଅଚ୍ୟୁତାତ୍ମାନ। ଜଗତର 2 ଜଣ ହେଉଛନ୍ତି ଜୀବର ବନ୍ଧୁ, କିଏ? ସାଧୁ ଅଚ୍ୟୁତାତ୍ମାନ ଆଉ ଅଚ୍ୟୁତ, ଭଗବାନ ଆଉ ସାଧୁ। କାହିଁକି ଏମାନେ? ଏମାନେ କେବଳ ମଙ୍ଗଳ ଚିନ୍ତା କରନ୍ତି, ଆଉ ଦେବାଦେବୀ ମାନେ 2ଟା ଚିନ୍ତା କରନ୍ତି, ମଙ୍ଗଳ ଅମଙ୍ଗଳ। ଆପଣ ତାଙ୍କୁ ଡାକୁଥିବେ ତ ଠିକ ଫଳ ମିଳିଲା, ଯୋଉଦିନ ସେବା ପୂଜା ବନ୍ଦ କଲେ ତା ପରଦିନ ରିଆକ୍ସନ ଆରମ୍ଭ। ଉଦାହରଣ ଯେମିତି ଦିଅନ୍ତି, ଦେଖନ୍ତୁ କଂସ କୃଷ୍ଣଙ୍କୁ ପୂଜା କରିଛି, ଏ ଇନ୍ଦ୍ରଙ୍କୁ ପୂଜା କରିଛି କେବେ? କଂସ ଗୋବର୍ଦ୍ଧନ ପୂଜା କରିନି, ଗୋବର୍ଦ୍ଧନ ପୂଜା ପୂର୍ବରୁ ଇନ୍ଦ୍ର ପୂଜା ହଉଥିଲା, ଗୋପମାନେ କରୁଥିଲେ, କିନ୍ତୁ କଂସ ତା ଭୋଗରେ ରୁହେ, କଂସ ଇନ୍ଦ୍ରକୁ ପୂଜା କରୁନି, କିନ୍ତୁ ଇନ୍ଦ୍ର ଯେତେବେଳେ ଦଣ୍ଡ ଦେଲେ ଇଏ ସବୁବେଳେ ପୂଜା କରୁଛନ୍ତି, କେତେ ଆଗରୁ ନନ୍ଦ ମହାରାଜ ଆଜି କିନ୍ତୁ ଆଜି ପୂଜା ବନ୍ଦ କରିଦେଲେ ଗୋଟେ ବର୍ଷ ପାଇଁ ଠିକ ଅଛି ଗୋଟେ ବର୍ଷ ପାଇଁ ବନ୍ଦ କରିଦେଇ ଭଗବାନଙ୍କର ପୂଜା କଲେ ଇନ୍ଦ୍ର ରାଗିଲେ ଆଉ ଆଚ୍ଛା ମୋ ପୂଜା କରିଥିଲି ତାଙ୍କୁ ବନ୍ଦ କରିଦେଇ ଇଏ ଗୋଟେ ମଣିଷର ପୂଜା କଲେ ଆରମ୍ଭ କଲେ କାହା ଉପରେ ଦଣ୍ଡ ଦେଲା ତାଙ୍କର ଯିଏ ଭକ୍ତ କିନ୍ତୁ କଂସ ଆରାମସେ ମଥୁରାରେ ଯାଇ ଘୁଙ୍ଗୁଡ଼ି ମାରୁଛି ସେଠି ବାୟୁ ପବନ କିଛି ନାହିଁ ଇଏ ହେଉଛି ଦେବ ତାଙ୍କର କଲ୍ୟାଣ ସେବକ ଯଦି କିଛି ଟିକେ ଅସୁବିଧା କରିଦେଲା ସାଙ୍ଗେ ସାଙ୍ଗେ ଫଳ ଆରମ୍ଭ କରିବ ସୁଖାୟ ଛ ଦୁଃଖାୟ ଛ ଦେବତା କେବେ ସୁଖ ଦେଇପାରିବେନି ଦୁଇଟା ଜିନିଷ ଦେବେ ସୁଖ ଦୁଃଖ ସୁଖ ଦୁଃଖ ସୁଖାଏବ ହି ସାଧୁ ନାମ ତା ଦୃଶ ଅଚ୍ୟୁତ ଆତ୍ମା ଯେ ଅଚ୍ୟୁତ ଆତ୍ମାନ ସାଧୁ ଭାଗବତରେ ସବୁବେଳେ ସାଧୁଙ୍କୁ ବଡ କହିଯାଇଛି ଦେବତାମାନଙ୍କ ଠାରୁ ସୁଖଦେବ ଗୋସ୍ୱାମୀ କହିଛି କାହିଁକି ନା ସାଧୁ କେବଳ ଜୀବର କଲ୍ୟାଣ ଚିନ୍ତା କରନ୍ତି କେବଳ ଏ ଜୀବ କିଭଳି ସୁଖ ରହିବ ତାର ହସ ହସ ମୁଖ ଆମେ ଦେଖିବୁ ଏ ସଂସାର ଭାର ତାର କିଭଳି ଦୂର ହବ ପ୍ରଭୁଙ୍କୁ ଡାକି କିଭଳି ସୁଖୀ ହବ ଦେବତାମାନେ ଏବେ କେବେ ଚିନ୍ତା କଥା କରନ୍ତି ଦେବତାମାନେ ବଡ଼ ସ୍ୱାର୍ଥୀ ପୂଜା ସେବା କରୁଥିବେ ତ ଠିକ୍ ଦେଉଥିବେ ପୂଜା ସେବାରେ ଟିକେ ବିଘ୍ନ ହେଲେ ଆରମ୍ଭ କରିଦେବେ ରିଆକ୍ସନ୍ ଜଗନ୍ନାଥଙ୍କ ପୂଜା ସେବା ବନ୍ଦ କରିଦେଲେ କିଛି ଅସୁବିଧା ହେବ ନାହିଁ ଭକ୍ତିରେ ପ୍ରତିବ୍ୟା ନାହିଁ ପ୍ରଭୁ ଦେଖିବେ ଠିକ୍ ଅଛି ଅଜାମିଲ ତ ବନ୍ଦ କରିଦେଇଥିଲା କ'ଣ ତାର ଅସୁବିଧା ହେଲା ମୋତେ କହିଲେ କିଛି ରିଆକ୍ସନ୍ ପାଇଲା ବାଳକ ବେଳ ପିତାଙ୍କର ଯୁବକ ପର୍ଯ୍ୟନ୍ତ ପିତାଙ୍କର ଆଦେଶ ପାଳନ କରିଛି ଶାଳଗ୍ରାମକୁ ଅର୍ଚ୍ଚନ କରିଛି ଏବଂ ଯେଉଁଦିନେ ପତନ ହେଲା ବେଶ୍ୟାକୁ ଭଲ ପାଇଲା ବେଶ୍ୟା ନିକଟକୁ ଗଲା ସେଇଦିନ ବି ଭଗବାନଙ୍କ ଦ୍ରବ୍ୟ ଧରିଛି ଭଗବାନଙ୍କ ପାଇଁ କାଷ୍ଟ ସମିଧ କିଛି ଧରିଛି ପତ୍ର ଧରିଛି ଫୁଲ ଧରିଛି ଫେରୁଛି କିନ୍ତୁ ବେଶ୍ୟାକୁ ଦେଖିଦେଲା ଆଉ ତ ଭଗବାନ ଡାକିନି ବେଶ୍ୟାକୁ ହଜିଲା କିନ୍ତୁ ଭଗବାନ ତାକୁ ଭୁଲିଗଲେ ଭଗବାନ ତ ଦଣ୍ଡ ଦେଇନାହାନ୍ତି ଶେଷ ସମୟରେ ସାଧୁଙ୍କ ଦ୍ୱାରା ତାର ପୁତ୍ରକୁ ନାରାୟଣ ନାମ ରଖିଲେ ଏବଂ ଶେଷ ସମୟରେ ଚାରିଜଣ ବିଷ୍ଣୁଙ୍କୁ ପଠେଇଲେ ଇଏ ଭଗବାନଙ୍କର କରୁଣା ପ୍ରଭୁ ଏମିତି ନୁହନ୍ତି ପ୍ରଭୁ ସ୍ୱାର୍ଥୀ ନୁହନ୍ତି ପ୍ରଭୁ କେବଳ ଏ ଜଗତ ଆଉ ଭଗବାନଙ୍କ ଭିତରେ କ'ଣ ଜଗତ ଆଉ ଜଗନ୍ନାଥଙ୍କ ଭିତରେ ଦୁଇଟା ପ୍ରଭେଦ କ'ଣ ପ୍ରଭେଦ ଜଗତରେ କେବଳ ଲୋକମାନେ ଖରାପ ଗୁଣ ଦେଖିବେ ଦେଖନ୍ତୁ କେହି ବି ସ୍ତ୍ରୀ ବି ସବୁ ସମୟରେ ଏତେ ସ୍ୱାମୀ ସେବା କଲେ ବି ସେ ସବୁବେଳେ ଦେଖୁ ମୋ ସ୍ୱାମୀର କ'ଣ ଖରାପ ଗୁଣ ରହିଲା ସେ ଯେତେ ଭଲ ଗୁଣକୁ ସେ ହୋ ଭୁଲିଯିବ ସେ କେବଳ ଖରାପ ଗୁଣଟା କହିବ ଏ ସଂସାର ହେଉଛି ଦୋଷ କୀର୍ତ୍ତନର ଜାଗା ଭାବନ୍ତୁ ନା ଏ ସଂସାର ପାଇଁ ଆପଣ ଯେତେ କଲେ ବି ସଂସାର ଦିନ ଆପଣଙ୍କୁ ପ୍ରଶଂସା କରିବ କରିବନି ମହାତ୍ମା ଗାନ୍ଧୀ ଏତେ କଥା କରିକି ଗଲା ପରେ ଦେଶ ପାଇଁ ତାଙ୍କ ଏଗ୍ନେଷ୍ଟ ବି ବହୁତ ବହିଅଛି ଯାହାଙ୍କୁ ମହାତ୍ମା କୁହାଗଲା ଯାହାଙ୍କୁ ଟାଇଟେଲ ଦିଆଗଲା କ'ଣ ପିତା ଜାତିର ପିତା କିଏ ନା ମହାତ୍ମା ଗାନ୍ଧୀ କିନ୍ତୁ ତାଙ୍କ ନାଁରେ ମୁଁ ନିଜେ ବହି ପଢ଼ିଛି ତାଙ୍କ ଏଗ୍ନେଷ୍ଟ ଏ ଜଗତ ଦୋଷ କୀର୍ତ୍ତନର ଜାଗା ଆପଣ ଭାବନ୍ତୁ ନା କେବେ କାହାକୁ କୋଉ ସୁଗୁଣ ଦ୍ୱାରା ଆକୃଷ୍ଟ କରିପାରିବେ ନା ଜଗତ ସବୁବେଳେ ଦୋଷ ଘୋଷିବ କିନ୍ତୁ ଭଗବାନଙ୍କର ସ୍ୱଭାବ କ'ଣ ଜଗନ୍ନାଥଙ୍କର ସ୍ୱଭାବ କ'ଣ ଜଗନ୍ନାଥଙ୍କର ସ୍ୱଭାବ ହେଲା ଜୀବ ଯେତେ ଦୋଷ କରିଛି ସବୁ ଦୋଷକୁ ଭୁଲିଛି କେବଳ କ'ଣ ଘୋଷିବେ ଜୀବର ଗୁଣକୁ ଗୋଟିଏ ଗୁଣକୁ ଭଗବାନ ଯଦି ଭଲ ପାଇଗଲେ ଗୋଟିଏ ଗୁଣକୁ ଦେଖିଦେବେ ସେଇ ଗୁଣଟାକୁ କୀର୍ତ୍ତନ କରିବେ ଇଏ ଜଗତ ଆଉ ଭଗବାନଙ୍କ ଭିତରେ ପାର୍ଥକ୍ୟ ଭଗବାନ କେବଳ ଗୁଣ ଦେଖନ୍ତି ଜଗତ କେବଳ ଦୋଷ ଦେଖେ କାହାକୁ ଏ ଜଗତ ଉପଯୁକ୍ତ ସମ୍ମାନ ଦେଇନାହିଁ କି ଦେଇପାରିବନି କିନ୍ତୁ ଭଗବାନଙ୍କ ଦରବାରରେ ମହା ମହା ପାପୀମାନଙ୍କୁ ଭଗବାନ ନିଜର କରିଦେଇଛନ୍ତି ତାଙ୍କର କେଉଁ ଗୁଣ ବାଲ୍ମୀକିଙ୍କର କେଉଁ ଗୁଣ ଏ ଦଶରଥନାଙ୍କର କେଉଁ ଗୁଣ ଥିଲା କେଉଁଠି ପ୍ରାଶ୍ଚିତ କରିଥିଲା ଭଗବାନ ତାଙ୍କର ଗୁଣକୁ କୀର୍ତ୍ତନ କଲା କେମିତି ଗୁଣ କୀର୍ତ୍ତନ କଲା ବର କଲେ ନା ଆକୁ ମୁଁ ଏମିତି ବଡ଼ ସାଧୁ କରିବି ଏମିତି ସେମିତି ସାଧୁ କରିଦେଲେ କିଏ ମୋର କରୁଣାକୁ ଜାଣିବ ସାଧୁ ତ ବହୁତ ହେଉଛନ୍ତି କିନ୍ତୁ ଏମିତି ସାଧୁ କରିବି ତାର କରୁଣା ମୋର କରୁଣାକୁ ଲୋକ ପରେ ବୁଝିବେ କିନ୍ତୁ ତାର ମହିମାକୁ ସାଧୁର ମହିମାଟାକୁ ଆଗେ ବୁଝିବେ ତାଙ୍କୁ ଏତେ ବଡ଼ ସାଧୁ କରେ ସିଏ ଆସିବା ପୂର୍ବରୁ ରାମଚନ୍ଦ୍ର ମହାପ୍ରଭୁଙ୍କ ଲୀଳା ହେବା ପୂର୍ବରୁ ଇଏ ରାମାୟଣ ଲେଖି ରଖିଦେଇଛନ୍ତି ଇଏ ଭଗବାନଙ୍କର କରୁଣା କେଉଁ ଗୁଣରେ ଭଗବାନ ଆକୃଷ୍ଟ ହେଲେ କ'ଣ ଗୋଟେ ଗୁଣ ଥିଲା ଗୋଟିଏ ଗୁଣ ଥିଲା ବାଲ୍ମୀକିଙ୍କର ସବୁଠୁ ବଡ଼ ଗୁଣ ଏ ଦଶରଥନାଙ୍କର ସେ ନାରଦ ମୁନିଙ୍କର ବଚନକୁ ମାନିଲା ନାରଦ ମୁନି ଯେଉଁ ସଂକଳ୍ପ କଲେ ପ୍ରଭୁ ହେ ରାମ ଏ ଜୀବକୁ ତୁମେ ଉଦ୍ଧାର କର, ନାରଦ ମୁନିଙ୍କର ବଚନକୁ ମାନି କେବଳ ନାମ କଲା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସମସ୍ତ ଦୋଷକୁ ଭଗବାନ ଭୁଲିଗଲେ, ଶ୍ରୀରାମ ଭୁଲିଗଲେ, ତାର ଗୁଣକୁ ଦେଖିଲେ, କଣ ଗୁଣ? ଆରେ ମୋ ଭକ୍ତର କଥାକୁ ମାନିଗଲା, ଆକୁ ମୁଁ ନିଜର କରିବି। କେମିତି ନିଜର କରିବି? ମୋଠା ବି ବଡ କରିବି। ଆଜି ବି ଯେ ରାମଚନ୍ଦ୍ର ମହାପ୍ରଭୁଙ୍କର ଲୀଳା ଶୁଣୁଛନ୍ତି, ତାଙ୍କ ମନରେ ସନ୍ଦେହ ଆସିବ, କିନ୍ତୁ ବାଲ୍ମୀକି କଥା ଶୁଣିଲେ କାହାର ସନ୍ଦେହ ଆସିବନି। କେହି ବାଲ୍ମୀକି ଉପରେ କମେଣ୍ଟ ଲେଖିଛନ୍ତି ଆପଣ ଶୁଣିବେ? ବହୁତ ଲୋକ ଭଗବାନଙ୍କ ଉପରେ କମେଣ୍ଟ ଦେଇଛନ୍ତି, କିନ୍ତୁ ଭକ୍ତ ଉପରେ କେତେ ଭକ୍ତ ଅଛନ୍ତି ମୁଁ ଉଦାହରଣ ଦେବି, ତାଙ୍କ ଉପରେ କମେଣ୍ଟ ଦେଇପାରିବିନି। ଭଗବାନ ତାଙ୍କୁ ଏତେ ବଡ କରିଛନ୍ତି, ଭଗବାନ ସବୁବେଳେ ସହି ନିଅନ୍ତି ତାଙ୍କର ନିନ୍ଦାକୁ। ଭଗବାନ ଜାଣନ୍ତି ମୁଁ ତ ସଚ୍ଚିଦାନନ୍ଦମୟ ପୁରୁଷ, ମୁଁ ତ ଜୀବକୁ ଆକର୍ଷଣ କରିବା ପାଇଁ ଏଠି ଲୀଳା କରୁଛି, ମୋ କଥା କ'ଣ ଏମାନେ ବୁଝିପାରିବେ କି? ମୋତେ ନିନ୍ଦା କରନ୍ତି କିଛି କ୍ଷତି ନାହିଁ, ମୋର ଭକ୍ତକୁ ନିନ୍ଦା ନ କରନ୍ତି। ସେଥିପାଇଁ ଭଗବାନ ସବୁବେଳେ ଅର୍ଜୁନକୁ ଯୁଦ୍ଧ କରିବା ପାଇଁ ଭଗବାନ ଏତେ କାହିଁକି ଫୋର୍ସ କରୁଛନ୍ତି? ଅର୍ଜୁନ ଦେଖ, ତୋ ଆଖି ଆଗରେ ଦେଖ, ତୁ ଯେତେବେଳେ କହିଲୁ ରଥ ସ୍ଥାପିତ ଅଚ୍ୟୁତ, ଅର୍ଜୁନ କହିଲେ ନା ହେ ଅଚ୍ୟୁତ ଉଭୟ ସେନାରେ ମଧ୍ୟ ରଥ ସ୍ଥାପିତ ଅଚ୍ୟୁତ, ହେ ଅଚ୍ୟୁତ ଉଭୟ ସେନା ଭିତରେ ରଥକୁ ରଖିଦିଅ, କିନ୍ତୁ ଶଙ୍ଖ ବାଜି ସାରିଲାଣି, ଯୁଦ୍ଧ ପାଇଁ ସମସ୍ତେ ପ୍ରସ୍ତୁତ, କିନ୍ତୁ ଅର୍ଜୁନ କହୁଛି ମୁଁ ଯୁଦ୍ଧ କରିବି। ଭଗବାନ ଦେଖିଦେଲେ ସାଙ୍ଗେ ସାଙ୍ଗେ, ଦୁର୍ଯ୍ୟୋଧନ କହିଲା ଦେଖ ଦେଖ ଇଏ ଅର୍ଜୁନ ଭଳିଆ ବୀର ବର୍ତ୍ତମାନ ଆଇଲାଣି ସରେଣ୍ଡର କରିବା ପାଇଁ, ସବୁ ତାଙ୍କ ପକ୍ଷର ଲୋକ ହସିବାକୁ ଲାଗିଲେ। ଭଗବାନ ସେଠି ଚିନ୍ତା କଲେ ରେ ବାପା ରେ ବାପା, ଅର୍ଜୁନ କହୁଛନ୍ତି ନା ଅର୍ଜୁନ ତୁମର କେତେ ବଡ କଳଙ୍କ ହବ ଜାଣିଛ ନା, ତୁମେ ବର୍ତ୍ତମାନ ଖାଲି ରଥରୁ ଓହ୍ଲେଇ ପଡ଼ିଲ, ଏ ଯୁଦ୍ଧ ବନ୍ଦ କରିବା ପାଇଁ ସିଗ୍ନାଲ ଦେଇଦେଲ, ଦେଖ ସମସ୍ତେ ତୁମକୁ ନିନ୍ଦା କରିବେ। ମୋତେ ନିନ୍ଦା କରିଥିଲେ କିଛି ଅସୁବିଧା ନାହିଁ, ମୁଁ ଅସ୍ତ୍ର ଧରିବିନି, ମୁଁ ସବୁ କାମ କରିବି, ମୁଁ ଯାହା ବି କଲେ ମୋତେ ନିନ୍ଦା କଲେ କିଛି ଅସୁବିଧା ନାହିଁ, କିନ୍ତୁ ତୁମକୁ ନିନ୍ଦା କରିବେ, ଆଉ ତୁମ ନିନ୍ଦାଟା ତୁମ ପାଇଁ ମରଣ ଠାରୁ ଅଧିକା, କିନ୍ତୁ ମୋ ପାଇଁ ଅଧିକା ମରଣ। ଯାହା ରଥରେ କୃଷ୍ଣ ହଉଛି ଦ୍ୱାରକାଧୀଶ ହଉଛନ୍ତି ସାରଥୀ, ତାକୁ ଲୋକ ଲୋକ କଣ କହିବେ ଅର୍ଜୁନଙ୍କୁ? ଅର୍ଜୁନ ଭୟ କରି ଯୁଦ୍ଧକୁ ପଳେଇଲା। ମୁଁ କେବେ ଚାହୁଁନି ତୁମର ନିନ୍ଦା ହଉ ବୋଲି, ମୁଁ କେବେ ଚାହୁଁନି, ତେଣୁ ତୁମେ ଯୁଦ୍ଧ କର, ମୁଁ ଏମାନଙ୍କୁ ମାରି ସାରିଛି, ତୁମର କୀର୍ତ୍ତି ମାରିବା ଲୋକକୁ ମାରି ତୁମେ ଯଶସ୍ୱୀ ହୁଅ, ମୁଁ ବଡ଼ ହେବା ପାଇଁ ଚାହୁଁନି। ଏ ଜଗତର ଆମ ଭଳିଆ ଲକ୍ଷ ଲକ୍ଷ ସାଧୁ ଏଭଳିଆ ଭୁଲମାଳ ପକେଇ ମାଇକ୍ରୋ ଫୋନ ଲଗେଇ ଆପଣ ଆମକୁ ସୁନାର ଯାହା କୁହନ୍ତି ବିମାନରେ ବୁଲେଇଲେ ବି, ଆଉ ଆମେ ଯେତେ ବଡ଼ କରିବା ପାଇଁ ଭଗବାନଙ୍କୁ କଥା କହିଲେ, ଭଗବାନ ଆମେ ଭଗବାନ ବଡ଼ କରିପାରିବୁ ନା, କାରଣ ଭଗବାନ ତ ବଡ଼ ହେଇକି ରହିଛନ୍ତି, ତାଙ୍କୁ କିଏ ବଡ଼ କରିପାରିବ? କିନ୍ତୁ ଆଜିକାଲି ଯେଉଁମାନେ ଭଗବାନ ହେଇଛନ୍ତି ତାଙ୍କୁ ବଡ଼ କରାଯାଉଛି, ଚେଲାମାନେ ଗୁଣ୍ଡି ଖାଇ ପାନ ଖାଇ ପଇସା ଦେଇକି ଭଗବାନଙ୍କୁ ଆଜି ବଡ଼ କରୁଛନ୍ତି ମାର୍ବଲ ମନ୍ଦିର କରିକି, ଇଏ ବଡ଼ ମନ୍ଦିର ହେଲା ଇଏ ଭଗବାନ। କିନ୍ତୁ ଭଗବାନ ବିଦୁର ଘରେ କଦଳୀ ଚୋପା ଖାଇକି ସେ ଭଗବାନ, କାହିଁକି ଭଗବାନ ସବୁବେଳେ ଭଗବାନ, ଯିଏ ବଡ଼ ସିଏ କେବେ ସାନ ହେଇପାରିବନି। ଗୀତାରେ ଭଗବାନ ସେଥିପାଇଁ ଗୋଟିଏ ପ୍ରବଚନ ଯିଏ ଶୁଣିଥିବ ସେ କେବେ ତା ଜୀବନରେ କାହାକୁ ମାନିବନି। ଗୀତାରେ ଭଗବାନ ଡାଇରେକ୍ଟ ଅର୍ଜୁନଙ୍କୁ କହିଲେ ମତ ପରତର ନାନ୍ୟତ୍ କିଞ୍ଚିତ୍ ଅସ୍ତି ଧନଞ୍ଜୟ, ଧନଞ୍ଜୟ ମୁଁ ତୁମକୁ କହୁଛି ମୋ ଠାରୁ ପରତତ୍ଵ ଏ ଜଗତରେ କିଛି ନାହିଁ। ପରତତ୍ଵ ମାନେ ମୋ ସମାନ କେହି ନାହାନ୍ତି କି ମୋ ଉର୍ଦ୍ଧୁ କେହି ନାହାନ୍ତି, ସମସ୍ତେ ମୋ ଅଧୀନ ତତ୍ଵ। ଆରେ ତୁମେ ଯେତେ ବଡ଼ ଅଧୀନ ତତ୍ଵ, ପୁଣି ରଥ କେମିତି ଟାଣିଛ, ସାରଥି କେମିତି ହେଲ ଜାଣିଛନ୍ତି କି? ଆପଣ ରଥରେ ଯେତେବେଳେ ଘୋଡ଼ାମାନଙ୍କୁ ଭଗବାନ କେବେ ହେଲେ ମହାଭାରତ ଯୁଦ୍ଧରେ ଶୋଇନାହାନ୍ତି, ପାଣ୍ଡବମାନଙ୍କ ଶିବିରରେ କେବେ ବି ଶୋଇନାହାନ୍ତି। ଯେତେବେଳେ ରାତିରେ ପରାମର୍ଶ କରିବା ପାଇଁ କେହି ବି ଯିବେ, ରାତିରେ ତ ସନ୍ଧ୍ୟା ହେଲେ ଶଙ୍ଖ ବାଜିଯାଏ ଆଉ ଯୁଦ୍ଧ ହୁଏନି, ସେତେବେଳେ ସମସ୍ତେ ବନ୍ଧୁ। ଯେତେବେଳେ ରାତିରେ କେହି ଭଗବାନ ଶ୍ରୀକୃଷ୍ଣଙ୍କୁ ଖୋଜିବା ପାଇଁ ଯିବେ, ଭଗବାନ କେଉଁଠି ଶୋଇଥିବେ ଜାଣିଛନ୍ତି? ଭଗବାନ ଶିବିରରେ ଶୁଅନ୍ତି ନା, ଯେଉଁଠି ଘୋଡ଼ା ଶାଳାରେ ଯେଉଁଠି ସବୁ ସାରଥିମାନେ ଶୋଇଥାନ୍ତି ଭଗବାନ ସେଇଠି ଶୋଇଥାନ୍ତି। କାହିଁକି? ଆରେ ମୁଁ ଅର୍ଜୁନ ରଥରେ, ମୋ ଭକ୍ତ ରଥରେ, ମୁଁ ସାରଥି, ମୁଁ ଭକ୍ତକୁ ବଡ଼ କରିବି ନା, ଭକ୍ତ ସାଙ୍ଗରେ ଶୋଇଲେ ମୁଁ ସାରଥି ପୋଷ୍ଟ ମୋର କେମିତି ରହିବ? ଯିଏ ଗୀତାର ପ୍ରବଚନ ଦେଇଛନ୍ତି ସେଇ ଅର୍ଜୁନଙ୍କୁ, ଯିଏ ପଞ୍ଚପାଣ୍ଡବମାନେ ଯୁଦ୍ଧ ଦେଲେ ଜୟ ଦେଲେ ଯୁଦ୍ଧରେ, ସିଏ ଘୋଡ଼ା ଶାଳରେ ଶୁଅନ୍ତି, ଆଉ ସକାଳୁ ସବୁ ଶଙ୍ଖ ବାଜିବା ପୂର୍ବରୁ ସମସ୍ତେ ଘୋଡ଼ାମାନଙ୍କୁ, ଘୋଡ଼ାର ଔଷଧ ହେଲା ମାଲିସ, ସମସ୍ତେ ନିଜ ନିଜର ଘୋଡ଼ାକୁ ମାଲିସ୍ କରନ୍ତି। ଭଗବାନ ଅର୍ଜୁନର ରଥର ଘୋଡ଼ାକୁ ଭଗବାନ ନିଜେ ମାଲିସ୍ କରନ୍ତି। ଭଗବାନ ନିଜେ ଚିନ୍ତା କରେ, ଇଏ ହଉ ଭଗବାନ। ସେ ନିଜେ ବଡ଼ ହେବା ପାଇଁ ଚାହାନ୍ତି ନା, ମୋ ଭକ୍ତକୁ ମୁଁ ବଡ଼ କରିବି। ଆପଣ ଭାବୁଥିଲେ ଆମେ ପ୍ରବଚନ ଦେଇକି କୃଷ୍ଣଙ୍କୁ ବଡ଼ କରୁଛୁ, ଆମେ ଗୀତା ଭାଗବତକୁ ବଡ଼ କରୁଛୁ। କେହି ବଡ଼ ନ କଲେ ବି ସେ ପରତତ୍ଵ, ସିଏ ସବୁବେଳେ ବ୍ୟସ୍ତ ଏ ଜଗତର ଲୋକ ବଡ଼ ହୁଅନ୍ତୁ, ମୋର ଭଜନ କରି ମୁଁ ତାଙ୍କୁ ବଡ଼ କରିବି। ଇଏ ଭଗବାନଙ୍କର ଉଦ୍ଦେଶ୍ୟ। ମୁଁ ତ କଥାରୁ ଏଠି ପଳେଇଗଲେ ରାବଣ କଥା କହୁଥିଲି। ରାବଣ ବଡ଼ ହେବା ପାଇଁ ଯୋଜନା କରିଥିଲା, ମୁଁ ପଳେଇଗଲି ତ ପୁଣି ଅଲଗା ଲାଇନ୍କୁ ପଳେଇଛି, ମୋତେ ପୁଣି ସେଠିକି ଆସିବାକୁ ପଡ଼ିବ। ରାବଣ ବଡ଼ ହେବା ପାଇଁ ଯୋଜନା କରିଥିଲା, ଏତେ ଧନ ଥିଲା କିନ୍ତୁ ଧନ କାମରେ ଲାଗିଲା, କିନ୍ତୁ ବିଭୀଷଣ ବଡ଼ ହେବା ପାଇଁ ଚାହିଁନଥିଲା। ବିଭୀଷଣକୁ ବଡ଼ କଲେ ଭଗବାନ, ଏଇ ଜଗତର ଯେଉଁମାନେ ବଡ଼ ହେବା ପାଇଁ ଚାହୁଁଛନ୍ତି ତାଙ୍କର ଆଶାକୁ ମାୟା ପ୍ରହାର କରିବ। କେବେ ବଡ଼ କରେ ତୁମେ ଭଗବାନ ଯାହାକୁ, ଭଗବାନ ବିଭୀଷଣ ଯେଉଁଦିନ ଶରଣ ନେଲେ ତା ପୂର୍ବରୁ ଭଗବାନ ତାକୁ ବଡ଼ କରି ରଖିଛନ୍ତି, ଆରେ ଶରଣରେ ଆସିଗଲା, ଆକୁ ଲଙ୍କାରେ ଇଏ ରାଜା ହିଁ ହବ, ଲଙ୍କାରେ ଇଏ ରାଜା ହିଁ ଇଏ ଆଜି ହବ ଭଗବାନ ସାଙ୍ଗେ ସାଙ୍ଗେ ବଡ଼ କରିବା ପାଇଁ। ଆଉ ଶରଣ ନ ଯାଇଥିବା ରାବଣ କଥା ହିଁ ଭଗବାନ ଚିନ୍ତା କରୁଛନ୍ତି। ସୁଗ୍ରୀବ ତ ବହୁତ ନୀତିଜ୍ଞ, ସୁଗ୍ରୀବ ବହୁତ ନୀତିଜ୍ଞ, ସେ ପୁରା ବିରୋଧ କରେ ଭଗବାନ, ପ୍ରଭୁ ଏଇଟା ଆପଣ ଠିକ କରୁନାହାନ୍ତି, କେହି ଶତ୍ରୁପକ୍ଷକୁ କେତେ ଆଦର ହେଲେ ବି କେହି ଶରଣ ଦିଏନି, ଆପଣ କେମିତି ବିଭୀଷଣଙ୍କୁ ଶରଣ ଦେଇଦେଉଛନ୍ତି? ନା ମୁଁ ଶରଣାଗତ ବସିଛ, ଶତ୍ରୁ ନିଜ ଦ୍ୱାରକୁ ଆସିଲେ ତାକୁ ଶରଣାଗତ ହେବାକୁ ପଡିବ। ମୁଁ ସୂର୍ଯ୍ୟ ବଂଶର ରାଜା ଶ୍ରୀରାମ, ମୁଁ ଦଶରଥଙ୍କର ପୁତ୍ର, ମୁଁ ଶରଣାଗତ ରକ୍ଷକ, ମୋ ଶରଣ ଦେବ। ସୁଗ୍ରୀବ ସେତିକି ରାଗିଗଲେ, ବିମନା ହେଇଗଲେ, ତୁମେ ବିଭୀଷଣ ଶରଣ ଯାଇଛ, ତୁମେ କ'ଣ କରିବ ତାଙ୍କୁ? ନା ବିଭୀଷଣ ଶରଣ ଯିବାର ସଂକଳ୍ପ ଯେଉଁଦିନେ କରିଛି ତାକୁ ବଡ଼ କରିବା ପାଇଁ ରାବଣ ଯେଉଁ ଭୋଗ ରଖିଛି ସେ ଭୋଗି ପାରିବେନି। ମୁଁ ତାକୁ ସେ ଆସନରେ ବସେଇ, ରାବଣ ଆସନରେ ବିଭୀଷଣ ବସିବ, ତାକୁ ବଡ଼ କରେ। ଆଉ ବିଭୀଷଣ ସୁଗ୍ରୀବ କହୁଛନ୍ତି ବିଭୀଷଣ ଶରଣ ଚାଲିଗଲା ବୋଲି ଆପଣ ତାକୁ ବଡ଼ କରିବା ପାଇଁ ଚିନ୍ତା କରୁଛନ୍ତି, ରାବଣ ଶରଣ ଯିବ ଆପଣ ତାକୁ କେମିତି କ'ଣ କରିବ? ସେତେବେଳେ ଶ୍ରୀରାମ କହୁଛନ୍ତି ରାବଣ ଯଦି ଆଜି ମୋର ଶରଣ ଯିବ ମୁଁ ମୋ ଠାରୁ ତାକୁ ବଡ଼ କରିଦେବି। ରାମ ଚାହୁଁଥିଲେ ବିଭୀଷଣ ଠାରୁ ତାଙ୍କ ଠାରୁ ବି ରାବଣଙ୍କୁ ବଡ଼ କରିବା ପାଇଁ। କ'ଣ ବଡ଼? ନା 14 ବର୍ଷ ମୋତେ, ମୁଁ ଏଇଠି ସିଂହାସନରେ ରହିବି, ଏ ମୁଁ ଏଇଠି ବଣ ବଣରେ ରହିବି, ମୁଁ ଫେରିବି ନା, କିନ୍ତୁ ମୁଁ ଫେରିବା ପୂର୍ବରୁ ଅଯୋଧ୍ୟାରେ ମୋର ଯେଉଁ ସିଂହାସନ ଅଛି, ଅଯୋଧ୍ୟା ସିଂହାସନ ମୁଁ ଭରତକୁ କହି ରାବଣଙ୍କୁ ଦେବି। ରାବଣ ଅଯୋଧ୍ୟା ସିଂହାସନ ରାଜା ହବ, ମୁଁ ତାଙ୍କର ମନ୍ତ୍ରୀ ହେବି, ମୁଁ ତାଙ୍କର ଆଦେଶ ପାଳନ କରିବି। ଭଗବାନ ରାବଣଙ୍କୁ ବଡ଼ କରିବା ପାଇଁ ଯୋଜନା କରିଥିଲେ, ଭଗବାନଙ୍କ ଯୋଜନା ହେଉଛି ଏହା, କିନ୍ତୁ ସେ ଧନ ମଦରେ ଚିହ୍ନି ପାରିଲା ଭଗବାନ। ଧନ ରହି କ'ଣ ହବ? ଧନ ସର ରଖିବ ନା, ରାବଣଙ୍କୁ ରଖିଲା ନା, ମୁଁ ଏଇ କଥାରେ ଯାଇଥିଲି। ଆଚ୍ଛା ଏଇ ଧନ ଅଛି ତାହେଲେ କ'ଣ କରାଯିବ? ଧନ ତ ରହିଲା ମାନେ ସେ ଚଞ୍ଚଳ କରିବ, ଭଗବତ ଭଜନରେ ସାହାଯ୍ୟ କରିବ ନା? ଏଠି କହୁଛନ୍ତି ଭକ୍ତିନ ଠାକୁର, ଯଦି ଥାକେ ବହୁ ଧନ ତବେ ହବେ ଅକିଞ୍ଚନ, ନିଜ ହବେ ଅକିଞ୍ଚନ, ଯଦି ଥାକେ ବହୁ ଧନ ନିଜେ ହବେ ଅକିଞ୍ଚନ, ଯଦି ଥାକେ ବହୁ ଧନ ନିଜ ହବେ ଅକିଞ୍ଚନ। ବୈଷ୍ଣବେର କର ଉପକାର, ବୈଷ୍ଣବେର କର ଉପକାର, ଦୟାନୁକ୍ଷଣ ରାଧା କୃଷ୍ଣ ଆରାଧନ, ଜୀବେ ଦୟା ଅନୁକ୍ଷଣ ରାଧା କୃଷ୍ଣ, କର ସଦା ହଏ ସଦାଚାର। ଜାଣିଛନ୍ତି ଯେ ଧନ ଅଛି, ଧନ ତ ରହିଲେ ଅନର୍ଥ ତିଆରି ହବ ନା। ଯଦି ଥାକେ ବହୁ ଧନ ନିଜେ ହବେ ଅକିଞ୍ଚନ ସୁଦାମ। ଇଏ ଧନ ପ୍ରଭୁଙ୍କ ସ୍ତ୍ରୀ ପାଇଁ ଦେଇଛନ୍ତି, ଏଟା ମୋ ପାଇଁ ନା, ମୁଁ ଧନ କ'ଣ କରିବି, ଭଗବାନଙ୍କର ସମ୍ପଦ। କିନ୍ତୁ ଆପଣଙ୍କୁ ମିଳିଛି ନା, ଆପଣ କ'ଣ କରିବେ, ବୈଷ୍ଣବେର କର ଉପକାର। ବୈଷ୍ଣବର ଉପକାର ମାନେ ନୁହେଁ ଯେ ବାବାଜୀ ମାନଙ୍କୁ, ବୈଷ୍ଣବ ମାନଙ୍କୁ ଦିଅ, ତାଙ୍କ କହିବେ ବାବାଜୀ ମାନେ ବସିକି କେବଳ ଖାଇବେ, ବୈଷ୍ଣବ ଯିଏ ହେଇଗଲା ତାକୁ ଦାନ କରିବୁ, ସେ ବସିକି ଖାଇବେ, ଏଇ ଉଦ୍ଦେଶ୍ୟରେ କୁହାଯାଉନି। ବୈଷ୍ଣବଙ୍କୁ ଦାନ କଲେ କ'ଣ, ବିଷ୍ଣୁ ଭକ୍ତକୁ ଦାନ କଲେ, ବିଷ୍ଣୁ ଭକ୍ତ ସେ ଦାନ ନିଜେ ଗ୍ରହଣ କରେ ନା, ସେ ଭଗବତ କାର୍ଯ୍ୟରେ ଲାଗେ। ବୈଷ୍ଣବ ଯେମିତି ଏଠି ଅନୁଷ୍ଠାନ ହେଉଛି, ଆପଣ କିଛି ବି ଦାନ ଦେଲେ ସେଟା ବୈଷ୍ଣବ ସେବାରେ ଲାଗିଲା, କାହାର ଏଠି ପର୍ସନାଲ ସେବାରେ ଲାଗିଲା। ଇଏ ହେଉଛି ସବୁଠୁ ଧନ ବ୍ୟବହାର କରିବାର, ଚାଣକ୍ୟ ପଣ୍ଡିତ କହିଛନ୍ତି ଧନକୁ ସତ୍ରେ ବ୍ୟବହାର କରିବା ଦରକାର। ସତ୍ ମାନେ ଏଇଟା ଭଗବତ ସେବା, ଏଇଟା ପ୍ରଭୁଙ୍କ ଉଦ୍ଦେଶ୍ୟରେ କର୍ମ ହେଉଛି। ଲାଇଟ୍, ଟେଣ୍ଟ, ମାଇକ୍, ଯାହା ବି ସେ ତା ପାଇଁ ଅର୍ଥ ଦରକାର କି ନାହିଁ, ଯେଉଁମାନେ ଦେଉଛନ୍ତି ସେମାନେ ବୈଷ୍ଣବ ସେବା କରୁଛନ୍ତି, ତାକୁ ବୈଷ୍ଣବ ସେବା କୁହାଯାଏ। ଭୋଜନ ଦ୍ୱାରା ବି ବୈଷ୍ଣବ ସେବା, କିନ୍ତୁ ୟାଠୁ ବଡ଼ ବୈଷ୍ଣବ ସେବା ହେଉଛି ପ୍ରଭୁଙ୍କ କଥା ପାଇଁ। କେତେ ଜୀବର ଯେଉଁଥିରେ ମଙ୍ଗଳ ହେଉଛି, ଭଗବାନଙ୍କର ପ୍ରୀତି ବିଧାନ ହେଉଛି, ତାର ପାଇଁ ଯେଉଁମାନେ ଦାନ କରନ୍ତି ବା ସେଇ ସେବା କରନ୍ତି ହରିଙ୍କର ସେବା ପାଇଁ, ଏଇ ଧନ ରହିଛି ତ ପ୍ରଚୁର ଏସବୁ ଅନୁଷ୍ଠାନ କର, ଭଗବତ ଅନୁଷ୍ଠାନ। ବୈଷ୍ଣବର କର ଉପକାର, ଆଉ ଆଉ କ'ଣ କରିବ ନା, ଜୀବେ ଦୟା ଅନୁକ୍ଷଣ, ପ୍ରତ୍ୟେକ ଜୀବ କୌଣସି ଜୀବକୁ କଷ୍ଟ ଦେବ ନା। ଅର୍ଥ ନିଶା ଆମିଷ ପର ଉଦ୍ବେଗ ଏଗୁଡ଼ିକୁ କିଛି କରିବ ନା, ଧନ ରହିଲା ମାନେ ମଦତ ଆସିବ, ଏଭଳି ଗୁଣ ହବ, ଏଗୁଡ଼ିକ କରିବ ନା। ଆଉ ରାଧାକୃଷ୍ଣ ଆରାଧନ, ରାଧାକୃଷ୍ଣଙ୍କର ସେବା କରିବ, କିଭଳି ସେବା କରିବ ଏଠି କହୁଛନ୍ତି, କର ସଦା ହୟେ ସଦାଚାର। ଲକ୍ଷ ଲକ୍ଷ ଲୋକ ଭଗବାନଙ୍କୁ ପୂଜୁଛନ୍ତି କିନ୍ତୁ ସଦାଚାର ନାହିଁ। ତିନୋଟି ଜିନିଷ ଏଠି ବଡ଼ ଜିନିଷ, ସଦାଚାର ବିନା ଭଗବାନ ଖୁସି ହୁଅନ୍ତିନି, କାରଣ ଭଗବାନ ନିଜେ ନିୟମ ଶାସ୍ତ୍ରରେ ପ୍ରଣୟନ କରିଛନ୍ତି, ସେ ନିୟମଟାକୁ ନ ମାନିକି ଯେ ଭଗବାନ ପୂଜା କରେ, ଭଗବାନ କେମିତି ଖୁସି ହେବେ, ମୋ ନିୟମଟାକୁ ଭାଙ୍ଗିକି ମୋତେ ପୂଜା କରୁଛି। ସଦାଚାର ଜୀବେ ଦୟା, ଆଉ ଆରାଧନା ରାଧା କୃଷ୍ଣ ଆରାଧନା ପ୍ରଭୁଙ୍କର ନାମ, ସଦାଚାର ମାନେ ଏଗୁଡ଼ିକ ସଦାଚାର। ଆମେ ନିଶା ଜିନିଷ ଖାଇବେ ନା, ଅନ୍ୟ ଜୀବକୁ କଷ୍ଟ ଦେବେ, ଜୀବ ହିଂସା ମାନେ ଏୟା, ଧର୍ମ ବହୁତ କମ୍ କଲେ ବି ତାକୁ ବୈକୁଣ୍ଠକୁ ଭଗବାନ ଶୀଘ୍ର ନେବେ ଯଦି ସେ ଜୀବ ହିଂସା କରୁନି। ଚୈତନ୍ୟ ମହାପ୍ରଭୁଙ୍କର କେବଳ ଦୁଇଟା ସ୍ଲୋଗାନ ଥିଲା, ଜୀବେ ଦୟା ନାମ ରୁଚି ସର୍ବଧର୍ମ ସାର, ସବୁ ଧର୍ମ ସାର ଜୀବେ ଦୟା, ଜୀବକୁ ଯିଏ ଦୟା କରୁନି ଭଗବାନ କେବେ ଖୁସି ହେବେ। ଜୀବେ ଦୟା ବହୁତ ବଡ଼ ଜିନିଷ, ତେବେ ଧନ ଅଛି ତ ଏଭଳି କାର୍ଯ୍ୟରେ ଲଗାନ୍ତି। ଓ କୃଷ୍ଣ, ବହୁତ ସମୟ ପଳେଇଗଲେ ହେଲା, କ'ଣ କରିବା ଆଜ୍ଞା, ସେ ପ୍ରଭୁ ଯୋଗେଇ ଦେଉଛନ୍ତି, ପୁଣି କୁଆଡ଼େ ପଳେଇ ଯାଉଛନ୍ତି। ମନୁଷ୍ୟ ପୁନଃ ମନୁଷ୍ୟ ଶରୀରମ ପ୍ରାପ୍ତି ଆହ, ବ୍ୟକ୍ତି ଧନ ରୋଜଗାର କରିକି ଅଧର୍ମରେ କୁଟୁମ୍ବ ବସିକି ସେ ଧନକୁ ଚିନ୍ତା କରିକି ନରକକୁ ଯାଉଛି, ଏଇ ଅଧ୍ୟାୟ ଏଠି ସରିଲେ, 30 ଅଧ୍ୟାୟ। ଆଚ୍ଛା ପୁଣି ମଣିଷ ଶରୀର କେମିତି ପାଇବ, ମନେ ରଖନ୍ତୁ, ଏ ତ ଦୁଃଖ ଗଲା, ନରକ ଗଲା, ବର୍ତ୍ତମାନ ମଣିଷ ଶରୀର ଆସିବାଟା କେମିତି ଦୁଃଖ। ପୁନଃ ମନୁଷ୍ୟ ଶରୀର ପ୍ରାପ୍ତି ପ୍ରକାର ଆହୁ, ସିଦ୍ଧ ସ୍ୱାମୀ କହୁଛନ୍ତି ମଣିଷ ଶରୀରଟା ପୁଣି କେମିତି ମିଳୁଛି। କେହି ଭାବିବା ଉଚିତ ନା, ମଣିଷ ଆମେ ମୃତ୍ୟୁବରଣ କଲା ପରେ ଅପକର୍ମ କରିକି ନରକ ଗଲା ପରେ ଡାଇରେକ୍ଟ ପୁଣି ସେଠି ନରକରୁ ପଳେଇ ଆସୁଛି ମଣିଷ ଶରୀର ଦଣ୍ଡ ପାଇ ନା, ଇଏ କେତେ ଜନ୍ମ ପରେ ମିଳିବ ତାର ବି କିଛି ଗ୍ୟାରେଣ୍ଟି ନାହିଁ। 84 ଲକ୍ଷ ଜୀବଜନୀ ଅଛି, ଗୋଟିଏ ଜୀବଜନୀରେ କେତେ ଲକ୍ଷ ବାର ବି ବୁଲିଛି ତା ହିସାବ ନାହିଁ। ଯେଭଳି ଜଳଯାନ ଅବଲକ୍ଷଣୀ 9 ଲକ୍ଷ ପ୍ରକାର ଜଳଜୀବ ଅଛନ୍ତି, ଏଇ 9 ଲକ୍ଷ ଭେରାଇଟିରେ ଗୋଟେ ଭେରାଇଟିରେ କେତେ ବାର ବୁଲିଛି ତା ହିସାବ ନାହିଁ। ଯେତେବାର ମାଛ ହେଇକି ମାର୍କେଟରୁ ମାଛ ହେଇକି ମାଛକୁ ଆଣି କାଟିକି ଖାଇଛେ, ସେତେବାର ଯେତେ ମାଛ ଅଛନ୍ତି ସେ ମାଛରେ ଯେତେ ଲୋମ ଅଛନ୍ତି ସେତିକି ବାର ମାଛ ହି କଟା ହବ, ତାପରେ ଆଉ ଗୋଟେ ଭେରାଇଟିରେ ଜଳଜୀବ ଜନ୍ମ ନେବ। ଏଇଭଳି ଇଏ ଭଗବାନଙ୍କର ସୂକ୍ଷ୍ମ ନିୟମ, ଇଏ ମନୁସଂହିତାର ଅଛି, ଗୋଟିଏ ପଶୁର ଯେତିକି ଲୋମ ଅଛି ସେତିକି ବାର ତାକୁ ଜନ୍ମ ନେବାକୁ ପଡ଼ିବ, ତାକୁ ସେତିକି ବାର ମରିବାକୁ ପଡ଼ିବ। ଇଏ ଗୋଟିଏ ପଶୁ ଦଣ୍ଡ, ଏଇଭଳିଆ ମଣିଷ କେତେ ଦଣ୍ଡ କରୁଛି, ତା ଭିତରେ 84 ଲକ୍ଷ ଜୀବ ଜଣେ ଜୀବ, ତାପରେ ମଣିଷ ରହିବ। ଏ ଫାଲତୁ କେତେ ଲୋକ ଅଛନ୍ତି, ଗୋଟେ ଧର୍ମ ସଂସ୍ଥା ନାଁରେ ଚଳେଇଛନ୍ତି, ମଣିଷ ହିଁ ମଣିଷ ହବ। ତୁମେ କ'ଣ ଏକବାର ରେଜିଷ୍ଟ୍ରେସନ ଧରିକି ଭଗବାନ ନିକଟରୁ ଆଣିଛ ନା କ'ଣ? ଭଗବାନ ତ ଗୀତାରେ ପ୍ରବଚନ ଦେଲା କହିଲେ କହୁଛନ୍ତି ଜଙ୍ଗ ଜଙ୍ଗ ବାପି ସ୍ମରଣ ଭାବ, ଗୀତା ମାନୁଛନ୍ତି କିନ୍ତୁ ଭଗବାନ ଏ ପ୍ରବଚନ ମାନିବେ। ନାସ୍ତିକ ଲୋକମାନେ ସମାଜରେ ବହୁତ କ୍ଷତି କରିଦେଇଛନ୍ତି, ପାଖଣ୍ଡ ଏମାନଙ୍କୁ ଶାସ୍ତ୍ରରେ କୁହାଯାଏ। ମୁଁ ଭୁଲ କହିଲି, ନାସ୍ତିକ ଲୋକମାନେ ସମାଜରେ ଯେତିକି କ୍ଷତି କରିନାହାନ୍ତି, ଏ ପାଖଣ୍ଡ ମାନେ ବହୁତ କ୍ଷତି କରିଦେଇଛନ୍ତି। ପାଖଣ୍ଡ କାହାକୁ କୁହାଯାଏ? ଧର୍ମ ଧ୍ୱଜିବା ପାଖଣ୍ଡ, ଧର୍ମ ନାଁରେ ବାନା ଉଡ଼ଉଛନ୍ତି କିନ୍ତୁ ଧର୍ମର ନିୟମ ମାନନା ପାଖଣ୍ଡ ଏମାନଙ୍କ ପାଇଁ। ନିଜ ମତକୁ ସ୍ଥାପନ କରିବା ପାଇଁ ଧର୍ମର ମତକୁ ପଛରେ ରଖୁଛନ୍ତି କିନ୍ତୁ ମାନୁଥିବେ ଗୀତା କଥା କହିବେ। କେହି ବି ଆଜିକାଲି ସୋସାଇଟି ବାହାରିଛି ବିଶ୍ୱରେ ଗୀତା ଭାଗବତ ବେଦ ପୁରାଣକୁ ନ ମାନୁଛି ବୋଲି କହିବେନି, ସବୁ ମାନୁଛନ୍ତି କିନ୍ତୁ ପାଖଣ୍ଡ ମତ ସମିତିଙ୍କର ଅଛି। ଯେଉଁଟା ନିଜକୁ ସହି ହେବନି ସେଇଟା, ଯେଉଁଟା ନିଜକୁ କଷ୍ଟ ଲାଗିବ, ନିଜ ମତକୁ କଷ୍ଟ ଲାଗିବ, ସେଇଟା କୃଷ୍ଣଙ୍କର ସେ ମତଟା ପଛକୁ ରଖିବେ। କୃଷ୍ଣଙ୍କର ପ୍ରବଚନ ଦେବେ କିନ୍ତୁ କୃଷ୍ଣ ଭଗବାନ ନୁହଁ, ଆମ ବାବା ଭଗବାନ, ଏ ପାଖଣ୍ଡ ମତାକୁ କୁହାଯାଏ। ମଣିଷ ଶରୀର ମିଳିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ, କେବେ ନାହିଁ। ଆଉ ଏଇ କଳିଯୁଗର ଲୋକମାନେ ତ ବିଲକୁଲ ନାହିଁ, ବିଲକୁଲ ନାହିଁ, ପ୍ରଚୁର ଦଣ୍ଡ ଏମାନଙ୍କୁ। ଅଧସ୍ତାତନର ଲୋକସ୍ୟ ଯାବତି ଯାତନାଦୟ କ୍ରମଶଃ ସମନୁକ୍ରମ୍ୟ ପୁନଃ ଅତ୍ର ଆବ୍ରଜେତ୍ ସୂଚି। ଏ ଅଧ୍ୟାୟ ସରିଲେ ମା ଅଧସ୍ତାତ୍ ନର ଲୋକସ୍ୟ, ନର ଜନ୍ମ ମଣିଷ ଜନ୍ମ ପର୍ଯ୍ୟନ୍ତ ଅଧସ୍ତାତ୍, ଅଧସ୍ତାତ୍ ଅର୍ଥ ସିଦ୍ଧର ସ୍ୱାମୀ ଏଠି ସ୍ପଷ୍ଟ କହୁଛନ୍ତି, ଦେଖନ୍ତୁ ମନୁଷ୍ୟ ଦେହସ୍ୟ ଅଧସ୍ତାତ୍ ଏବ ଯାବତୀ ଯାତନା, ମଣିଷ ଶରୀର ଠାରୁ ନିଚ ଯେତେ ଯୋନି ଅଛି ଯେଉଁ ଯେଉଁ ଯାତନା, ଯାତନା ମାନେ ଘୁଷୁରୀ ହେବା ପୂର୍ବରୁ, କୁକୁର ହେବା ପୂର୍ବରୁ ନର୍କରେ ବିଷ୍ଠା ଖୁଆଇକି ଛଡ଼ା ଯାଇଛି, ସେଠି ପ୍ରାକ୍ଟିସ୍ କରିକି ଟ୍ରେନିଂ ପିରିୟଡ଼ରେ ଏଠିକି କୁକୁର ଘୁଷୁରୀ ଛଡ଼ାଗଲା, ଏଠି ଯାତନା ଦେଲା ପରେ ଘୁଷୁରୀ କୁକୁର ହେଲା ପରେ ଏଇ ଜନ୍ମ ପାଇଲା ପରେ ପୁଣି ଦେଖାଯିବ ଏହାର କ'ଣ ପାପ ଅଛି, ପୁଣି ଆଉ ଗୋଟେ ଜନ୍ମ ଦିଆଯିବ। ଆଦି ଶବ୍ଦେନ ଏଠି ଅଛନ୍ତି ନା ଅଧସ୍ତାତ୍ ନରଲୋକସ୍ୟ ଯାବତ୍ ଯାତନା ଆଦୟ, ଆଦି ଶବ୍ଦେନ ଶ୍ରୀଧର ସ୍ୱାମୀ କହୁଛନ୍ତି ସୁ ସ୍ୱ ଶୁକର ଆଦି ଜନୟସ୍ୟ, କୁକୁର ଘୁଷୁରୀ ଯେଉଁ ସବୁ ଜନ୍ମ ଅଛି ସେଇ ସବୁ ଜନ୍ମର ଯେଉଁ ଯେଉଁ ଯାତନା ଅଛି ସେଇ ସେଇ ଯାତନା ଭୋଗ କରିସାରିଲା ପରେ କର୍ମାନୁସାରେ ପୁଣି ମଣିଷ ଜନ୍ମ ମିଳିବ। ଯେଉଁଠୁ ଆପଣ ଯେଉଁ ପଏଣ୍ଟରୁ ଯାଇଥିବେ ସେଇ ପଏଣ୍ଟରେ ଆସିକି ପହଞ୍ଚିବେ କର୍ମାନୁସାରେ। ମନେ କରନ୍ତୁ ଆପଣଙ୍କର ସ୍ଥିତି ଏଇଭଳି ଗରିବ ଅଛନ୍ତି, ଏଇଭଳି ପାପ କରିଛନ୍ତି, ଏଇ କାମ କରିଛନ୍ତି, ଏଇଭଳି କେତେ ଲକ୍ଷ ଜୀବ ଜନିରେ ସବୁ ପନିସମେଣ୍ଟ ପାଇଲା ପରେ ପୁଣି ଯମରାଜ ବିଚାର କରିବେ ଇଏ କ'ଣ ପୁଣ୍ୟ କରିଛି ବା ଏହା କର୍ମର ଫଳ କ'ଣ ଅଛି, ସେଇ ହିସାବରେ ପିତାମାତାଙ୍କ ନିକଟରେ ଆଣିକି ପହଞ୍ଚାଇବେ ଯେ ଏବେ ମୁଁ ଯେଉଁମାନେ ମଦ ମାଂସ ଖାଇକି କୋଟିପତି ହେଇଛନ୍ତି ସେମାନେ ଆଉ ଥରେ ଯେ କୋଟିପତି ହେବେ ଠିକ ନାହିଁ, ଠିକ ନାହିଁ ନା, କର୍ମାନୁସାରେ ବିଚାର କରିବେ ଯମରାଜ। 31 ଅଧ୍ୟାୟ ଶ୍ରୀ ଭଗବାନ ଉଚ ଡାଇରେକ୍ଟ କପିଳଦେବ କୌଣସି ବିନା ପ୍ରଶ୍ନର ଉତ୍ତର ପ୍ରବଚନ ଦେଉଛନ୍ତି ମା ମା କର୍ମଣା ଦୈବ ନେତ୍ରେଣ ଜନ୍ତୁ ଦେହ ଉପପତ୍ତୟେ ସ୍ତ୍ରୀ ପ୍ରବିଷ୍ଟ ଉଦାରମ ପୁଂସରେ ତ କଣାଶ୍ରୟ। ମଣିଷ କିଭଳି ଜନ୍ମ ହେଉଛି ପୁଣି ଦୁଃଖ ଆରମ୍ଭ ହେଲା ବର୍ତ୍ତମାନ, ଇଏ ମନୁଷ୍ୟ ଜନ୍ମ କର୍ମଣା ପୂର୍ବ କର୍ମ ଏଇ ଏଇ ଜୋନିକି ଯାଇକି ଦଣ୍ଡ ଭୋଗି ସାରିଲା ପରେ କେତେ କେତେ ବର୍ଷ ସେଥିରେ କଟେଇବେ ତାର ହିସାବ ନାହିଁ। କର୍ମଣା ଦୈବ ନେତ୍ରେଣ ଯମରାଜ ପୁରୁଣା ଫାଇଲ୍କି ରଖିଦିଏ ଚିତ୍ରଗୁପ୍ତ, କେତେ ହଜାର ବର୍ଷ ପରେ କେତେ ବ୍ରହ୍ମାଣ୍ଡରେ ବୁଲି ବୁଲି ଯେତେବେଳେ ପୁଣି ତମ ଫାଇଲ୍ ଖେଳା ହବ ୟାର ପନିସମେଣ୍ଟ ସରିଗଲା ଆବ୍ରଚେତ ସୂଚି ପୁନଃ ପୂର୍ବ ଶ୍ଳୋକରେ କୁହାଗଲା। ପୂର୍ବ ଶ୍ଳୋକକୁ ଏ ଶ୍ଳୋକ ସହିତ ଅନ୍ୱୟ କରିବାକୁ ପଡିବ, ଅନ୍ୱୟ ମାନେ ପୁନଃ ଅତ୍ର ଆବ୍ରଚେତ ସୂଚି ପୁଣି ଏଇ ଜଗତକୁ ପବିତ୍ର ହେଇକି ଆସେ, ଏଇ ଜଗତକୁ ଯୋଉ ଆସୁଛି କେମିତି ଆସୁଛି ଏଠୁ ଆରମ୍ଭ କଲେ କେତେ ବ୍ରହ୍ମାଣ୍ଡରେ ସ୍ୱର୍ଗ ନର୍କରେ କେଉଁ କେଉଁ ଜନି ବୁଲି ସାରିଲା ପରେ ମଣିଷ ଜନ୍ମ କିଭଳି ମିଳୁଛି ଦେଖନ୍ତୁ, ପୁରା ମେଡିକାଲ ସାଇନ୍ସକୁ ଡାକନ୍ତୁ ଏଠି ପ୍ରବଚନ ସେ ଶୁଣନ୍ତୁ, ଡକ୍ଟରକୁ ଡାକନ୍ତୁ, ଯଦି ଭାଗବତ ବ୍ୟାସଦେବ ତ ତୁମେ ତ ମେଡ଼ିକାଲ ସାଇନ୍ସରେ ଏବେ ରିସର୍ଚ୍ଚ କରି ସବୁ ବାହାର କରୁଛୁ, ଭାଗ ବ୍ୟାସଦେବ ସୃଷ୍ଟି ଆରମ୍ଭରେ ଏଠି ରଚନା କରିଛନ୍ତି, ପୁରା ଗୋଟି ଗୋଟି ଜିନିଷ ଦେଖିବେ ମେଡ଼ିକାଲ ସାଇନ୍ସ କହିବା ପୂର୍ବରୁ ଜୀବନ କିଏ କେଉଁ ସ୍ଥିତି ସବୁ ଟିକନିକ ବ୍ୟାଖ୍ୟା କରାଯାଇଛି ଭଗବାନ କପିଳଦେବ କହୁଛନ୍ତି। କର୍ମଣା ଦୈବ ନେତ୍ରେଣ, ପରମାତ୍ମା ଦୈବ ନା ଏଠି ପରମାତ୍ମା, ପରମାତ୍ମା ଏଭଳି ଆରେଞ୍ଜମେଣ୍ଟ କରି ରଖିଥାନ୍ତି କୋଟି କୋଟି ଜନ୍ମ ସେ ଭ୍ରମଣ କଲାପରେ ବି ସେ କେଉଁ କର୍ମ କରିକି ମଣିଷ ଜନ୍ମରୁ ଏ ଅଧ ଜନ୍ମକୁ ଆସିଥିଲା ସେଟା ବିଚାର କରିବେ। ବିଚାର କରି କ'ଣ କରିବେ, ଜନ୍ତୁ ଦେହ ଉପପାଦ୍ୟତେ, ଜନ୍ତୁ ମାନେ ଜୀବ ମନୁଷ୍ୟ ଦେହ ପ୍ରାପ୍ତ ହୁଏ, କିଭଳି ଦେହ ପ୍ରାପ୍ତ ହୁଏ, ଆଜି ବି ଗୋଟିଏ ମା ଗର୍ଭରୁ ଗୋଟିଏ ପିତା ଗର୍ଭରୁ ପାଞ୍ଚଟା ପିଲା ଜନ୍ମ ହୋଇଯାଏ, ତାଙ୍କର ସବୁ ଡିଫରେଣ୍ଟ କ୍ୱାଲିଟି, ଡିଫରେଣ୍ଟ ନେଚର, ସବୁକିଛି ସୁଖ ଦୁଃଖ ବି ଡିଫରେଣ୍ଟ, କାହିଁକି ହେଇଛି ମଣିଷ ଯେଉଁମାନେ ପୂର୍ବ ଜନ୍ମ ବିଶ୍ୱାସ କରୁନାହାନ୍ତି ସେମାନେ ଏଇଠି ପ୍ରଶ୍ନ କରିବା ଦରକାର, କାହା କ'ଣ ଡିଫରେନ୍ସ ସେଥିରେ ଅଛି, କ'ଣ ସେ କର୍ମ କରିଛି। ଇ କର୍ମ, କର୍ମର ପ୍ରତିକ୍ରିୟାଟାକୁ ଭଗବାନ ରଖିଥାନ୍ତି, ସେ କିପରି କ'ଣ କ'ଣ କର୍ମ କରେ, ସେ କର୍ମଟାକୁ ଏସବୁ ଦଣ୍ଡ ଭୋଗି ସାରିଲା ପରେ ବି କର୍ମର ପ୍ରତିକ୍ରିୟା ହିସାବରେ ତାର ପୁଣ୍ୟ ହିସାବରେ ତାକୁ ଏଠି ଦିଆଯିବ। କେତିକି ମନୁଷ୍ୟ କର୍ମ କରିଛି ତାକୁ କୋଉଠି ଦିଆଯିବ, ସ୍ତ୍ରିୟା ପ୍ରବିଷ୍ଟ ଉଦର, ମାର ଗର୍ଭରେ ସେ ପ୍ରବେଶ କରିବ, ଜନ୍ତୁ କେମିତି ପ୍ରବେଶ କରିବ, ପୁଂସାରେ ତ କଣାଶ୍ରୟ, ପୁରୁଷ ସ୍ତ୍ରୀରେ ଯେତେବେଳେ ସହବାସ ହଉଛି ପରମାତ୍ମା ଦେଖିବେ, ୟାର ବର୍ତ୍ତମାନ କର୍ମଫଳ ଯେଉଁ ନିଚ ଜୋରିରେ ଭୋଗିବା କଥା ଭୋଗି ସାରିଲା, ସେତେବେଳେ ସ୍ୱାମୀ ସ୍ତ୍ରୀ ଯେତେବେଳେ ସହବାସ ହେଉଛି ସ୍ୱାମୀର ରେତ କ'ଣ ଆଶ୍ରୟ, ସ୍ୱାମୀର ବୀର୍ଯ୍ୟରେ ଭଗବାନ ସେ ଜୀବାତ୍ମାକୁ ଦେଇଥାନ୍ତି, ଆତ୍ମା ଆସିକି ପ୍ରବେଶ କରେ, ଆତ୍ମାଟା ବହୁତ ସୂକ୍ଷ୍ମ, ଦଶ ହଜାର ଭାଗରୁ ଭାଗେ, ଆତ୍ମାଟାକୁ କାଢି ନେଲା ବେଳେ ମଣିଷ ଜାଣିପାରୁନି, ପଶିଲା ବେଳେ କେମିତି ଜାଣିବ, ଯେ ମଣିଷଟା ଆମେ ବିଶ୍ୱାସ କରୁ, ତୁମେ ବିଶ୍ୱାସ ନ କର, ଯଦି ସ୍ୱାମୀ ସ୍ତ୍ରୀ ସହବାସ କରିକି ସନ୍ତାନ ହେଉଛି ଭଗବାନଙ୍କର କିଛି ଆରେଞ୍ଜମେଣ୍ଟ ନାହିଁ, ତାହେଲେ ବହୁତ ଲୋକଙ୍କର ପିଲାଙ୍କର ସନ୍ତାନ ନାହିଁ, ତାଙ୍କୁ କହିଲେ ତାକୁ ତିଆରି କରିଦେବେ, ଡକ୍ଟର ତିଆରି କରିଦେବ ଦେଖିବା କେମିତି କୁହ, ଆମେ ବିଶ୍ୱାସ, ତୁମେ ବିଶ୍ୱାସ ନା କର, ତୁମେ ପ୍ରମାଣ ଦିଅ, ଶରୀର ଯେତେବେଳେ ମୃତ ହେଇଯାଉଛି କ'ଣ ପଳଉଛି, ଶରୀର ଯେଉଁ ଜିନିଷଟା ପଳଉଛି ଯେମିତି ତୁମେ ଜାଣିପାରୁନ, ସେଇ ଜିନିଷଟା ପ୍ରବେଶ କଲେ ଶରୀର ମିଳିବ, ସେଟା ହେଉଛି ଆତ୍ମା, ବାଲାଗ୍ରହ ଶତଭାଗ୍ୟ ସତତାହା କଳ୍ପିତ ସେଚ, ଗୋଟିଏ କେଶର ଅଗ୍ରଭାଗ, କେଶର ଅଗ୍ରଭାଗ ଦଶ ସହସ୍ର ଭାଗର ଭାଗ, ଏ ଆତ୍ମାର ଆକୃତି, ସେ ପୁରୁଷର ରେତକୁଣାକୁ ବୀର୍ଯ୍ୟକୁ ଆଶ୍ରୟ କରିବେ ଭଗବାନ ଦେଖିବେ। ଆଚ୍ଛା କେମିତି ପୁଣି ଜନ୍ମ ଦେଲେ, ଏଠି ଆପଣ ଆମେ ବି କେହି ସାଂସାରିକ ସମ୍ବନ୍ଧରେ ମାନିଛେ, କିନ୍ତୁ ଆମର କେହି ଏଠି ପିଲା ନାହାନ୍ତି, ଆମର କେହି ଆମେ କେହି ବାପା, ଯାହାକୁ ବାପା ବୋଲି କହୁଛେ, ଯାହାକୁ ସ୍ତ୍ରୀ ବୋଲି କହୁଛେ, ଯାହାକୁ ପୁତ୍ର ବୋଲି କହୁଛେ, ଆମ ନିକଟରେ ଯିଏ ପୁତ୍ର ଜନ୍ମ ହେଇଛି, ଇଏ ନଥିଲା ପୁତ୍ର, କି ପୁତ୍ର ହେଇକି ରହିବନି, ନା ଆପଣଙ୍କର ଯିଏ ପିତା ସେ ବର୍ତ୍ତମାନ ଅଛନ୍ତି କି ନାହାନ୍ତ, କୁଆଡ଼େ ଗଲେ ସେ ବର୍ତ୍ତମାନ କାହାର ପୁତ୍ର ହେଇସାରିବେ, ତାହେଲେ ପୋଷ୍ଟଟା ପରମାନେଣ୍ଟ କେମିତି ହେଲା, କିନ୍ତୁ ଏଇଟା ମିଥ୍ୟା ଆମର ଭାବନା। ଆଚ୍ଛା ଜଣେ ଯୁକ୍ତି କରିପାରେ, ମୋତେ କାହିଁକି ସେଇ ବାପା ନିକଟରୁ ଜନ୍ମ ଦିଆଗଲା ଆଉ ତା ନିକଟରୁ ଦିଆଗଲାନି, ଏଠି କର୍ମ, କର୍ମଣା ଦୈବ ନେତ୍ରେଣ, କର୍ମ ହିସାବରେ କେମିତି କର୍ମ ଦିଆଯିବ, ଯେମିତି ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ ପୋଷ୍ଟିଂ କରୁଛି, କ'ଣ ବ୍ୟାଙ୍କ ବାଲାକୁ ନେଇକି ପୋଲିସ ଷ୍ଟେସନ ପକାଉଛି କି, ବ୍ୟାଙ୍କ ବାଲାକୁ ପୋଲିସ ଷ୍ଟେସନ ଚାକିରି ଦେଉଛି, ଯାହା ତୁମେ ବାଡ଼ି ଧରି ପ୍ୟାରେଡ଼ କର, ବ୍ୟାଙ୍କ ଯେଉଁମାନେ ଇଣ୍ଟରଭ୍ୟୁ ଦେଲେ ବ୍ୟାଙ୍କ ଇଣ୍ଟରଭ୍ୟୁ ପାସ୍ କଲେ ତାଙ୍କ ପାଇଁ ବ୍ୟାଙ୍କରେ ଆପଏଣ୍ଟମେଣ୍ଟ ଦିଆଯିବ, ଯେଉଁମାନେ ଟିଚର ସିଟି ଗଲେ ତାଙ୍କୁ ଟିଚର ସିଟ୍ ଦିଆଯିବ, ଯେଭଳି ସବୁ ଅଫିସରେ ଷ୍ଟାଫ ମାନେ ସମାନ କ୍ୱାଲିଫିକେସନ ବୋଲି ତାଙ୍କୁ ଗୋଟେ ଅଫିସର କୋଉ ଲୋକ କହୁନାହାନ୍ତି, ମୋର ଅଫିସ ଷ୍ଟାଫ, ଜଣେ ଇଞ୍ଜିନିୟର ଆଉ ଜଣେ ଇଞ୍ଜିନିୟର, ସେଟା ଅଫିସ ଷ୍ଟାଫ, ସେ ଅଫିସିଆଲ ଡ୍ୟୁଟି କରିବ, ସେଭଳି ଆମେ ଏଠିକାର ଗୋଟେ ଅଫିସର ଷ୍ଟାଫ, ସ୍ତ୍ରୀ କେଉଁ ସ୍ତ୍ରୀ ମିଳିବ, କେଉଁ ବାପା ମିଳିବ, କେଉଁ ମା ମିଳିବ, କେଉଁ ପୁଅ ମିଳିବ, କେଉଁ ଝିଅ ମିଳିବ, ମୁଁ ବାଲେଶ୍ୱର ଲୋକଟିଏ କେଉଁ କେଉଁ କହିଦେଉଛି, କେଉଁ କେଉଁ କୁହେ, ଇଏ କେଉଁ କେଉଁ ପିତା ମାତା ସ୍ତ୍ରୀ ସନ୍ତାନ ସନ୍ତତି ବନ୍ଧୁବାନ୍ଧବ ମିଳିବ, ଇଏ ସମାନ ଷ୍ଟାଫ ନିକଟରେ ପଠାଅ, କେମିତି ପଠାଅ ନା, ଆମେ
ପୂର୍ବ ଜନ୍ମ ହିସାବରେ ଯେଉଁଠୁ ମଣିଷ ଜନ୍ମ ଷ୍ଟାର୍ଟ ହେଇଥିଲା, ନରକକୁ ଗଲେ, ବୁଲିଲେ, ଦଣ୍ଡ ପାଇଲେ, ଯେତିକି ଆମକୁ ସୁଖ ପାଇବାର ଅଛି ସେଇ ସୁଖଟା ମଣିଷ ନିଜେ ପାଇପାରିବେନି। ତାକୁ ଏମିତି ଷ୍ଟାଫ୍ ପାଖରେ, ଏମିତି ସ୍ତ୍ରୀ ପାଖରେ ପକା ହବ, ଏମିତି ମା ନିକଟରେ ଜନ୍ମ ଦିଆଯିବ, ଏମିତି ବାପା ନିକଟରେ ଜନ୍ମ ଦିଆଯିବ, ଏମିତି ପୁତ୍ର କନ୍ୟା ତାଙ୍କୁ ଦିଆଯିବ, ଯାହାଦ୍ୱାରା ସେ ଯେତିକି ସୁଖ ପାଇବାର ଥିବ ତାଙ୍କ ପାଖରୁ ପାଇବ, ଆଉ ଯେତିକି ଦୁଃଖ ପାଇବାର ଥିବ ସେ ପିତା ମାତା ସ୍ତ୍ରୀ ପିଲା ଛୁଆ ନିକଟରୁ ପାଇବ, ସେଇଭଳି ଜାଗାରେ ନେଇ ପକା ହବ। ଆଉ ସ୍ତ୍ରୀ ବିବାହ ହେଲା ପରେ ଯେଉଁ ଦୁଃଖ ପାଇବ ବା ସୁଖ ପାଇବ ତାକୁ କ'ଣ କରାଯିବ? ଭଗବାନ ଆରେଞ୍ଜ କରି ରଖିଛନ୍ତି, ତାକୁ ନେଇ ସେଇଭଳି ସ୍ୱାମୀ ନିକଟରେ ପକା ହବ। ଉଭୟ ପରସ୍ପର କର୍ମ ଫଳର ଭୋଗା ଭୋଗୀ ଜାଗା ହେଉଛି ଏଇଟା। ସେ କହୁଛି ନାଇଁ ମୋତେ ସେ ଦୁଃଖ ଦେଲା, ମୋ ସ୍ତ୍ରୀ ମୋତେ ସୁଖ। ଆରେ ସୁଖ ଦୁଃଖ କିଏ କାହାକୁ ଦେଉନାହାନ୍ତି, ଏଇଟା ଭ୍ରମ। ତୁମ ସୁଖଟାକୁ ତୁମେ ନିଜେ ପାଉଛ, ପୂର୍ବ ଜନ୍ମରେ ଯେଉଁ ପେମେଣ୍ଟ ତୁମେ କରିଛ, ଯେଉଁ ପୁଣ୍ୟ କରିଛ, ସେଇଟାକୁ ସ୍ତ୍ରୀ ବହନ କରିକି ଆଣିଛି। ପୂର୍ବ ଜନ୍ମରେ ଯେଉଁ ପାପ କରିଛ ଦୁଃଖଟାକୁ ଏ ପିତା ବା ତୁମର ପୁତ୍ର ବା ତୁମର ଶତ୍ରୁ ବହନ କରିକି ଆଣିଛି। ଏଠି କେହି କାହାର ଶତ୍ରୁ ନାହିଁ, କିଏ ଏଠି କାହାର ମିତ୍ର ନାହିଁ, ଏଟା କର୍ମ ଫଳର ଭୋଗା ଭୋଗୀ ଜାଗା। ସେଥିପାଇଁ ମଣିଷ ଦାୟୀ ଦେଉଛି ଅଲଗା ଲୋକକୁ, ହଁ ମୋତେ ସିଏ ଆମ ସ୍ତ୍ରୀ ପାଇଁ ମୁଁ କଷ୍ଟ ପାଉଛି, ମୋ ପିଲା ପାଇଁ, କାହା ପାଇଁ କିଏ କଷ୍ଟ ପାଉନାହାନ୍ତି, ନିଜ କର୍ମ ଫଳକୁ ସିଏ ବହନ କରିକି ଆଣିଛି। ଯଦି ମଣିଷର କର୍ମ ଫଳ ନେଇକି ତିଆରି ହେଉଛି, ଆମେ ଯାହା କତିରୁ କଷ୍ଟ ପାଇଲେ ଆମେ ବୁଝିପାରୁନି ତତ୍ତ୍ୱ, ମୁଁ ଦେଇଥିବା କଷ୍ଟଟା ମୋତେ ଆସୁଛି, ଆମେ ତାକୁ କ'ଣ କଲେ ପୁଣି ବାଡ଼ାପିଟା କଲେ, ପୁଣି ଗୋଟେ ନୂଆ କର୍ମ ଫଳ ତିଆରି ହେଲା, ପୁଣି ତାକୁ ପାଇବେ ଆଉ ଗୋଟେ ପୁଣି ସେମିତି ଜନ୍ମ ଦେଲେ। ଏଠି କର୍ମ ତିଆରି କରିବା ଉଚିତ ନାହିଁ, କିନ୍ତୁ ଆମେ ସୁଖ ଦୁଃଖଟାକୁ ଜ୍ଞାନ କରିକି ଆକୁ ସୁଖ ସୁଖୀ କରିବି, ତାକୁ ମୁଁ ଏହାଦ୍ୱାରା ଦୁଃଖୀ ପାଇଲି, ତାକୁ କ'ଣ କରୁଛି, ଯାହାଦ୍ୱାରା ଦୁଃଖୀ ପାଇଲେ ତା ପ୍ରତି ରିଆକ୍ସନ୍ ହେଉଛି, ରିଆକ୍ସନ୍ ହେଲା ପରେ ନୂଆ ଗୋଟେ ପ୍ରତିକ୍ରିୟା ଏଠି ତିଆରି କରିବା, ପୁଣି ମୃତ୍ୟୁବରଣ କରିବା, ପୁଣି ଦଣ୍ଡ ପାଇବା, ସେଇ ଦୁଃଖଟା ପୁଣି ଆମ ନିକଟକୁ ଫେରିବ। ଭାଇ ଦୋଷ କ'ଣ, ଯେମିତି ପ୍ରଭୁପାଦ ଉଦାହରଣ ଦିଅନ୍ତି, ଜଳେଶ୍ୱର ହାଟ ଥିଲା ନା ଗତକାଲି, ବହୁତ ଲୋକ ବି ହାଟକୁ ଆସିପାରୁନଥିବେ, ତାଙ୍କ ମୁଗ ଫୁଗ ଦରକାର କି ବିରି ଦରକାର, ସେ ପଠେ କହିଦେଇଥିବେ ଦୋକାନ ବାଲା ପଇସା ଦେଇଥିବେ, ତ ଭାଇ ତ ପିଲା ହାତରେ ଆଗ ଆସିଥିବେ, ଆସିକି ଦେଖିଲେ ହଁ ଭଲ ମୁଗ ଅଛି, ଯେତେବେଳେ ତାଙ୍କର ଠିକ ମାନେ କନସିୟସନେସ୍ରେ ନାହାନ୍ତି, ଚେତନାରେ ନାହାନ୍ତି, ସେ ଭୁଲ ଜିନିଷଟାକୁ ବାଛି ଦେଇଛନ୍ତି, ନିଜେ ବାଛିକି ଯାଇଛନ୍ତି, କିନ୍ତୁ ବ୍ୟାଗ୍ରେ ପୁରେଇ ରଖିଦେବେ, ରଖିଦେଇ ସାରିଲା ପରେ କହିଗଲେ କାହାକୁ, ଦୋକାନୀ, ଭାଇ ମୁଁ ଅଫିସ୍ ଯାଉଛି ଜାଣେ, ମୋ ସାନଟା ବାଜିଗଲାଣି, ତୁମେ ଟିକେ ଘରକୁ ପଠେଇଲ। ଦୋକାନୀ କ'ଣ କଲା, ଆପଣଙ୍କର ମୁଗ ବା ବିରି ଯେଉଁ ଜିନିଷକୁ ପଠେଇଦେଲା କାହା ହାତରେ, ତା ଚାକର ହାତରେ, ଚାକର ଯାଇକି ଘରେ ପହଞ୍ଚିଲା ବେଳକୁ ଆପଣଙ୍କ ଅଫିସ୍ରେ ଆସିଛନ୍ତି, ସେତେବେଳେ ମୁଗଟାକୁ ଖୋଲିକି ଦେଖିଲେ ସେଥିରେ ପୋକ ଅଛି, ଚାକରରୁ ଗୋଟେ ଥାପଡ଼ ମାରିଲେ, କାହିଁକି ପୋକା ମୁଗ ଆଣିଛୁ, ଆରେ ପୋକା ମୁଗ ସିଏ ଆଣିନି, ତୁମେ ଯେଉଁଟା ବାଛିକି ରଖିଦେଇ ଆସିଥିଲ ମାଲିକ ଚାକର ହାତରେ ପଠେଇଛି, ତୁ ବାଛିବାଟେ ଭୁଲ। ଏ ଯୋଉ ସ୍ତ୍ରୀ ପିଲା ଛୁଆ ଏମାନେ ଚାକର, କର୍ମଫଳ ପଠେଇଛି କିଏ, କର୍ମଫଳ ପଠେଇଛି ଭଗବାନ ପଠେଇଛନ୍ତି। ଏ କର୍ମଫଳ କେଉଁ କର୍ମଫଳକୁ ଭଗବାନ ପଠେଇଛନ୍ତି, ଯେଉଁଟା ଆମେ ନିଜେ ବାଛିକି ରଖିଦେଇଛେ, ଯେଉଁଟା କର୍ମ କରିକି ଆସିଛି, କିନ୍ତୁ ଆମେ ତ କହୁଛେ ଭଗବାନ ସବୁ ଗଲା, ଆଉ ଭାଗବତ ପଢିଆ ଭାଗବତ ପଢି ଦେଉଛନ୍ତି, କରି କରାଉ ଥାଇ ମୁଇଁ ମୋ ବିନୁ ଅନ୍ୟ ଗତି ନା, କିନ୍ତୁ ସବୁ ଭଗବାନ କରୁଛନ୍ତି, ଭାଗବତ ଭଲ ସାହାଯ୍ୟ କରୁଛନ୍ତି, ଏ ଖସିବା ପାଇଁ ଭଜନ ରାଜ୍ୟରୁ ପାପ କରିବା ପାଇଁ ତାଙ୍କୁ ସବୁ ଭଲ ବ୍ୟବହାର କରୁଛନ୍ତି, ସେ ତ ସବୁ କରୁଛି, ଆଉ ସେ ବି ଯେତେବେଳେ କରିବ ମୋତେ ଏଇଠୁ ପାର କରିବ ନବ, ସିଏ ଯେତେବେଳେ କରିବ ମୋତେ ଭକ୍ତ କରିବ, ସିଏ ସବୁ କରେଇବ, ଆଉ ମଦ ମାଂସ ଖାଇଲା ବେଳକୁ କିଏ କରୁଛି, ସିଏ କରୁଛନ୍ତି, ସିଏ କରୁଛନ୍ତି, ତଣ୍ଟି କାଟିଲା ବେଳକୁ ସେତେବେଳେ କୋଉ ନା କୃଷ୍ଣ କରୁଛନ୍ତି, ସିଏ ଯଦି ସବୁ କଲେ ଧନ ତ ତାଙ୍କର, ସିଏ ଧନ ଦେଇଛନ୍ତି, ଦେଲ ସେ ଧନ କୃଷ୍ଣଙ୍କର ଦେଲ ନା, ଧନ ମୁଁ ରୋଜଗାର କରିଛି, ଇଏ ଅଜ୍ଞାନ ଜୀବନ, କାହାକୁ ତ ସବୁ ଆଉ ଉଚିତ ନାହିଁ ଜଗତରେ। ମା ଜୀବ ଏଇଭଳି ଜାଗାରେ ପଡ଼େ, ସୁଖ ଦୁଃଖ ଜାଗାରେ, ତେଣୁ ଆମେ ବର୍ତ୍ତମାନ ଚିନ୍ତା କରି ଦେଖିବା ଦରକାର, ଯେଉଁ କର୍ମ କରିଛେ ଆମକୁ କେଉଁ ଜନ୍ମ ମିଳିବ। ମୁଁ କହୁଥିଲି ନା ପ୍ରଭୁପାଦ ତାଙ୍କ ପତ୍ରିକାରେ ଲେଖି, ଜବାହରଲାଲ ନେହେରୁ ସ୍ୱିଜରଲ୍ୟାଣ୍ଡରେ କୁକୁର ହେଲେ, ଭାରତର ପ୍ରଧାନମନ୍ତ୍ରୀ ହେଇ ତ ଗୋଲାପ ଫୁଲ ମାରିକି ବୁଲୁଥିଲ, ବାପା ଯା ପସ୍ତା, ଘର ଭିତରେ କୁକୁର ହେଇକି ବିଷ୍ଟା ଖା, ହବ ଏତେ କାହାକୁ ଅପମାନ କରାଯାଉନି, କାହାର ବି ସେ ସ୍ଥିତି ଆସିପାରେ, ଇଏ ଭଗବାନଙ୍କର କଥା, କେହି ବି ଚ୍ୟାଲେଞ୍ଜ କରିପାରିବେନି, କେହି ବି ଚ୍ୟାଲେଞ୍ଜ କରିପାରିବେନି, ମୁଖ ବନ୍ଦ କରିପାରିବେ ନା, ମୁଁ କିଏ ବି ସରକାର ନେତା ହୁଅନ୍ତୁ ଯିଏ ବି ହୁଅନ୍ତୁ, ତାକୁ ସେ ଦଶା ଭୋଗିବାକୁ ପଡ଼ିବ, କାହିଁକି ତୁମେ ବଞ୍ଚିଥିବା ଅବସ୍ଥାରେ ତୁମକୁ ସୁଟ୍ କରିକି ମରାଯାଉଛି, ବଡ଼ ବଡ଼ ନେତାମାନଙ୍କୁ କିଏ ତୁମର ପ୍ରୋଟେକ୍ସନ୍ ଦେଲା କୁହ,
ଭାଗବତ ମାନେ କର୍ମଫଳ ମାନେ ତୁମକୁ ରିଆକ୍ସନ୍ ଇଜ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍, ପିଲାଙ୍କୁ ପାଠ ପଢ଼ୁଛ କୋର୍ସ ଅଫ୍ ଷ୍ଟଡି କରିକି ବାପା ମାନିବ ନିକି, ଯେମିତି କର୍ମ କରେ ତା ପ୍ରତିକ୍ରିୟା ପାଇଁ ମାତୃଗର୍ଭକୁ ଯାଏ, ମାତୃଗର୍ଭର ଦୁଃଖ ବର୍ତ୍ତମାନ ଆରମ୍ଭ ହେଲା। कललम तु एक रात्रेण पंचरात्रेण बुद्बुदम दशाहेन तु करकंदु पेशी अंडा वा तत्परम। मां देखो भागवत कितने प्रमाण, आज कहीं की लोक मैंने भागवत को अंध बोले ज्ञान कले, कहीं की लोक मैंने भागवत को सुनी पारे ना, भागवत को ठीक ठीक भाव लोक मान निकट प्रेजेंट कराई पारा ना, ଏଇଟା କରାଯାଇ ପାରିଲା ନା, ସେଥିପାଇଁ ଆକୁ ଅନ୍ଧବିଶ୍ୱାସ ବୋଲି କିଏ କିଏ ଛାଡ଼ିଦେଲେ, କିଏ କିଏ ଭୁଲିଗଲେ। ଦେଖନ୍ତୁ କେତେ ସ୍ପଷ୍ଟ ମେଡିକାଲ ସାଇନ୍ସ ସହିତ ଇଏ ଭଗବାନଙ୍କ ପ୍ରବଚନ ପୁରା ସେମ୍, ଇଏ ରିସର୍ଚ୍ଚ କରିକି ଯାହା ଲେଖୁଛନ୍ତି ଭଗବାନ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ସୃଷ୍ଟି ଆରମ୍ଭରୁ ରଚନା କରିଛନ୍ତି। କଲଲନ୍ତୁ ଏକ ରାତ୍ରେଣ, ସ୍ୱାମୀ ସ୍ତ୍ରୀ ଯେଉଁଦିନ ସହବାସ ହେଲା କର୍ମଫଳ ହିସାବରେ ସେଭଳି ପିତାମାତାଙ୍କ ନିକଟରେ ନେଇ ପହଞ୍ଚାଇ ଦିଆଗଲା। ଗୋଟିଏ ରାତିରେ ସ୍ୱାମୀ ସ୍ତ୍ରୀର ରଜ ବୀର୍ଯ୍ୟର ମିଳନ ହବ, ଗୋଟିଏ ରାତିରେ ଏକ ରାତ୍ରେଣ ପଞ୍ଚ ରାତ୍ରେଣ ବୁଦ୍ବୁଦମ, ଏଇ ମିଳନ ହେଇକି ସେମିତି ରହିବ। ପାଞ୍ଚ ରାତ୍ରିରେ ଭଗବାନ କପିଳ ଦେବ ତାଙ୍କ ମାଙ୍କୁ କହୁଛି, ମା ପାଞ୍ଚ ରାତ୍ରିରେ ବୁଦ୍ବୁଦମ ବବୁଲାକା, କଣ କୁହନ୍ତି ଆପଣଙ୍କର ପାଣି ଭଳି ପାଣି ଫୁଟକା ଭଳି, ଦଶା ହେନ ତୁ କର୍କନ୍ଦୁ, କର୍କନ୍ଦୁ ମାନେ ବଦରି କୋଳି, ଦଶ ଦିନରେ ବଦରି କୋଳି ଭଳି ହବ, ବରକୋଳି ଦେଖିଛନ୍ତି ନା ଯେମିତି ଛୋଟ ହବ, ଏଇ ଭଗବାନଙ୍କର ଆରେଞ୍ଜମେଣ୍ଟ। ମାତୃଗର୍ଭ କେମିତି ଆସୁଛି କର୍ମଫଳ ସେଭଳି ପିତାମାତାଙ୍କ ନିକଟରେ ପକେଇଛି, କେମିତି ଦଣ୍ଡ ପାଇବ ପୁଣି ପେଶୀ ଅଣ୍ଡା ବା ତତ୍ପର, ଯଦି ମଣିଷ ଜନ୍ମ ପାଇବାର ଥିବ ବା ପଶୁପକ୍ଷୀ ଜନ୍ମ ପାଇବାର ଥିବ, ପଶୁ ଜନ୍ମ ପାଇବାର ଥିବ ତାହେଲେ ପେଶୀ ହବ, ମାଂସ ପେଶୀ ହବ। ଯଦି ପକ୍ଷୀ ଜନ୍ମ ଅଣ୍ଡା ଜାତୀୟ ଅଣ୍ଡାର ଯେଉଁମାନେ ଜନ୍ମ ହୁଅନ୍ତି ସେମାନଙ୍କୁ କ'ଣ କରାଯିବ ନା ସେମାନେ ଅଣ୍ଡା ହେବେ। ଦଶ ଦିନ ପରେ ଯେଉଁଟା ଯେଉଁ ଜୀବମାନେ ଅଣ୍ଡାରୁ ଜାତ ହେବେ ସେମାନେ, ଏଠି ବିଶେଷ କରି ମଣିଷ କଥା କୁହାଯାଉଛି, ଅଣ୍ଡା ଯେଉଁମାନେ ଯେଉଁ ଜୀବମାନେ ହେବେ ଅଣ୍ଡାରୁ ଜନ୍ମ ହେବେ ସେମାନଙ୍କୁ ସେଇ ମାଂସ ପିଣ୍ଡଟା ଅଣ୍ଡା ହେବ। କିନ୍ତୁ ଏଠି ସିଦ୍ଧ ସ୍ୱାମୀ କହୁଛନ୍ତି, ତାଙ୍କ ପ୍ରବଚନକୁ ଭୁଲେଇଲେ, ମଣିଷ କଥା କହୁଛନ୍ତି ନା, ଏଠି ଏଠି ମଣିଷ କଥା କହୁଛନ୍ତି ମାନେ ମାଂସ ପେଶୀ ହେବ, ଛୋଟିଆ ମାଂସ ପେଶୀ ହେବ।
ମାସେନ ତୁ ଶିରୋଦଭ୍ୟାମ ବାହୁ ଅଙ୍ଗ୍ରି ଅଙ୍ଗ୍ର ବିଗ୍ରହ ନଖଲୋ ମାସ୍ତି ଚର୍ମାଣି ଲିଙ୍ଗ ଛିଦ୍ର ଭବେତ୍ରିଭି।
ପ୍ରତି ପ୍ରତି ମାସ ବର୍ତ୍ତମାନ ଗଣି ଗଣି ଯିବେ, ପ୍ରଥମ ଦିନରେ ମିଳନ, ପଞ୍ଚ ଦିନରେ ବୁଦ୍ବୁଦ, ଦଶ ଦିନରେ ବଦରକୁଳି, ମାସେନ ତାପରେ ତତ୍ ପେଶୀ, ତାପରେ ପେଶୀ ମାଂସ ପେଶୀ ହବ। ମାସେନେ ତୁ ଶିର, ପ୍ରଥମେ ମଣିଷର ମାଂସ ପେଶୀରୁ ଆଗେ ଶିର ବାହାରେ, ଆଗେ ମାତୃଗର୍ଭ ଆମର ସମସ୍ତଙ୍କର ଦଶା ହେଇଛି ଆଜ୍ଞା, କେତେ କଷ୍ଟ ଶୁଣିବା ମାତୃଗର୍ଭରେ କେମିତି ଅବସ୍ଥାରେ ଜୀବ ଥାଏ, ବହୁ କଷ୍ଟ ଅବସ୍ଥାରେ ଆସିଛି, କିନ୍ତୁ ଆଜି ମାୟା ସୁଖରେ ସେ କଷ୍ଟକୁ ଭୁଲି ଯାଇକି ପୁଣି ଗୋଟେ କଷ୍ଟ ତିଆରି କରୁଛି, ପୁଣି ମାତୃଗର୍ଭକୁ ଯାଉଛି। ମାସେନୁ ତୁ ଶିର, ପ୍ରଥମ ମାସରେ ଶିର ବାହାରେ ପିଲା, ଦ୍ୱାଭ୍ୟାମ ବାହୁ ଅଙ୍ଗ୍ରି ଅଙ୍ଗ୍ରି ଅଙ୍ଗ୍ର ବିଗ୍ରହ, ଦ୍ୱିତୀୟ ମାସରେ ବାହୁ ବାହାରିବ, ପାଦ ବାହାରିବ, ଅଙ୍ଗ ବିଗ୍ରହ ଆଉ ଯେଉଁ ଯେଉଁ ଶରୀରର ପାର୍ଟ ଗୁଡ଼ିକ ଅଛି, ଅଙ୍ଗ ଗୁଡ଼ିକ ଅଛି, ଆଙ୍ଗୁଠି ଏଗୁଡ଼ିକ ସବୁ ବାହାରିବ। ଆଚ୍ଛା ତୃତୀୟ ମାସରେ ନଖ ଲୋମ ଅସ୍ଥି ଚର୍ମାଣି ଏଗୁଡ଼ିକ, ତା ସହିତ ଲିଙ୍ଗ ଛିଦ୍ର ଭବେତ୍ରୀ, ତିନି ମାସରେ ଲିଙ୍ଗ ଇଏ ପୁରୁଷ ହବ କି ସ୍ତ୍ରୀ ହବ ତିନି ମାସ ଜଣାପଡ଼େ। ଦେଖନ୍ତୁ ଆସିବା ପାଇଁ ଡକ୍ଟର ମାନେ ଆଜିକାଲି ଟେଷ୍ଟ କରିକି ମାରୁଛନ୍ତି, ତିନି ମାସ ହେଇଗଲା ଆମେ ଟେଷ୍ଟ କରାହଉଛି, ତାପରେ ମେଡିସିନ ଦେଇକି ପିଲାକୁ ଗର୍ଭରେ ମାରିଦେଉଛନ୍ତି। ବ୍ରହ୍ମଘାତୀମାନେ ବ୍ରହ୍ମଘାତୀମାନଙ୍କୁ ଯେଉଁମାନେ ମାତୃଗର୍ଭରେ ସନ୍ତାନକୁ ମାରନ୍ତି ତାଙ୍କ ପାଇଁ ଦଣ୍ଡ ହୋଇଛି, ମହାଭାରତରେ ଭୀଷ୍ମଦେବ କହୁଛନ୍ତି, ସେ ଅଗ୍ନିରେ ଯଦି ଡେଇଁକି ଯଦି ଆତ୍ମହତ୍ୟା କରିବେ ମରିବେ ନହେଲେ ଯୁଦ୍ଧ ହେଲେ ମରିଲେ ସେ ପବିତ୍ର ହେବେ। ସେଥିପାଇଁ ତ ପ୍ରଭୁପାଦ କହୁଛନ୍ତି ଭାରତ ଭୂମି ଏ ବିଶ୍ୱରେ ସେ ପର୍ଯ୍ୟନ୍ତ ଏ ଯୁଦ୍ଧ ଚାଲିବ ଆଉ ସେ ପର୍ଯ୍ୟନ୍ତ କାଲାମିଟିଜ୍ ଯେଉଁ ଯାହା କହନ୍ତି ଦୈବ ଦୁର୍ବିପାକ ହବ ଭୟଙ୍କର, ଯେ ପର୍ଯ୍ୟନ୍ତ ମାତୃ ଗର୍ଭରେ ଶିଶୁକୁ ମରାଯାଉଥିବ ଆଉ ଧରଣୀ ମାତାରେ ଧରଣୀ ମାତାଙ୍କ ଦେହରେ ଏ ଗାଭୀର ରକ୍ତ ପଡ଼ୁଥିବ। ବହୁତ ବଡ଼ ବାପ, ବହୁତ ବଡ଼ ବାପ। ସେଥିପାଇଁ ଏସବୁ କାଲାମିଟିଜ୍ ଆସି ପହଞ୍ଚୁଛି, ଏତେ ଭୟଙ୍କର ଦୈବ ଦୁର୍ବିପାକ ଆସି ପହଞ୍ଚୁଛି। ବହୁତ ପାପ ଏଟା। ସେଇ ଜୀବ ଯେଉଁ ଜୀବ ଏଥିରେ କେତେଜଣ ଭାଗିଦାର ଡକ୍ଟର ଆଜ୍ଞା ହେଉଛି, ଯେଉଁ ପ୍ରଥମେ ଯିଏ ବାହାର କରିଛି ସିଏ ବର୍ତ୍ତମାନ ନରକରେ ଆଉ ବାହାରିବନି। ଏ ସୃଷ୍ଟି ପ୍ରଳୟ ଏଭଳିଆ କେତେ ପ୍ରଳୟ ହେଇଗଲେ ବି ସେ ନରକ ଭିତରେ ରହିଛି, ନରକ ଭିତରେ ରହିବନି। ନରକ ଭିତରେ ତ ଭଲ ଆରାମ ଅଛି, ମାଡ଼ପିଟ ମାତୃ ଗର୍ଭକୁ ଆସିବ ପୁଣି ତାକୁ ମରା ହବ, ପୁଣି ଯିବ ପୁଣି ନରକ ଦଣ୍ଡ ପାଇ ପୁଣି ମାତୃ ଗର୍ଭକୁ ଆସିବ, ପୁଣି ସେଠି ମରିବ, ସେ ସୂର୍ଯ୍ୟକୁ ଦେଖିପାରିବ, ସେ ଅନ୍ଧକାରମୟ ଭିତରେ ସେ ମରିବ। ଯିଏ ମେଡିସିନ ପ୍ରଥମେ ତିଆରି କରିଛି ବୈଜ୍ଞାନିକ, ତା ନାଁଟା ବି ଖୋଜିବାକୁ ପଡ଼ିବ ମୋତେ, ତା ନାଁ ବି କହିବାକୁ ପଡ଼ିବ ପ୍ରବଚନ। ଯିଏ ସେ ମେଡିସିନ ତିଆରି କରିଛି, ଯିଏ ଯେଉଁ କମ୍ପାନୀ ମାଲିକ ସହିତ ଷ୍ଟାଫ ଯେଉଁମାନେ ବାହାର କରୁଛନ୍ତି, ଆଉ ଯେଉଁ ଡକ୍ଟର ପ୍ରେସ୍କ୍ରାଇବ୍ କରୁଛି, ଯେଉଁ ସରକାର ଆକୁ ଅନୁମୋଦନ କରୁଛି, ଯିଏ ବି ଖାଉଛି ସେଲ୍ସମ୍ୟାନ ଆଉ ଯିଏ ବି ବିକୁଛି, ଏ ସମସ୍ତେ ଭାଗିଦାରୀ ସେଥିରେ। ଚୋରି କେବଳ ଚୋର କେବଳ ଚୋରି କରି ଭାଗିଦାରି ହୁଏନି, ଚୋରକୁ ଯିଏ ଆଡ୍ରେସ୍ ଦେଇଥାବି ତାକୁ ସେ ଭାଗିଦାରି ହୁଏ। ସେ ରାସ୍ତାକୁ କେମିତି ହେଲେ ଆଜ୍ଞା ମୋତେ ସେ ଲୋକ ବତେଇଦେବ, ସମସ୍ତେ ଭାଗିଦାରି ହେବେ। ମନୁସଂହିତାରେ ସବୁ ନିୟମ ଅଛି, ତେଣୁ ଅଜ୍ଞାତରେ କିଏ ନଜାଣିଥିଲେ କରିଦେଇଥିବେ କରିଦେଇଛନ୍ତି, କିନ୍ତୁ ଏଗୁଡ଼ିକ କେବେ କରିବେନି। ଠିକ ଅଛି, ସ୍ୱାମୀ ସ୍ତ୍ରୀ ସନ୍ତାନ ଜନ୍ମ କରିବା ପାଇଁ ଚାହୁଁନା, ଠିକ ଅଛି, ବସବାସ କରନି, ଭଗବାନଙ୍କୁ ଡାକ, ଏଗୁଡ଼େ ତୁଚ୍ଛ ସୁଖ, ଏଥିରେ କ'ଣ ଅଛି? ସହବାସ କରି ଗର୍ଭ ଭିତରେ ଗୋଟେ ଜୀବାତ୍ମାକୁ ମାରିବା ମହାନ ପାତ, ମହାନ ପାତ। ଏ ତିନି ମାସରେ ଏମାନେ ମାରୁଛନ୍ତି, ମୁଁ ତ ଜାଣିନି, କେବଳ ଭାଗବତ ପଢ଼ିକି କହୁଛି, ତିନି ମାସରେ ଲିଙ୍ଗ ଛିଦ୍ର ହୁଏ ଏବଂ ଭବେ ତ୍ରିଭି ଚତୁର୍ମାସରେ ଚତୁର୍ବିଧାତବ ସପ୍ତ ପଞ୍ଚବି କ୍ଷୁତ୍ରୁଟ କ୍ଷୁତ୍ରୁଟ ଉଦ୍ଭବ ଷଡ୍ଭି ଜରାୟୁଣ ବୀତ କୁଖୁ ଭ୍ରାମ୍ୟତି ଦକ୍ଷିଣେ। ଛଅ ମାସରେ ଜଣାପଡ଼ିବ ସେ ପୁତ୍ର ହବ କି କନ୍ୟା ହବ, ମା ଜାଣିପାରିବ, ଭାଗବତ କହୁଛନ୍ତି ମା ଜାଣିପାରିବ, କେମିତି ଜାଣିବ? ନା ତୃତୀୟ ମାସ ପ୍ରଥମ ମନେ ରଖିଥିବି, ମୁଁ ବାରବାର ସେଟା ରିପିଟ୍ କରିବିନି, ତୃତୀୟ ମାସରେ ସବୁ ବାହାରିଯିବ, ଲିଙ୍ଗ ଛିଦ୍ର, ଲିଙ୍ଗ ଛିଦ୍ର ନଖ ଲୋଖ ନଖ ଲୋମ ଏଗୁଡ଼ିକ ସବୁ ବାହାରିଗଲା। ଚତୁର୍ଥ ମାସରେ ସପ୍ତ ଧାତବ, ସାତଟା ଧାତୁ ମାତୃଗର୍ଭରେ ତିଆରି ହେଇକି ଆସୁଛି, ଏସବୁ ମାତୃଗର୍ଭରେ ଅଛି, ତ୍ୱକ୍ ଚର୍ମ ମାଂସ, ତାପରେ ହେଉଛନ୍ତି ରୁଧିର, ଏ ଗୋଟିଏ ପରେ ଗୋଟିଏ ଲେୟାର ଅଛି। ଏ ଶରୀରରେ କ'ଣ ଅଛି କି? ମଣିଷ ଶରୀର ମଣିଷ କେବେ ଦେଖିନି ଭିତରେ, ମଣିଷ ଛେଳିକି ଯେଉଁ କାଟିକି ଦେଖୁନି, ଚମଡ଼ା ଛେଳିକି ଦେଖୁଛି ବା ଯେମିତି ତା ରୂପଟା ଦେଖାଯାଉଛି, ମଣିଷ ରୂପଟା ସେଇଆ, ତା ଉପରେ ଚର୍ମଟା ଗୋଟେ କୋଟିଂ ଦିଆ, ସାତଟା କୋଟିଂ ଅଛି ମଣିଷ ଦେହରେ, ଗୋଟେ ଗୋଟେ କୋଟିଂ ଯଦି ଖୋଳା ହବ ମଣିଷକୁ ଦେଖା ହବ, ମଣିଷ ହେଉଛି ଏଇଆ, ଏ ଲାଷ୍ଟ କୋଟିଂ ହେଉଛି ଚର୍ମ, ତା ଉପରେ ଚର୍ମରେ ବି ମଣିଷ ସୁନ୍ଦର ଦେଖାଯାଉଛି କି? ଏ ଡ୍ରେସ୍ ପିନ୍ଧିଛି ବୋଲି ସୁନ୍ଦର, ଡ୍ରେସ୍ ପତ୍ର କାଟିଦେଲେ ମଣିଷକୁ କିଏ ଅନେଇବି? ଏଟା ପାଗଳା, ସବୁଠୁ ଅସୁନ୍ଦର ପ୍ରାଣୀ ଯଦି ମଣିଷ କି ଜଗତରେ ଥାଏ ସେ ମଣିଷ ସବୁଠୁ ଅସୁନ୍ଦର ପ୍ରାଣୀ, କେମିତି ଆପଣ କହୁଛନ୍ତି? ନା ତାର ଅରିଜିନାଲ କିଛି ନାହିଁ, ସବୁ ଡୁପ୍ଲିକେଟ୍, ଏ ରୂପଟା ବି ଡୁପ୍ଲିକେଟ୍, ଚୁଟି ରଖିବ ସାଇଜ କରି କାଟିବ କୁଣ୍ଡେଇବ ତାହେଲେ ସୁନ୍ଦର ଦେଖା, ଯଦି ମେଜା ଚୁଟି ରହିଥିଲା ପାଗଳା ଦେଖା, ପଶୁପକ୍ଷୀ ଚୁଟି କଟା ହେଉଛି, ତାଙ୍କ ଡ୍ରେସ୍ କିଛି ଚେଞ୍ଜ ହେଉନି, ଯାହା ପ୍ରକୃତି ସଜେଇକି ଛାଡ଼ି ଦେଇ ତ ଛାଡ଼ି ଦେଇ, କେତେ ସୁନ୍ଦର ଲଙ୍ଗଳା ପୁରା ଡ୍ରେସ୍ ଅଛି କି? ଡ୍ରେସ୍ କେତେ ସୁନ୍ଦର, ଆଉ ମଣିଷ ସବୁଠାରୁ ଅସୁନ୍ଦର, ସବୁଠୁ ଅସୁନ୍ଦର ହେଉଛି ମଣିଷ, ଏ ସତ୍ୟ। ତା ନିକଟରେ କେବଳ ଗୋଟିଏ ସୁନ୍ଦର ଗୁଣ ଅଛି, ଏଇ ସୁନ୍ଦର ଗୁଣ ଯଦି ଭଗବାନଙ୍କ ପ୍ରାପ୍ତି ହେଇପାରିଲା, ଭକ୍ତି ଆଚରଣ କଲା, ତା ଜୀବନର ସବୁ ସୁନ୍ଦର, ନହେଲେ ମଣିଷ ଜନ୍ମରେ ଭାଗବତ ବର୍ଣ୍ଣନା ହିସାବରେ ସବୁ ଅସୁନ୍ଦର ଜିନିଷ ଭରିଯାଇଛି, ସବୁ ପ୍ରୋବ୍ଲେମ, ଆଉ ସେଥିପାଇଁ ତ ମଣିଷ ଜନ୍ମଟା ଦିଆଯାଉଛି, ଏଇ ଜନ୍ମରେ ପ୍ରଭୁଙ୍କୁ ପାଇପାରେ, ଏଇଟା ସବୁଠୁ ବଡ଼ ସୁନ୍ଦର ଗୁଣ। ରୂପରେ କିଛି ସୁନ୍ଦର ନାହିଁ, ସାତଟା ଆବରଣ ମାତୃଗର୍ଭରୁ ଥାଏ, ଗୋଟିଏ ପରେ ଗୋଟିଏ ରହିଛି, ତ୍ୱକ୍ ଚର୍ମ, ଚର୍ମ ତଳେ ରହିଛି ମାଂସ, ମାଂସ ତଳେ ରହିଛି ରୁଧିର ରକ୍ତ ସ୍ନାୟୁ ସବୁ ଯାଇଛି। ଆପଣ ଚର୍ମଟା ଖେଳି ଦିଅନ୍ତୁ ଦେଖିବେ, ଆଗେ ଗୋଟେ ମାଂସ ରହିଛି, ମାଂସ ଲେୟାର ଟିକିଏ ଉଠିଗଲା ମାନେ ଶିର ମାନେ ରହିଛି, ରୁଧିର ସେଥିରେ ରହିଛି, ରୁଧିର ପରେ ମେଦ, ମେଦମାନେ ଯାହାକୁ ଚର୍ବି ବୋଲି କୁହାଯାଏ, ଚର୍ବି ତଳେ ଅସ୍ଥି, ଅସ୍ଥି ଭିତରେ ମଜା, ଏବଂ ଶେଷ ଜିନିଷ ହେଉଛି ଜୀବନର ସାର ମଣିଷର ଶୁକ୍ର ବୀର୍ଯ୍ୟ। ଏ ସାତଟି ଜିନିଷକୁ ଭଗବାନ ତିଆରି କରିକି ଦେଇଛନ୍ତି ମାତୃଗର୍ଭ। ଚତୁର୍ଭି ଚତୁର୍ଭି ଧାତବ ସପ୍ତ, ଏ ସାତଟି ଧାତୁ ଚାରି ମାସରେ ତିଆରି ହୁଏ, ଭଗବାନ ତିଆରି କରିଛନ୍ତି। ପଞ୍ଚମୀ କ୍ଷୁତ୍ରୁଟ ଉଦ୍ଭବ, ପଞ୍ଚମ ମାସରେ କ୍ଷୁଧା ତୃଷ୍ଣା ଆସେ, ପଞ୍ଚମ ମାସ ହେଇଗଲା ମାନେ କ୍ଷୁଧା ତୃଷ୍ଣା ଲାଗିବ ଶିଶୁ, ସେଠି ଭଗବାନ ପୋଷଣ କରିଛନ୍ତି। ମାତୃଗର୍ଭରେ ଭଗବାନ ଖାଇବାକୁ ଦେଇଛନ୍ତି। ବାପା ଏଠି ଚିନ୍ତା କରୁଛି ଯେତେଟା ପିଲା ଜନ୍ମ କଲେ, ପ୍ରଭୁପାଦ କୁହନ୍ତି ବର୍ତ୍ତମାନର ସିଭିଲାଇଜେସନ୍ କୁକୁର ଘୁଷୁରୀ ଠାରୁ ବି ତାଙ୍କର ବୁଦ୍ଧି ଅଧିକା ନାହିଁ ବର୍ତ୍ତମାନ ସଭ୍ୟତାର ଲୋକମାନଙ୍କ ନିକଟରେ। କାହିଁକି? କାରଣ ସେମାନେ ପୂର୍ଣ୍ଣ ନାସ୍ତିକ, ସେମାନେ ଚିନ୍ତା କରୁଛନ୍ତି କେମିତି ଲୋକମାନେ, ଲୋକ ସଂଖ୍ୟା ଏତେ ବଢ଼ିଲେ କେଉଁଠି ଖାଦ୍ୟ ଶସ୍ୟ ମିଳିବ, କିନ୍ତୁ କୁକୁର ରାସ୍ତା କଡ଼ରେ ଶୋଇକି କେବେ ବି ତଳେ ଡର୍ଜନ ଡର୍ଜନ ଛୁଆ ଦେଉଛି, ତା ପାଇଁ ବିଷ୍ଠା ଅଭାବ ହେଉନି, ତା ପାଇଁ ଖାଦ୍ୟ ଅଭାବ ହେଉନି। ହାତୀ ଛୁଆ ଜନ୍ମ କରୁଛି କେହି କନ୍ସପିରେସନ୍ କରୁନାହାନ୍ତି, ମଣିଷ କରୁଛି, କାହିଁକି? ତାର ବିଶ୍ୱାସ ନାହିଁ ଭଗବାନଙ୍କୁ, କିଛି ଏଗୁଡ଼ା କିଏ ପୋଷିବ, ବିଶ୍ୱାସ ନାହିଁ ତୁମର। ଠିକ୍ ଅଛି, ତୁମେ ଚାହୁଁଛ ସ୍ୱାମୀ ସ୍ତ୍ରୀ ସୁଖ ଭୋଗ କରିବା ପାଇଁ, ସ୍ତ୍ରୀ ଯଦି କାମନା କରୁଛି ସନ୍ତାନ ପାଇଁ, ଯେତେଥର ସନ୍ତାନ କାମନା କରୁଛି ସେତେବେଳେ ସହବାସ କର, ସନ୍ତାନ ଜନ୍ମ କର, ଅସୁବିଧା କ'ଣ? ଶାସ୍ତ୍ରର ନିୟମ ଅଛି, ମାସକୁ ଥରେ ସହବାସ କରାଯିବ, ସ୍ତ୍ରୀ କାମନା କରୁଥିବା ସମୟ, ସ୍ତ୍ରୀ ଯେତେବେଳେ କହୁଥିବ ମୋର ପିଲା ଦରକାର, ସେ ପର୍ଯ୍ୟନ୍ତ ସ୍ତ୍ରୀ ମନା କରେନା ମୋର ପିଲା ଦରକାର ନାହିଁ, ଏବେ ଦୁଇଜଣ ଭଗବାନଙ୍କୁ ଭଜନ କରିବା, ଯେତିକି ପିଲା ହେଲେ ତାଙ୍କ ଭକ୍ତ ବା ସହିଲେ, ଆଉ ସମ୍ପର୍କ କିଛି ନାହିଁ। ଶାସ୍ତ୍ର ସବୁ ସୂକ୍ଷ୍ମ ବହୁତ ସୁନ୍ଦର ନିୟମ ଦେଇଛି। ଜଣେ ଯଦି ସ୍ତ୍ରୀ ଯଦି ସ୍ୱାମୀ ପ୍ରତି ଆସକ୍ତ ରହିଲା, ସ୍ୱାମୀ ସ୍ତ୍ରୀ ପ୍ରତି ଆସକ୍ତ ରହିଲା, ଭଗବାନ ପ୍ରତି ଆସକ୍ତି କେମିତି ରହିବ ଆଜ୍ଞା? ଏ ଜୀବନ ତ ସବୁଠୁ ବଡ଼ ବନ୍ଧନ, ଏ ପ୍ରବଚନ ଶେଷ ଅଂଶରେ ଭଗବାନଙ୍କ ପ୍ରତି ତାଙ୍କ ମାଆଙ୍କୁ କହିଛନ୍ତି, ସେଇଟା ଏଠି ହେଇପାରିବ, ସେଇଟା ଗୋଟିଏ କ୍ଲାସ୍ ପୁରା। ଆଜି ମାୟାରେ ଯେଉଁ ନାରୀ ତାକୁ ସ୍ୱାମୀ ବୋଲି ଭାବୁଛି, ସେ କିଏ? ସେ ଇଏ ମୋର ସ୍ୱାମୀ, ଇଏ ମୋତେ ପୋଷୁଛି, କିନ୍ତୁ ସିଏ ଜାଣିନି ସିଏ ସ୍ୱାମୀ ଥିଲା, ସିଏ ଗୃହ ସ୍ୱାମୀ ଥିଲା, କିନ୍ତୁ ସିଏ ତା ସ୍ତ୍ରୀ ପ୍ରତି ଆସକ୍ତି ହେଇକି ଆଜି ସ୍ତ୍ରୀ ସ୍ୱର ପାଇଛି। ଆମେ ଯେଉଁମାନେ ସ୍ୱାମୀ ଆଜି ହେଇଛେ, ଆମେ ସ୍ତ୍ରୀ ଥିଲେ, ସ୍ତ୍ରୀ ରହିକି ଇଏ ମୋର ସ୍ୱାମୀ, ଇଏ ମୋର ପୋଷଣ କରୁଛି, ଏ ପୁରୁଷ ଚିନ୍ତାରେ ପୁଣି ପୁରୁଷ ସ୍ୱର ମିଳିଲା, ଏ ଜୀବନ ଚକ୍ର ଚାଲ। ଭଗବାନ ଏ ଜୀବନର ଉଦ୍ଦେଶ୍ୟ ହେଲା ଗୃହସ୍ଥ ଆଶ୍ରମ, ମାନେ ଗୋଟେ ଲାଇସେନ୍ସ, ତୁମେ ମଣିଷ ଜନ୍ମରେ ଆତ୍ମଚେତନା ପୂର୍ଣ୍ଣ ଜାଗ୍ରତ କରିପାରୁନ, ଏଟା ବାଧା ହେଉଛି, ସରଟା ମନ ଚଞ୍ଚଳ ହେଉଛି, ଇନ୍ଦ୍ରିୟ ସଂଯମ ହେଉନି, ତାକୁ ଚେଷ୍ଟା ତ ମଣିଷ କରିନି, ବିବାହଟାକୁ ଧର୍ମ ବୋଲି ନେଇଯାଇଛି। ବିବାହଟା ସ୍ୱର ଧର୍ମ, ଆତ୍ମାର ଧର୍ମ ନୁହେଁ, ଏଟା ସ୍ୱରର ଡିମାଣ୍ଡ, ଆତ୍ମାର ଡିମାଣ୍ଡ ନୁହେଁ। ଯେ ଆତ୍ମସୁଖ ପାଇଲା, ସୃଷ୍ଟି ଆରମ୍ଭରୁ ଭଗବାନ ପ୍ରିନ୍ସିପୁଲ କରିଛନ୍ତି। ମୁଁ ଯେତେବେଳେ ପ୍ରଥମ ବାବାଜୀ ହେଲି, କେବେ ତ ଘରକୁ ଯାଇନି, କେତେବେଳେ କିଏ ସମ୍ବନ୍ଧୀ ଲୋକ ଦେଖା ହେଲେ, ସେ କହିବ ଥରେ ମୋର ମାମୁଁ ଦେଖା ହେଲେ, ମୁଁ ଛୋଟ ବେଳେ ବହୁତ ତାଙ୍କ ଘରକୁ ଯାଉଥିଲି, ମୁଁ ଥରେ ଇଚ୍ଛା କଲି ମୁଁ ଦେଖିବା ସେମାନେ କେତେ ଦୁଃଖରେ ଅଛନ୍ତି, କ'ଣ ସୁଖରେ ଅଛନ୍ତି, ଯିବା ନିଜ ନିଜର ଘରକୁ ଯିବା ତ ଠିକ୍ ନୁହେଁ, ଏମିତି ପ୍ଲାନ୍ କରିକି ଥରେ ଗଲି, ସେମିତି କଲା ବହୁତ ବଡ଼ ଭୁଲ କଲ। ସଂସାର ଧର୍ମଠୁ ବଡ଼ ଧର୍ମ କିଛି ଅଛି? ମୋର ସଂସାର ଧର୍ମଟା କ'ଣ? ନା ପିଲା ଛୁଆ ଜନ୍ମ ଦେଲେ, ସେ ଡାଇରେକ୍ଟ ଏ କଥା କହୁଛନ୍ତି, କିନ୍ତୁ କେତେ ଜନ୍ମରେ ସିଏ ପିଲା ଛୁଆ ଜନ୍ମ କରିକରି ଆସିଛନ୍ତି ସେ ଜାଣିନା। ସୃଷ୍ଟି ଆରମ୍ଭରୁ ଭଗବାନ ଦେଖିଛନ୍ତି ଏ ଜଗତରେ କେବଳ ମଣିଷ ଜନ୍ମ ମିଳେ କର ଭଗବାନଙ୍କୁ ଭଜନ କରିବା ପାଇଁ। ଦେଖ ମୋର ପୁତ୍ର ବ୍ରହ୍ମାଜୀ, ମୋର ବି ସ୍ତ୍ରୀ ଦରକାର ନାହିଁ, ଭଗବାନ ଲକ୍ଷ୍ମୀଙ୍କ ନିକଟ ବ୍ରହ୍ମାଜୀ ସ୍ତ୍ରୀ ବ୍ରହ୍ମାଜୀଙ୍କୁ ସୃଷ୍ଟି କରିନା, ଲକ୍ଷ୍ମୀ ପାଖରେ ଥାଇ ଗୋଡ଼ ମୋଡ଼ୁଥିଲେ, ସେଠି ନାଭିରୁ ପଦ୍ମ ବାହାରିଲା, ବ୍ରହ୍ମାଜୀ ସୃଷ୍ଟି କଲେ ଭଗବାନ। ଏ ଜଗତରେ ଦୁଇଜଣ ସ୍ତ୍ରୀ ଗ୍ରହଣ ନ କରି ସୃଷ୍ଟି ଚଳେଇଛନ୍ତି, ଭଗବାନ ଭଗବାନଙ୍କର ପୁଅ ବ୍ରହ୍ମାଜୀ, ବ୍ରହ୍ମାଜୀ ସ୍ତ୍ରୀ ଗ୍ରହଣ କରିନା, ପରେ ଗ୍ରହଣ କଲେ, ସୃଷ୍ଟି କରିବା ପାଇଁ ସେ କାହା ସାହାଯ୍ୟରେ ନେଇନାହାନ୍ତି, ଭଗବାନ ତାଙ୍କୁ ସୃଷ୍ଟି କରିଦେଲେ, ସୃଷ୍ଟି କ୍ରିୟା ଷ୍ଟାର୍ଟ କରିଦେଲେ ଭଗବାନଙ୍କ ଜ୍ଞାନ। ବ୍ରହ୍ମାଙ୍କର ପୁତ୍ରମାନେ ବି ବହୁତ ପୁତ୍ର ଅଛନ୍ତି, ବ୍ରହ୍ମଚାରୀ ନାରଦ ଆଉ 9 ଜଣ ବ୍ରହ୍ମଚାରୀ ଅଛନ୍ତି, ଚତୁର୍କୁମାରଙ୍କ ସହିତ ଏ ଧ୍ରୁବ ଚରିତ୍ର ଆପଣ ଶୁଣିବେ, 9 ଜଣ ବ୍ରହ୍ମଚାରୀ, ଆଜନ୍ମ ବ୍ରହ୍ମଚାରୀ, ନୈଷ୍ଠିକ ବ୍ରହ୍ମଚାରୀ, କେବଳ ପ୍ରଭୁଙ୍କ ନାମ ଚିନ୍ତନ କରି କରି ଏ ସରସକୁ ଭୁଲି ଯାଇଛନ୍ତି। ବିବାହଟା କ'ଣ କି? ଏ ସପ୍ତ ଧାତୁ ଯେଉଁ ଶରୀରରେ ଅଛି ନା, ଏମାନେ ଏ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧକୁ ଭୋଗିବା ପାଇଁ ଧାଉଁଛନ୍ତି, ବିଷୟ ବିଷୟକୁ ଭୋଗ କରିବା ପାଇଁ ଧାଉଁଛି ମଣିଷ ଭାବୁଛି ଏଇଟା ମୋର ଧର୍ମ। କିନ୍ତୁ ଆତ୍ମଚେତନ ଜାଗ୍ରତ କଲେ ଏ ଶରୀର ଆଉ ସୁଖ ଦବ, ଶରୀର ସୁଖ ପାଇଁ ଧାବାନ ହେବେ। ସେତେବେଳେ ଏଇ ଶବ୍ଦ, ଏଇ ସ୍ପର୍ଶ, ଏଇ ରୂପ, ଏଇ ରସ, ଏଇ ଗନ୍ଧ ଭଗବତ ବିଷୟ ଜାଣିବା ପାଇଁ ଚାହିଁବ, ନାକ ସବୁବେଳେ ଚାହିଁବ ଭଗବାନଙ୍କ ଆଘ୍ରାଣ, ଭଗବାନଙ୍କ ପ୍ରସାଦ, ଆଖି ଚାହିଁବ ପ୍ରଭୁଙ୍କର ରୂପ, ଜିଭା ଚାହିଁବ ଭଗବାନଙ୍କର ପ୍ରସାଦ, କର୍ଣ୍ଣ ଚାହିଁବ ଭଗବାନଙ୍କର କଥା। ଏଇ ପାଞ୍ଚଟା ଜ୍ଞାନେନ୍ଦ୍ରିୟ ଯଦି ଭଗବାନ କାମରେ ନ ଲାଗିଲା ଇଏ ବିଷୟରେ ଥାଏ, ଏଇଟା ହେଇଛି ମଣିଷର ଅବସ୍ଥା ନା। ତେଣୁ ବିବାହଟା ଶାରୀର ଧର୍ମ, ଠିକ ଅଛି ତୁମେ ଶରୀର କଣ୍ଟ୍ରୋଲ କରିପାରୁନ, ବିବାହ କେବଳ ଗୋଟେ ଲାଇସେନ୍ସ 25 ବର୍ଷ ପାଇଁ, ଦୁଇଜଣ ସ୍ୱାମୀ ସ୍ତ୍ରୀ ଉଭୟ ପ୍ରିପେୟାର ହେଇଯିବ, ସନ୍ତାନ ଜନ୍ମ ହେଇଗଲେ ତାପରେ ଆଉ ଆମେ ଦୁଇଜଣ ପ୍ରସ୍ତୁତ ହେବା କିଭଳି ଶରୀରରୁ ବାହାରିବା, ଏଇଟା ହେଉଛି ଗୃହସ୍ଥ ଜୀବନ। ଏଇ ଟ୍ରେନିଂ ଆମର ଯେଉଁ ପ୍ରଭୁପାଦଜୀ ମହାରାଜ ତାଙ୍କ କରୁଣାରୁ, ବହୁ ବଡ଼ କରୁଣା ପ୍ରଭୁପାଦଙ୍କର, ବଡ଼ ବଡ଼ ରାଜାମାନଙ୍କୁ ଭିକାରୀ କରିଦେଲେ ପ୍ରଭୁପାଦଙ୍କର, ଏତେ ବଡ଼ କରୁଣା, ଯେଉଁମାନେ ରାଜ ସନ୍ତାନ ଥିଲେ ଆମ ପ୍ରଭୁପାଦଙ୍କର ଶିଷ୍ୟମାନେ ବହୁତ ବଡ଼ ବଡ଼ ଲୋକ ଥିଲେ ସବୁ, ବହୁତ ଧନୀ ଥିଲେ, ସାଇଣ୍ଟିଷ୍ଟ ମାନେ ଥିଲେ, ବଡ଼ ବଡ଼ ଲୋକ ସବୁ ଥିଲେ। ଫୋର୍ଡ କମ୍ପାନୀ ଜାଣିଥିବେ, ଫୋର୍ଡ କମ୍ପାନୀଙ୍କର ନାତି ଅମ୍ବରୀଶ ପ୍ରଭୁ ତାଙ୍କର ନାମ, ସେ ବର୍ତ୍ତମାନ ପଇସା ଦେଉଛନ୍ତି ବହୁତ, ମାୟାପୁରରେ ମନ୍ଦିର କାମ ଚାଲିଛି। ଫୋର୍ଡ କମ୍ପାନୀ ୱାର୍ଲଡ଼ର ଫେମସ୍ କମ୍ପାନୀ, ଗାଡ଼ି ଯେଉଁ ବାହାରେ ହଁ ଫୋର୍ଡ ଗାଡ଼ି, ସେମାନଙ୍କୁ ଆକର୍ଷଣ କରିପାରିଥିଲେ ପ୍ରଭୁପାଦ, ବଡ଼ ବଡ଼ ବୈଜ୍ଞାନିକମାନଙ୍କୁ, ଆଉ ବଡ଼ ବଡ଼ ଶିକ୍ଷିତ ସମାଜ, ବିଦେଶୀ ଲୋକମାନେ ଭାରତୀୟ ଲୋକମାନଙ୍କୁ ସ୍ୱାଭାବିକ ଆକର୍ଷଣ କରିଥିଲେ। ପ୍ରଭୁପାଦଙ୍କର ସବୁଠୁ ବଡ଼ ଜିନିଷ ହେଲା, ଏ ଜଗତର ସବୁଠୁ ବଡ଼ ସାଧୁ ଠାରୁ ଆରମ୍ଭ କରି ବଡ଼ ନାସ୍ତିକ ପର୍ଯ୍ୟନ୍ତ ଆକର୍ଷଣ କରିଛନ୍ତି। ତାର ପ୍ରମାଣ ମୁଁ ଆପଣଙ୍କୁ ଦେଉଛି, ଆପଣ ଦେଖିଛନ୍ତି ଏଇଠି, ଆପଣ ଆମର ଗୁରୁଦେବଙ୍କୁ ଟିକେ ଦେଖିଥିବେ, ଏକରେ ଅଛନ୍ତି ଗୌରଗୋବିନ୍ଦ ସ୍ୱାମୀ ଗୁରୁ ମହାରାଜ, ଏଠି ବହୁତ ଜାଗା ଏରିଆକୁ ଆସିଛନ୍ତି, ଭକ୍ତମାନେ ଦେଖିଛନ୍ତି, ତାଙ୍କ ସହିତ ବି ଆଉ ଜଣେ ମହାରାଜଙ୍କୁ ଦେଖିଥିବେ, ପୂଜ୍ୟପାଦ ଜୟପତିକା ସ୍ୱାମୀ ମହାରାଜ, ଆପଣମାନେ ଦେଖିଥିବେ ଆସୁଥିଲେ ମହାରାଜ। ଦେଖନ୍ତୁ ଇଏ ଭାରତ, ତାଙ୍କର ଜନ୍ମରୁ ଇଏ ସାଧନ, କିନ୍ତୁ ସିଏ ଆବିର୍ଭାବ ହେଇଥିଲେ କେଉଁଠି, ଆମେରିକା ଭଳି ଦେଶରେ, ଯେଉଁ ଦେଶ ହେଉଛି ନାସ୍ତିକ ଦେଶ। କିନ୍ତୁ ପ୍ରଭୁପାଦଙ୍କ ଶକ୍ତି ଜଣେ ସାଧୁଙ୍କୁ ବି ଆକର୍ଷଣ କରିପାରୁଥିଲେ, ଗୋଟିଏ ନାସ୍ତିକ ଦେଶରୁ ଜଣେ ଅତି ଶିକ୍ଷିତ ଯୁବକକୁ ବି ଆକର୍ଷଣ କରି ଆଣିପାରିଥିଲେ, ବଡ଼ ବଡ଼ ବୈଜ୍ଞାନିକମାନଙ୍କୁ ବି ଆକର୍ଷଣ କରି ଆଣିଛନ୍ତି ପ୍ରଭୁପାଦ, ବଡ଼ ବଡ଼ ଧନୀମାନଙ୍କୁ ବି ଆକର୍ଷଣ କରିକି ଆଣିଛନ୍ତି, ତାଙ୍କର ଶକ୍ତିଟା ଥିଲା ସମସ୍ତଙ୍କୁ ଆକର୍ଷଣ କରିକି ଆଣିଛନ୍ତି। ଆଉ ସେମାନେ ଆମେରିକା ଭଳି ଦେଶରେ ଥାଇକି ସେ ସୁଖକୁ ଭୁଲିଗଲେ, 15 ବର୍ଷ 17 ବର୍ଷରୁ ପ୍ରଭୁପାଦ ଏବେ ତାଙ୍କୁ ଟ୍ରେନିଂ ଦେଇଥିଲେ ନା ଆମେ ସନ୍ନ୍ୟାସ, ସନ୍ନ୍ୟାସ ହେଇ ଏ ଗାଁ ଗହଳିରେ ଏ ଯେଉଁ ନାମହଟ ପ୍ରଚାର ବ୍ୟବସ୍ଥା କରିଥିଲେ ଗୁରୁଦେବ ମହାରାଜ, ବହୁତ ସମୟରେ ଆସିଛନ୍ତି ଏ ଏରିଆକୁ, କାରଣ ଆମେ ସାଧୁମାନଙ୍କର କଥା କିଛି କହିବା ଦରକାର। ଆପଣମାନେ ଭାବୁଛନ୍ତି ଆମେ ସବୁ ବଡ଼ ଲୋକ, ଆମେମାନେ ତାଙ୍କ କରୁଣାରେ ଆମେ ବଡ଼ ଲୋକ ହେଇଛୁ, ତାଙ୍କ କରୁଣାରେ ଆପଣଙ୍କୁ ଆଜି ଆସନରେ ବସିବାର ଆମକୁ ଯୋଗ୍ୟତା ମିଳିଛି, ସେମାନଙ୍କ କଥା କୀର୍ତ୍ତନ କରିବା ଦରକାର। କିନ୍ତୁ ଆଜିକାଲି ସମାଜ ସେମାନଙ୍କୁ ଚିହ୍ନିପାରିବେନି, ତାଙ୍କର ଉପକାର ଜାଣିପାରିବେନି, ଆମେ ଯଦି କିଛି କହୁଛୁ ପ୍ରଭୁପାଦଙ୍କ ଶିଷ୍ୟମାନଙ୍କ ଦୟାରେ ହିଁ କହୁଛୁ, ତାଙ୍କ କରୁଣାରେ ହିଁ ବଞ୍ଚିଛୁ। ସେମାନେ ସବୁ ଯୋଜନା କରୁଥିଲେ କେମିତି ନାମହଟ ପ୍ରଚାର ହେବ, ସେଇଠି ଗୃହସ୍ଥ ଟ୍ରେନିଂ ଦିଆଯିବ, ଗ୍ରାମୀଣ ଲୋକ ହଉ ଚାଷ ଘରୁ ବାସ କରୁ, ସେ କେମିତି ନାମହଟ ମାନେ ସେ ତାର ଘରେ ନାମର ବଜାର ବସେଇବ, ସେ ମାଳି ମାଳି ଜପ କରିବା, ପ୍ରସାଦ ତିଆରି କରିବା, ଭକ୍ତମାନେ ଯିବେ ତାକୁ ଶିଖେଇବେ, ସେ ଭକ୍ତ ହେବ, ତା ଜୀବନର ଏ ରାସ୍ତା ପରିବର୍ତ୍ତନ ହେବ, ଏସବୁ ବ୍ୟବସ୍ଥା ପ୍ରଭୁପାଦଙ୍କ ଶିଷ୍ୟମାନେ କରିଛନ୍ତି। ଆପଣମାନେ ଯେଉଁମାନେ ବି ଚାହୁଁଛନ୍ତି, ଆପଣମାନେ ଭାବନ୍ତୁ ଏଇଟା ଗୋଟେ ସେକ୍ଟ୍ରିଆନ୍ ଗ୍ରୁପ, ଆଜିକାଲି ବହୁତ ରିଲିଜିୟସ୍ ଗ୍ରୁପ୍ସ ଅଛି, ଏମାନେ ଗୋଟେ ଇସ୍କନ୍ ମାନେ ଏଇଟା ଗୋଟେ ଦଳ, ଇସ୍କନ୍ ଲୋକମାନେ କହନ୍ତି ଇସ୍କନ୍ ବାଲା ଆସିବ, ଇସ୍କନ୍ ବାଲା, ଆଜ୍ଞା ଏଇଟା ଇସ୍କନ୍ ଧର୍ମ ନାଇଁ, ନାଇଁ ନାଇଁ, ଇସ୍କନ୍ ଗୋଟିଏ ସଂସ୍ଥା ଯେଉଁ ଜେନୁଇନ୍ ରିଲିଜିୟସ୍ ସୋସାଇଟି, ଜେନୁଇନ୍ ରିଲିଜିୟସ୍ ସୋସାଇଟି। ମୁଁ ବାର୍ଥଡେକି ସମସ୍ତଙ୍କ ଆଗରେ କହିବି, ଓଡ଼ିଶା ସାରା ମୋର 1000 ପେଣ୍ଡାଲ ଉପରେ ହେବନି, ଜଣେ ଆଜି ପର୍ଯ୍ୟନ୍ତ ଚ୍ୟାଲେଞ୍ଜ କେ ଦେଇପାରିବେ, ଆଉ ମୋର ଏତିକି ଗୋଟେ ଆଶା ଅଛି ପ୍ରଭୁପାଦଙ୍କ ଦୟାରୁ କେବେ ଗୋଟିଏ ପଦ କଥା କାଟିପାରିବେ, କାରଣ ଆମେ ଆମେ ଗୋଟିଏ କଥା ବାହାରକୁ ଯାଉନୁ ଭାଗବତ ଗୀତାର ବାହାରକୁ। ପ୍ରଭୁପାଦଙ୍କ ଏତିକି ଶକ୍ତି ଥିଲା, ସେ ଚାହିଁଥିଲେ ଆଜିକାଲି ସ୍ପିରିଚୁଆଲ ଲିଡରଙ୍କ ଭଳି 1000 ବହି ଲେଖିପାରିଥାନ୍ତେ, କିନ୍ତୁ ସେ କିଛି କଲେନି, ସେ ସେଇ ଗୀତା ସେଇ ଭାଗବତ ସେଇ ହରିନାମ। ଆମେ କିଛି ତିଆରି କରିଛୁ କୁହନ୍ତୁ, ଇସ୍କନ୍ ସୋସାଇଟି କିଛି ତିଆରି କରିନି, ଯାହା ଅନାଦି କାଳରୁ ଥିଲା ସେଇ ହରିନାମ, ହରିନାମ ଆମେ ତିଆରି କରୁଛୁ, ଗୀତା ଭାଗବତ ଆମେ ତିଆରି କରୁଛୁ, କିନ୍ତୁ ଯେତେ ସୋସାଇଟି ଅଛି ସେମାନେ କିଛି କିଛି ତିଆରି କରିଛନ୍ତି, ଦେ ଆର୍ ସ୍ପିରିଚୁଆଲ ଲିଡର୍ସ କ୍ରିଏଟିଙ୍ଗ ସମଥିଂ ନ୍ୟୁ ଟୁ ଆଟ୍ରାକ୍ଟ ଦି ଫୁଲିସ୍ ପିପଲ୍ସ। ଏ ମୂର୍ଖ ଲୋକମାନଙ୍କୁ ଆଟ୍ରାକ୍ଟ କରିବା ପାଇଁ ହରିନାମର ଆଉ ଶକ୍ତି ନାହିଁ। 5000 ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଯେଉଁ ନାମ ଅଜାମିଲକୁ ଉଦ୍ଧାର କରିଥିଲା ସେଇ ନାମର ଶକ୍ତି ପ୍ରଭୁପାତ ଦେଖେ। ଦେଖ ଏଇ ଅଜାମିଲକୁ ମୁଁ ଆଣୁଛି, ନାମ ସମାନ, ସମାନ ଶକ୍ତି ଅଛି, ଆମେ କିଛି ଚେଞ୍ଜ କରିନୁ, କିଛି ଚେଞ୍ଜ କରିନୁ, ନୂଆ କିଛି ବସ୍ତୁ ନାହିଁ ଆମର, ଏଇଟା ହେଉଛି ଆମର ଜେନୁଇନିଟି। ସେଥିପାଇଁ ଆମେ ଯେଉଁଥିରେ କଥା କହୁ ଦାବି କଥା କହୁ, ଏଇଟା ଆମର ଗର୍ବ, ଆମେ ଡିମାଣ୍ଡ କରିବା ଏଇଟା ଆମେ ଭଗବାନ କଥା କହୁଛୁ, ଆମେ କିଛି କ୍ରିଏଟ୍ କରୁନୁ, କିଛି କ୍ରିଏଟ୍ ତିଆରି କରୁନୁ, ଯାହା ଭାଗବତ କହିଛୁ ଆମେ ତାହା କହୁଛୁ। ଆମେ କ୍ରିଏଟ୍ କରିବାର ଥିଲେ ଯେଉଁ ବିଦେଶୀମାନେ ପ୍ରଭୁପାଦଙ୍କ ପାଇଁ ସୁନାର ମନ୍ଦିର ୱେଷ୍ଟ ଭର୍ଜିନିଆରେ କରିଦେଲେ ସେ ନୂଆ କହିପାରୁନଥାନ୍ତେ। ଆଜିକାଲି ଯେଉଁମାନେ ଭାରତବର୍ଷରେ ଭାରତୀୟ ଲୋକମାନଙ୍କୁ ଧରି ଗରିବ ଲୋକମାନଙ୍କୁ ଭଗବାନ ହେଇଛନ୍ତି, ପ୍ରଭୁପାଦଙ୍କୁ ସେ କହିଲେ ଆପଣ ଭଗବାନ ନୁହେଁ, ପ୍ରଭୁପାଦ କହିଲେ ମୁଁ ଭଗବାନଙ୍କର ଭକ୍ତ। ପୁଣି ଡାକିଦେଲେ ରିପୋର୍ଟରମାନଙ୍କୁ, କହିଲେ ନା ନା ମୁଁ ଭଗବାନଙ୍କର ଭକ୍ତ ହେଇନି, ମୁଁ ଭକ୍ତ ହେବାକୁ ଚେଷ୍ଟା କରୁଛି। ଇଏ ସାଧୁ କହିଲେ ଆପଣ ଚେଷ୍ଟା କରୁଛନ୍ତି, ଆପଣଙ୍କ ପୋଜିସନ୍ କ'ଣ? ଯଦି ଆପଣ ଭକ୍ତ ହେଇନାହାନ୍ତି ଆପଣ କେମିତି ଭକ୍ତ ତିଆରି କରିପାରିବେ? ପ୍ରଭୁପାଦ କହିଲେ ନା ନା ମୋର ପୋଜିସନ ଭକ୍ତ ହିସାବରେ ଏଇଠି, କେମିତି ନା ଆଜ୍ ଏ ପୋଷ୍ଟ ପିଆନ, ପୋଷ୍ଟ ପିଆନ ଗୋଟେ ଚିଠି ନେଇକି ଆସେ, ସେ କି ଚେଞ୍ଜ କରିକି ଚିଠିରେ ଖୋଲିକି ପଡ଼ିବ, ପଡ଼ିବ ତା ବାପା ମରିଯାଇଛି, ଏଇଟା ମୁଁ କାଟିକି ଦେଖି ଲେଖିଦେବି ତା ବାପା ବଞ୍ଚିଛି। ପୋଷ୍ଟ ପିଆନ ଏହା କରେ, ପୋଷ୍ଟ ପିଆନ ଆଡ୍ରେସ୍ ପଡ଼ିବ, ଚିଠି ପକେଇବ, ପୋଷ୍ଟ ପିଆନ ଡ୍ୟୁଟି ଏତିକି, ଚିଠିଟା ନେଇ ତା ଘରେ ଦେଇ ଆସିବ। ପ୍ରଭୁପାଦ କହିଲେ ମୁଁ ଅଛି ପୋଷ୍ଟ ପିଆନ, ମୁଁ କିଛି ଚେଞ୍ଜ କରିନି, ଜୀବନ କେମିତି ସୁଖ ହବ, କେମିତି ଦୁଃଖ ହବ, ଏମିତି କଲ୍ୟାଣ ହବ ନା, ଭଗବାନ ଯେଉଁ ଚିଠି ଲେଖିଥିଲେ ଗୀତା ଭାଗବତ ହରି ନାମରେ ମୁଁ ସେଇ ଚିଠିଟା ଧରିକି ଆସିଛି। ତାହେଲେ ଆପଣଙ୍କ ପୋଜିସନ ମୁଁ ପୋଷ୍ଟ ପିଅନ ବାସୁମତୀ ଦେଇ ଚାଲିବ, ମୋର ଏତିକି କାମ। କିନ୍ତୁ ବଡ ଦୁର୍ଭାଗ୍ୟ, ଜଣେ ସାଧୁଙ୍କୁ ସମାଜ ଚିହ୍ନିପାରୁନି, ଏଇଟା ହେଉଛି ବଡ ଦୁର୍ଭାଗ୍ୟ ଯେ ଜେନୁଇନ କଥା କହିଛନ୍ତି। ଠିକ ଅଛି, ମୁଁ ଏଇ କଥାରେ କହୁଥିଲି, କ୍ଷୁଦ୍ରଟା ପଞ୍ଚମ ମାସରେ କ୍ଷୁଦା ତୃଷ୍ଣା ଉଦ୍ଭବ ହେଉଛି, ମୁଁ ଚାହୁଁଛି ଶୀଘ୍ର ଯିବା ପାଇଁ, ସେ ପୁଣି କୋଟି କଥା ପଳେଇଅଛି। କ୍ଷୁଦ୍ରଟ ଉଦ୍ଭବ, ପଞ୍ଚମ ମାସରେ କ୍ଷୁଦା ତୃଷ୍ଣା ଉଦ୍ଭବ ହୁଏ, ସଡ଼ଭି ଜରାୟୁଣା ଦୀତ, ଏଇ ମାଂସ ପିଣ୍ଡଟା ସବୁ ଅଙ୍ଗ ବାହାରିଗଲା ପରେ ଜରାୟୁଣା, ମାର କଫ ବାତ ପିତ ମଳ ଭିତରେ ସେ ଯେଉଁ ମୁଣା ଭିତରେ ରହିଥିବ, ଛଅ ମାସରେ କ'ଣ କରିବ? କ୍ଷୁଦା ତୃଷ୍ଣା ପଞ୍ଚମ ମାସରେ ଆସିବ, ଷଷ୍ଠ ମାସରେ ବିତ ଆବୃତ କୁକ୍ଷେ ଭାମ୍ୟତି ଦକ୍ଷିଣ, ଦକ୍ଷିଣ ଦିଗକୁ ବୁଲିବ, ଦକ୍ଷିଣ ଦିଗକୁ କେମିତି ବୁଲିବ? ଏଠି ଚକ୍ରତା କହୁଛନ୍ତି, ସ୍ୱାମୀପାଦ ବି ଶ୍ରୀଧର ସ୍ୱାମୀ ଏଇ କଥା କହିଛନ୍ତି, ଜରାୟୁଣା ଗର୍ଭବେଷ୍ଟ ନେଣ ପ୍ରାବୃତ, ଗର୍ଭ ଦ୍ୱାରା ବେଷ୍ଟ ନେଇକି ଆବୃତ ହେଇକି, କାରଣ ଭଗବାନ କପିଳଦେବ ଯେହେତୁ କହୁଛନ୍ତି ସେଠି ସ୍ତ୍ରୀ କଥା ସେ କହିବେନି, ସେ ପୁରୁଷ କଥା କହୁଛନ୍ତି, ଅଧିକୃତ ଉକ୍ତତ୍ୱାତ୍ ପୁଙ୍ଗର୍ଭ ଦକ୍ଷିଣେ ସ୍ତ୍ରୀ ଗର୍ଭ ବାମ ଇତି ପ୍ରସିଦ୍ଧି। ଛଅ ମାସରେ ମା ଜାଣିପାରିବ ମୋର ପୁଅଟେ ହବ କି ଝିଅଟେ ହବ, କେମିତି ଜାଣିବ ନା? ଯଦି ଶିଶୁଟି ଦକ୍ଷିଣ ଗର୍ଭରେ ସବୁବେଳେ ବୁଲିଲା, ଦକ୍ଷିଣ ସାଇଡ୍ ମାର ଏଇଟା ଦକ୍ଷିଣ ଏଇଟା ବାମ, ଜରାୟୁଟା ସବୁବେଳେ ଦକ୍ଷିଣ ସାଇଡ୍ରେ ବୁଲୁଥିବ, ତାହେଲେ ସେ ଦକ୍ଷିଣ ପାଖରେ ମାନେ ପୁତ୍ର, ଯଦି ବାମ ପଟରେ ବୁଲୁଛି, ଛଅ ସାତ ମାସ ହେଇଗଲେ ତ ମା ମାନେ ବି କୁହନ୍ତି ଗାଁରେ, ଆମେ ଶୁଣିଛୁ ସବୁ, ଏ ଏତେ କାମ କରନି ପିଲା ବର୍ତ୍ତମାନ ବୁଲୁଥିବ, ବେଶୀ ଓଜନ ଜିନିଷ ଟେକିବେ ନା ବାଟିବେ ନା ବହୁତ କାମ କରନ୍ତିନି, ବାମ ପଟେ ଏଇ ଛଅ ମାସ ପରଠୁ କନସିୟସନେସ୍ ଆସିଗଲା, ବର୍ତ୍ତମାନ ଦୁଃଖ ଆରମ୍ଭ ହେବ, ତା ଚେତନା ଯେଉଁ କର୍ମଫଳଟା ଏତେ ଦିନ ଷ୍ଟକ୍ ହେଇକି ରହିକି ଏତେ ଜନ୍ମ ବୁଲି ବୁଲି ଆସିଲା, ଦୁଃଖ ପାଇକି ଆସିଲା, ବର୍ତ୍ତମାନ ପୁଣି ଷ୍ଟାର୍ଟ ହବ। ଏବଂ ଏଇ ପ୍ରବଚନକୁ ମୁଁ ଭୁଲ କହିଦେଇଥିଲି ଭୁବନେଶ୍ୱରରେ ଚମ୍ପୁଆରେ, ଏଠି ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ନେବା ସମୟରେ କହୁନାହାନ୍ତି, ସନ୍ନ୍ୟାସ ନେବା ପୂର୍ବରୁ ହିଁ କହିଛନ୍ତି ମାଙ୍କୁ, ଯେତେବେଳେ ସନ୍ନ୍ୟାସ ନେଇକି ଯେତେବେଳେ ଈଶ୍ୱରପୁରୀଙ୍କ ନିକଟରୁ ଦୀକ୍ଷା ନେଇକି ଆସିଲେ, ଆଉ ମହାପ୍ରଭୁ କେବଳ ହିଁ ଚିନ୍ତା କରନ୍ତି ଭଗବାନ କୃଷ୍ଣଙ୍କୁ, ସଚିମାତ୍ର ବେଳେବେଳେ ଆଣିକି ବିଷ୍ଣୁପ୍ରିୟାଙ୍କୁ ଆଗରେ ଠିଆ କରିଦିଅନ୍ତି, କାଳେ ଇଏ ବିଷ୍ଣୁପ୍ରିୟାଙ୍କୁ ଦେଖିଲେ ଭୁଲିଯିବ, ଆଉ ସେ ତ ବିଷ୍ଣୁପ୍ରିୟାଙ୍କୁ ଚାହିଁକି ହିଁ କୃଷ୍ଣ ମୋ କୃଷ୍ଣ କେଉଁଠି ମୋ କୃଷ୍ଣ କେଉଁଠି କୁହନ୍ତି, ଆଉ ପିଲାଙ୍କୁ ପଢ଼ାନ୍ତି, ଯେତେବେଳେ ପିଲାଙ୍କୁ ପଢ଼ଉଛନ୍ତି ସେତେବେଳେ କେବଳ ନାମର କଥା ହିଁ କୁହନ୍ତି। ସେ ସମୟରେ ମା ପଚାରନ୍ତି ତାଙ୍କ ମନବୃତ୍ତିକୁ ବଦଳାଇବା ପାଇଁ, ନିମା ଏଇଠୁ ଆଜି କ'ଣ ପଢ଼ିକି ଆସିଲ? ଆମେ କେବଳ ନାମର କଥା ପଢ଼ିକି ଆସିଲେ, ପଢ଼େଇକି ଆସିଲେ, ଆଉ ନାମ କଲେ କ'ଣ ହବ ଜୀବନ? ମା, ଜୀବ ନାମ ନ କଲେ, ଭକ୍ତି ନ କଲେ ତାର କ'ଣ ଅବସ୍ଥା ହବ? ଏଇ ମାତୃ ଗର୍ଭ ହବ ଜୀବନ।
ଚିତ ଦିଅ ଶୁଣ ମାତା, ଜୀବରେ ଯେ ଗତି, ଚିତ ଦିଅ ଶୁଣ ମାତା, ଜୀବରେ ଯେ ଗତି, କୃଷ୍ଣ ନା ଭଜିଲେ ପାଏ ଯତେ କଦୁର୍ଗତି, କୃଷ୍ଣ ନା ଭଜିଲେ ପାଏ ଯତେ କଦୁର୍ଗତି, ମରିଆ ମରିଆ ପୁନ ପାଏ ଗର୍ଭବାସ, ମରିଆ ମରିଆ ପୁନ ପାଏ ଗର୍ଭବାସ, ସର୍ବଙ୍ଗେ ହଏ ପୂର୍ବ ପାପେର ପ୍ରକାଶ, ସର୍ବଙ୍ଗେ ହଏ ପୂର୍ବ ନତି ପାତ କିର ଜନ୍ମ ନାଇଁ, ହତି ପାତ କିର ଜନ୍ମ ନାଇଁ, ଗର୍ଭେ ଗର୍ଭେ ହଏ ପୁନଃ ଉତ୍ପତ୍ତି ପ୍ରଳୟ, ଗର୍ଭେ ଗର୍ଭେ
ଚିତ୍ତ ଦେଇକି ଶୁଣ। ଭଗବାନ କପିଳ ଆବେଶରେ ଠିକ୍ ଠିକ୍ ଏଇ ଯେଉଁ ପ୍ରବଚନ ଗୁଡ଼ିକ ଅଛନ୍ତି, ସ୍ତୁତି ଯାହା ଯାହା ଅଛନ୍ତି, ପୁରା ଚୈତନ୍ୟ ଭାଗବତରେ ଏସବୁ ରଚନା ହେଇଯାଇଛନ୍ତି। ତେଣୁ ମୁଁ ଆଜି ତ ଭାବିଥିଲି ସ୍ତୁତି ଭିତରେ ପ୍ରବେଶ କରିବି, କିନ୍ତୁ ଯେଉଁ ବାଟ ହେଲା ଆଜି ସ୍ତୁତି ଭିତରେ ପ୍ରବେଶ କରିବାକୁ ପଡ଼ିବ। ଗୋଟିଏ ସ୍ତୁତି ଆଟ୍ଲିଷ୍ଟ ଏଇଠି କହିବା ହବ, ଯଦି କାଲି ଭଲ ପାକ୍ କରେ ତାହେଲେ କାଲି ଚେଷ୍ଟା କରାଯିବ ଯେତେ ଶୀଘ୍ର ସ୍ତୁତିକୁ ଛାଡ଼ି। ଆଜି ଟିକେ ବଢ଼େଇବି କି ସମୟ, ଧୈର୍ଯ୍ୟରେ ଟିକେ ବସିବେ, ସାମ୍ନାଠାରୁ ଟିକେ 10 ମିନିଟ୍ ଅଧିକା ହେଇପାରେ। ମରିଆ ମରିଆ ପୁନଃ ପାଏ ଗର୍ଭବାସ, ଏଇଭଳି ପ୍ରତି ଜୀବ ଜୀବନରେ ଭ୍ରମଣ କରି ଗର୍ଭବାସ ପାଉଛି। ସର୍ବେ ଅଙ୍ଗେ ହଏ ପୂର୍ବ ପାପର ପ୍ରକାଶ, କର୍ମଫଳ ଯୋଗୁଁ ତାର ପାପର ପ୍ରକାଶ ହେଉଛି। ଏଇ ଯେଉଁ ଶରୀରରେ କିଏ ନିଚ କୂଳରେ ଜନ୍ମ ହେଇଛି, କିଏ ଗରିବ ହେଇଛି, କିଏ ରୋଗୀ ହେଇଛି, ଏସବୁ ପୂର୍ବ ପାପର ପ୍ରକାଶ। କାହାର ବିଦ୍ୟା ହଉନି, ପୂର୍ବରେ ପୁଣ୍ୟ କିଛି ନାହିଁ, ପୁଣ୍ୟ ବଳରେ ବିଦ୍ୟା ଆସେ, ସୌନ୍ଦର୍ଯ୍ୟ ଆସେ, ଉଚ୍ଚ କୂଳରେ ଲୋକ ଜନ୍ମ ହୁଅନ୍ତି, ଏସବୁ କେତେ ଗୁଣ ଅଛି, ଧନ ଧନ ବି ମିଳେ। କିନ୍ତୁ କୌଣ ଅତି ପାତକୀରେ ଜନ୍ମ ନାହିଁ ହଏ, କେହି କେହି ପାତକୀ ଅଛନ୍ତି ତାଙ୍କର ଜନ୍ମ ବି ହୁଏ ନାହିଁ ମାତୃ ଗର୍ଭରୁ, ଏଇ 2-3 ମାସରେ ମରନ୍ତି। ଯେଉଁମାନେ ମାରିଥାନ୍ତି ସେମାନେ ପାତକୀ, ସେମାନେ ସେଇ ପିତା ସେଇ ମାତା ଶିଶୁ ମାରିଥାନ୍ତି, ସେମାନେ ସେଇଠି ଜନ୍ମ ହେବେ, ସେଇଠି ମରିବେ, ସେଇଠି ଜନ୍ମ ହେବେ, ସେ ମାତୃ ଗର୍ଭ ଭିତରେ ବୁଲିବେ। ଆଚ୍ଛା, କେମିତି କ୍ଷୁଧା ତୃଷ୍ଣା ଲାଗୁଥିବ, କିଏ ଖାଇବାକୁ ଦେଉଛନ୍ତି? ବର୍ତ୍ତମାନ କହୁଛନ୍ତି,
ମାତୁ ଜଗଦାନ ପାନା ଦେଇ ଏ ଦଧାତୁ ଅସମ୍ମତେ, ସେତେ ବିଳମୁତ୍ରୟ ବର୍ତ୍ତେ ସେ ଜନ୍ତୁ ଜନ୍ତୁ ସମ୍ଭବ।
ମା, ଜୀବନ ଦୁଃଖ ଷଷ୍ଠ ମାସରୁ ଆରମ୍ଭ ହୁଏ। ଭଗବାନ 6 ମାସରେ ଯେତେବେଳେ କ୍ଷୁଧା ତୃଷ୍ଣା ଶିଶୁକୁ ଲାଗେ, ଭଗବାନ ଖାଇବାକୁ ଦିଅନ୍ତି। ଯେ ମାତୃ ଗର୍ଭରେ ଗୋଟିଏ ସୁପରିୟର ଆରେଞ୍ଜମେଣ୍ଟରେ ଖାଇବାକୁ ଦେଇଛନ୍ତି, ସେ ଏଠି ଦେବେ ନା? ହାତ ଗୋଡ଼ ବୁଦ୍ଧି ସବୁ ଦେଇକି ଜମି ବାଡ଼ି ସୃଷ୍ଟି କରିକି ସବୁ ଆମେ ଖାଇବାକୁ ଦେବେ ନା? ମଣିଷର ବିଶ୍ୱାସ ନାହିଁ, ଅବିଶ୍ୱାସ ତାର ଦୁଃଖର କାରଣ, ଅବିଶ୍ୱାସ ତାର ଦୁଃଖର କାରଣ। ପ୍ରକୃତି ଉପରେ, ପ୍ରକୃତିକୁ ଭୋଗ କରିବି, ଏ ଭୋଗୀ ବୃତ୍ତି ତାର ଦୁଃଖର କାରଣ, ଭୋଗ ବୃତ୍ତି। ମାତୃ ମାତୁ ଜଗଦୁ ଅର୍ଣ୍ଣପାନ ଦେଇ, ଅର୍ଣ୍ଣପାନ କ୍ଷୁଧା ଲାଗୁଛି, ତୃଷ୍ଣା ଲାଗୁଛି, ପୂର୍ବ ଶ୍ଳୋକରେ କୁହାଗଲା କ୍ଷୁଧା ତୃଷ୍ଣାକୁ ଭଗବାନ ନିବାରଣ କରନ୍ତି ମାତୃ ଗର୍ଭରେ। କେଉଁ ଡକ୍ଟର ଦେଇନି, କେଉଁ ବାପା ମାଆ ଦେଇନି, ତୁମେ ନିଜେ କିଛି ଡ୍ୟୁଟି ବ୍ୟୁଟି କରିନ, କର୍ମ ନ କଲେ କ'ଣ ଭଗବାନ ଖାଇବାକୁ ଦେବେ? ଲୋକମାନେ କହୁଛନ୍ତି ମାତୃ ଗର୍ଭରେ କି କର୍ମ କରିଥିଲ ବାପା, କେଉଁ ଡ୍ୟୁଟି କରିଥିଲେ, ତୁମେ କିଏ ଖାଇବାକୁ ଦେଇଥିଲା?
कर्म ए मातु जगदु माँ जहाँ भक्षण करे कौन भक्षण करे अर्ण पाना दे अर्ण डाली सब्जी जहाँ खाऊ अर्ण आ पाना दे जो पान करे एथ धातु तार शरीर वर्तमान हुए केमती वर्तमान हुए सिद्धर स्वामी विश्वनाथ चक्रवर्ती ठाकुर मार्कंडेय पुराण रु आणिकी श्लोक प्रमाण दौंते नाड़ी आप्यायन नाम नाम ताभ्यां तस्य निबध्यते स्त्रीणां तथा अंत्र सुशिरे सा निबद्ध उपजायते सिद्धर स्वामी विश्वनाथ चक्रवर्ती ठाकुर टीका लिखुं यदि विश्वास न करे जन्म है शिशु देखिए विश्वास करिए निश्चित शिशुर नाभि निकट गोटे नाड़ी था कहते ना नाड़ी छेदन कर से नाड़ीटा मार गोटे नाड़ी अच्छे अप्यायन नाड़ी कह जाए माँ जो खाद्य खाई पानी पीछे जो सार जिन शरीर को पुष्ट करमर भिन्न भिन्न नाड़ी अच्छे खाद्य जो खाऊ तार सार जिन गोटे नाड़ी जा अप्यायन नाड़ी आप्यायन अप्यायन नाड़ी ताद्वारा मार सार जिन जा खाद्य आ पानी यही नाड़ी रु बेलून भली आप देख ना बेलून पवन देलापर से फुलिकी गोटे कोण रु बाहर गोटे कोण रु एमती बाहर पड़े से बड़े माँ नाड़ी गोटे छिद्र आरंभ हुए छिद्र मान माँ नाड़ी रु अप्यायन नाड़ी रु गोटे नाड़ी बढ़ी बढ़ी जीव से नाड़ीटा जाए शिशुर नाभि निकट लगे अप्यायन नाड़ी पा जाए माँ जहाँ भोजन कर शिशु ग्रहण कला भाई सारांश से नाड़ी द्वारा जीव मातु जगदु अन्नपाना दे एधमान एध धातु असम्मते बर्धित हुए शरीर छमास शरीर बढ़ला ये तो बड़ी बड़ी आसीथ भगवान दया बर्तमान जो क्षुधा तृष्ण लगुला बर्तमान भोजन दिगला कौटि सोई था असम्मते जो जगार सोया जगह नुहे मातृ गर्भरा ये तो डलम गति एसी लगी बहुत बेड उपरे शुआ माँ मातृ गर्भर के आते बीण मूत्र गर्ते विष्ठा आ मल मार गर्तरे ईश्वर शोक आ ईश्वर पर मनुष्य जत्न करा ये स्पष्ट कौन बीण मूत्र गर्ते आ भाई मान आठ किए थे फैमिली के लोक थे ना सब आड़े फैमिली रिलेटिव रिलेटिव थे से रिलेटिव होती स जंतु जंतु संभव माँ गर्भरे माँ जो विष्ठा कृमि ये ये भाई भाई बंध शुक्र सांगे शु से कौन कर भाई बंधु ये भाई बंधु आम शोषण कर भाई बंधु मैंने शोषण कर कृमि विख्यात सर्वांग सुकुमार्जात प्रतिक्षणम मूर्छाम अपनंदी उरुक्लेशम तत्रत्ये खुदिते मुहु मार खाद्य शिशु नाड़ी नाड़ी द्वारा अप्यायनी नाड़ी द्वारा शिशु को पोषण करा जाउछि शिशु मल मूत्र गर्त भितर सोइछि आ से मल मूत्र जंतु संभव होचन्ति कीट मान से कीट मैंने कौन करते खायापी अभाव पड़ी पिला किसी खाद्य नहीं हो ना सो कृमि भी क्षत सर्वांग से कृमि मैंने सुकुमार शिशुर सब अंग खाऊ सतमास प्रतिक्षण प्रतिक्षण कष्ट दिया कृमि मैंने सब आते खाऊँ सुकुमार अंग को मूर्छा आपनती उरुक्लेश अति भीषण क्लास प्रति समय मूर्छा जाए तत्र अत्रे तत्र अति ये गर्तरे मातृ गर्भरे क्षुदित मुह जो मैंने क्षुदा रही कृमि मैंने से अंग कामुड़ी खाऊ आउ कौन कष्ट मातृ गर्भर कष्ट बर्तमान शुणुचे जौवन अवस्था कष्ट सरला बुढ़ा अवस्था कष्ट सरला नरक प्रद कष्ट सरला मातृ अवस्था कष्ट स्टार्ट होगा यू ज्ञान है छमास सात मास ये सात मास ये कष्ट न सही पार भगवान आम डाक प्रार्थना कर प्रत्येक जीव प्रार्थना कर कटु तीक्षण लवण रुक्षम्लाने मातु भुक्ते उपसृष्ट सर्वांगे उत्थित वेदना कृमि मैंने खाऊ ଏଣେ କଷ୍ଟ କ'ଣ? ମା ଅଜ୍ଞା, ଆଜିକାଲି ତ ଲୋକମାନେ ପୁରା ପଶୁଠୁ ବି ହୀନ, କ'ଣ କହିବେ? ଏମାନେ କଥା କହିବେ ଭାଗବତ ଭଳି ପବିତ୍ର କଥା ଏମାନେ କଥା କହିବାକୁ କ'ଣ ଖାଇବାକୁ ପଡ଼ିବି ଜାଣନ୍ତି ନା? ସେଥିପାଇଁ ଗର୍ଭଧାରଣ ସଂସ୍କାର ଅଛି, ଯେଉଁଦିନ ମା ଗର୍ଭ ଧରିବ ତା ପରେ ଗୋଟେ ସଂସ୍କାର ହୁଏ, କିଛି ନାହିଁ ସେ ଖାଇବା, କିଛି ନାହିଁ ସେ ଚାଟ ଖା, ସେ ମଡ଼ ଖା, ଯାହା ପାଇଲେ ତାହା ଖାଇଲେ, ପିଲାକୁ କେତେ କଷ୍ଟ ସେ ଜାଣନ୍ତି ନା? ଖଟା ମିଠା ଯାହା ବି ଖାଇବ, ମାତୃ ଗର୍ଭର ଶିଶୁ ଥିଲାବେଳେ ବହୁତ ସାବଧାନ ଆହାର ଗୁଡ଼ିକ, ବହୁତ ସାତ୍ତ୍ୱିକ ହେବା ଦରକାର, ଶିଶୁ ସେଥିରେ ତା ଶରୀର ଗଢ଼ା ହବ ନା, ସେ ସେଇଥିରେ ଶିଶୁ ଗଢ଼ା ହବ ନା, ଆଉ ତାକୁ କଷ୍ଟ ବି ହବ। ସିଏ ବସ୍ତୁର ତୁମେ ତୁମେ ତାମସିକ ଜିନିଷ ଖାଉଥିବ, ଶିଶୁ ତାମସିକ ହବ, ତାମସିକ ସ୍ୱଭାବ ହବ, ଆଉ ଶିଶୁକୁ କଷ୍ଟ ହୁଏ। ଏଠି କହୁଛନ୍ତି ସର୍ବାଙ୍ଗେ ଉତ୍ଥିତ ବେଦନା, ମା ଯୋଉ ମାତୃଭୁକ୍ତି ଉପସୃଷ୍ଟ, ମାଙ୍କର ଭୋଜନରୁ ତାକୁ ପୀଡ଼ା ହୁଏ। ମା କ'ଣ ଖାଏ? କଟୁ କଟୁ ଜିନିଷ, ମାନେ କଟୁ ଜିନିଷ ମାନେ ତେନ୍ତୁଲି ଆଦି, ଖଟା, ତୀକ୍ଷ୍ଣ ତୀକ୍ଷ୍ଣ ମାନେ ପଞ୍ଜେଣ୍ଟ, ବାସି ଦହି ଆଦି, ବାସି କୌଣସି ବାସି ଜିନିଷ, କଟୁ ତୀକ୍ଷ୍ଣ ଉଷ ଲବଣ ଅଧିକା ଲୁଣ, ଉଷ୍ଣ ଅଧିକା ଗରମ ଜିନିଷ, ରୁକ୍ଷ ଅତିକା ଡ୍ରାଏ ଜିନିଷ, ଶୁଖିଲା ଜିନିଷ, ଅମ୍ଳା ଆଦି ବି, ଅମ୍ଳା ଆଦି ଦଧିଆ ଆଦି, ଏସବୁ ଜିନିଷ ଅମ୍ଳ ଜାତୀୟ ଜିନିଷ ଖାଇଲେ ଏଗୁଡ଼ିକ ଉଲୁବଣେ, ଏଗୁଡ଼ିକ ଅଧିକ ଭୋଜନ କଲା ମାନେ ଶିଶୁକୁ ଭୀଷଣ କଷ୍ଟ ହୁଏ। ଜନ୍ତୁମାନେ କାମୁଡ଼ୁଛନ୍ତି କଷ୍ଟ, ଏଣେ ମା ଖାଇକି ଯାହା ସାର ଛାଡ଼ୁଛି ତା ଦେହରେ ବି କଷ୍ଟ, ଆଉ କ'ଣ କଷ୍ଟ? ଉଲ୍ବେଣ ସମୃତ ତସ୍ମିନ୍ ଅନ୍ତଶ୍ଚ ବହିରାବୃତ ଆସ୍ତେ କୃତ୍ୱା ଶିରୋଧର ଭୁଗ୍ନ ପୃଷ୍ଟ, ଆସ୍ତେ କୃତ୍ୱା ଶିର କୁଖ ଭୁଗ୍ନ ପୃଷ୍ଟ ଶିରୋଧର। ଶିଶୁର ଯୋଉ ବର୍ତ୍ତମାନ ପିକ୍ଚର ମୁଁ ମେଡିକାଲ ଗଲାବେଳକୁ ଦେଖୁଛି, ବେଳେ ବେଳେ ମେଡିକାଲ ନ ଯାଇକି ସ୍କୁଲ ମାନଙ୍କରେ ମନା ହେଇଛି, ଭଗବାନଙ୍କ ଦର ମେଡିକାଲ ଆମେ ଦର୍ଶନ ବେଶୀ କରୁନୁ, ଯାଉନୁ। ଉଲ୍ବେଣ ସମୃତ ତସ୍ମିନ୍, ଏଇ ଜ୍ୱରଟା ଏଣେ କଷ୍ଟ ହେଉଛି, ଶିଶୁମାନେ କାମୁଡ଼ୁଛନ୍ତି, ଏ ଶିଶୁକୁ କୋମଳ ଅଙ୍ଗକୁ କୀଟମାନେ କାମୁଡ଼ୁଛନ୍ତି, ମା ଏଣେ ଖାଇଛି କଷ୍ଟ ହେଉଛି, ଏଇ ସମୟରେ ସାତ ମାସରେ ଉଲ୍ବେଣ ସେ ଜରାୟୁରେ ସମୃତ ତସ୍ମିନ୍ ବେଷ୍ଟିତ ହେଇକି ଥାଏ, ଅନ୍ତ୍ରେଶ୍ଚ ବହିରାବୃତ, ତାର ନାଡ଼ି ଗୁଡ଼ିକ, ମାର ନାଡ଼ି ଗୁଡ଼ିକ ତାକୁ ବହିରେ ଆବୃତ କରି ରଖିଥିବେ, ସେ ଜରାୟୁ ସେ ଯେଉଁ ପ୍ୟାକେଜଟାକୁ ତାକୁ ନାଡ଼ି ଗୁଡ଼ା ସବୁ ଆବୃତ କରି ରଖିଥିବ, ବହିରେ ଆବୃତ କରି ରଖିଥିବ। ଏଇଟା କେଉଁଥିପାଇଁ କହୁଛନ୍ତି? ଶିଶୁ ବି ଫ୍ରି ନୁହେଁ, ଫ୍ରି ନଥିବ, ସେଠି ପୁରା ଗୋଟେ ପ୍ୟାକେଜ ଭିତରେ ରହିଛି, ସେ ପ୍ୟାକେଜଟାକୁ ପୁଣି ଟାଇଟ୍ କରି ବନ୍ଧା ହେଇଛି ନାଡ଼ି ଦ୍ୱାରା, ଅନ୍ତ୍ରେଶ୍ଚ ବହିରାବୃତ। ଆଉ କେମିତି ଅବସ୍ଥାରେ ଅଛି? ଆସ୍ତେ କୃତ୍ୱା ଶିର କୁଖୁ, ଆସ୍ତେ ଅବସ୍ଥିତି ଅଛି, ଶିରଟା କୁଖୁ ଆଡ଼କୁ, ମୁଣ୍ଡଟା ପେଟ ଆଡ଼କୁ, କେବଳ ମୁଣ୍ଡଟା ପେଟ ଆଡ଼କୁ ଏମିତି ନାହିଁ, କେମିତି ଅଛି ତାକୁ ବ୍ୟାଖ୍ୟା କରି କହୁଛନ୍ତି, କେତେ କଷ୍ଟ? ଭଗ୍ନା ପୃଷ୍ଠ ଶିର ଅଧାର, ପିଠିଟା ବ୍ୟାଣ୍ଡ ହେଇଥିବ ଗୋଟେ ଧନୁ ଭଳି, ଧନୁ ଭଳି ବ୍ୟାଣ୍ଡ ହେଇଥିବ, ନାକଟା ଆସିକି ପୁରା ଲାଗିଥିବ ପେଟରେ, ଦେଖ ପିକ୍ଚର ବି ଆଜିକାଲି ଉଠେଇକି ମରା ହେଇଛି, ଆଉ ପିଠିଟା ପୁରା ବ୍ୟାଣ୍ଡ ଥିବ, ନେକ୍ ଶିର ଅଧର ଗଳାଟା ପୁରା ବ୍ୟାଣ୍ଡ ଥିବ, ଏତିକି କଷ୍ଟ ମାତ୍ର ଗର୍ଭରେ ଆମେ ସମସ୍ତେ ପାଇଛେ। ଦେଖିବା ଦରକାର ଗୋଟେ ଶିଶୁ କେମିତି ଜନ୍ମ ହେଉଛି, ଏତିକି କଷ୍ଟ। ଦୁଇ ଜଣ ଶପଥ କରନ୍ତି ମାତୃ ଗର୍ଭ ବେଳେ, ମାତୃ ଗର୍ଭରେ ଥିଲାବେଳେ ଶିଶୁ ଶପଥ କରେ, ମୁଁ ଏ ଜନ୍ମ ପାଇବିନି ପ୍ରଭୁ, ସେ ଭଜନ କରେ ସ୍ତୁତି, କାଲି ଶୁଣିବା, କାଲି ମୁଁ ଚେଷ୍ଟା କରେ ପ୍ରଭୁ ପାଗ ଭଲ ରୁହେ, ପୁରା ସ୍ତୁତିଟାକୁ ସାରିବା, ବହୁତ ସୁନ୍ଦର ସ୍ତୁତି, ଆଉ ସ୍ତୁତି ପରେ ପୁଣି ବି ଦୁଃଖ ଆରମ୍ଭ ହବ, ଛୋଟ ପିଲା ହେଲେ ପୁଣି ତାକୁ କାମୁଡ଼ିବେ ଜନ୍ତୁମାନେ, ପୁଣି ଯୁବକ ଅବସ୍ଥାକୁ ଯିବ, ପୁରା ଦୁଃଖ ଜୀବନଟା କେମିତି ବର୍ଣ୍ଣନା କରିଛନ୍ତି ମା। ବଡ଼ ଦୁଃଖ ହେଲା ଶିଶୁ ଶପଥ କରେ ମୁଁ ଆଉ ମାତୃଗର୍ଭକୁ ଆସିବି ନା, ପ୍ରଭୁ ଆପଣଙ୍କୁ ଭଜନ କରିବି, ମା ବି ଶପଥ କରେ, ଯିଏ ବି ମା ଥରେ ପିଲା ଜନ୍ମ କରିଛି ସେ ଶପଥ କରିଥିବ ଆଉ କେବେ ପିଲା ଜନ୍ମ କରିବିନି, ଏତେ କଷ୍ଟ ନିଶ୍ଚିତ ସମସ୍ତେ ରିଏଲାଇଜେସନ ଅଛି, କିନ୍ତୁ ମାୟା ସେ କଷ୍ଟକୁ ଭୁଲି ଯାଆନ୍ତି।
ଶିଶୁ ବି ଭୁଲି ଯାଏ ମା ବି ଭୁଲି
ବହୁ କଷ୍ଟ ମା ତ ବହୁ ଯନ୍ତ୍ରଣା ବହୁ ଯନ୍ତ୍ରଣା ପ୍ରଭୁପାଦ ଲେଖିଛି ତାଙ୍କର ପଟରେ ଦୁଇ ଜଣଙ୍କର ସଂଗ୍ରାମ ଚାଲେ ହୁଏତ ମା ବଞ୍ଚିବୁ ନହେଲେ ଶିଶୁ ବଞ୍ଚିବୁ ଏଗୁଡ଼ି ଏତେ ରିସ୍କଫୁଲ ସମୟ ଭଗବାନ କେବେ ଉଦ୍ଧାର କରନ୍ତି କେବଳ ଶିଶୁ ସେ ସମୟରେ ସେଇଟାକୁ ଶୂଳବାୟୁ ବୋଲି କୁହାଯାଏ ଶୁଣିବି ଭାଗବତରେ ତାର ସ୍ପଷ୍ଟ ଲେଖା ହେଇଛି ପ୍ରସୃତି ବାୟୁ ଭଗବାନ ତିଆରି କରିକି ମାତୃଗର୍ଭରୁ ସେ ଛୋଟ ସ୍ଥାନ ଭିତରେ ଶିଶୁ ବିଶାଳ ଆକୃତି ଶିଶୁକୁ ବାହାର କରନ୍ତି ସେ ବାୟୁ ଦ୍ୱାରା ଶିଶୁ ଯେତେବେଳେ ମୂର୍ଚ୍ଛା ହେଇକି କହିଥାଏ ମା ବି ଭୀଷଣ ଯନ୍ତ୍ରଣା ପାଏ ଗୁରୁ କ୍ଲେଶ ଏଠି କହୁଛନ୍ତି ପିଠି ଭାଙ୍ଗି ଯାଇଥିବ ନାକ ପେଟକୁ ଲାଗିଥିବ ଏଣେ କୃମିମାନେ ଖାଉଥିବେ ମାଆର ଭକ୍ତ ଅବଶିଷ୍ଟ ବି କଷ୍ଟ ଦେଉଥିବ ଏବଂ ଶେଷ କଷ୍ଟ କହୁଛନ୍ତି କଷ୍ଟ ଶେଷ କ'ଣ ଏଇ କଷ୍ଟ ଅକଳ୍ପ୍ୟା ସଙ୍ଗ ଚେଷ୍ଟାୟାମ ସଙ୍କୁତୈବ ପଞ୍ଜରେ ତତ୍ର ଲବ୍ଧ ସ୍ମୃତି ଦୈବାତ୍ କର୍ମ ଜନ୍ମ ସତୋଦ୍ଭବମ ସ୍ମରଣ ଦୀର୍ଘମଣୁ ଶ୍ୱାସମ ସର୍ମଙ୍ଗୀ ନାମ ବିନ୍ଦତେ ମା ଶିଶୁ ସେତେବେଳେ ଘନ ଘନ ନିଶ୍ୱାସ ଛାଡ଼େ ଦୁଃଖରେ ସର୍ବଙ୍ଗୀ ନାମ ବିନ୍ଦନ୍ତି କି ସୁଖ ଅଛି ମାତୃଗର୍ଭରେ କ'ଣ କହିବି ମା ହରିଭକ୍ତି ବିନା ମାତୃଗର୍ଭକୁ ଯାଇ ଯିବା ଏଇ ଦୁଃଖ ପାଉଛି କ'ଣ କହିବି ସୁଖର କଥା ଅକଳ୍ପ୍ୟ ସ୍ୱଙ୍ଗ ଚେଷ୍ଟାୟାମ ନାକ ପେଟକୁ ଲାଗିଛି ଶିର ଭାଙ୍ଗିଛି ବେକ ତଳକୁ ହେଇଛି ବାହାରେ ନାଡ଼ି ଗୁଡ଼ିକ ସବୁ ବନ୍ଧା ହେଇକି ରହିଛି ତାର ଅବସ୍ଥା କିଭଳି ଶକୁନ୍ତ ଇବ ପଞ୍ଜରେ ପଞ୍ଜୁରୀରେ ପକ୍ଷୀ ରହିଲା ବେଳେ ଯେଉଁ ଅବସ୍ଥା ସେଭଳି ଅବସ୍ଥା କିନ୍ତୁ ପକ୍ଷୀ ପଞ୍ଜୁରୀରେ ଥିଲାବେଳେ ମୁଣ୍ଡଟା ଉପରକୁ ଟେକି ଟିକେ ବୁଲିପାରେ ସେଠି ମଣିଷ ତାଠୁ କଷ୍ଟ ଅବସ୍ଥାରେ ଅଛି ମୁଣ୍ଡ ଉପରକୁ ଥାଏ ପକ୍ଷୀର ସେତେବେଳେ ଡାକେ ତା ମାଷ୍ଟରକୁ ଡାକି ମୋତେ ଚଣା ଦିଅ ମୋତେ ଭୋକ ଦିଅ କିଛି ଭୋକ ଲାଗିଲାନି କିଛି ଖାଇବା ଦିଅ ସେ ଅବସ୍ଥା ଯିବାର ନଥାଏ ଏତେ କଷ୍ଟ କିନ୍ତୁ ତତ୍ର ଲବ୍ଧ ସ୍ମୃତି ଦୈବା ଏଇ କଷ୍ଟ ସମୟରେ ଭଗବାନଙ୍କର କୃପାରେ ସ୍ମୃତି ତାର ଲାଭ ହୁଏ କେଉଁ ସ୍ମୃତି ଲାଭ ହୁଏ ଦୁଇଟା ଜିନିଷ ଜନ୍ମ କର୍ମ ସତତ ଭାବ ସତ ସତ ଜନ୍ମର ଜନ୍ମ ମୁଁ କେଉଁ କେଉଁ ଜନ୍ମ ପାଇଥିଲି ଆଉ କର୍ମ କେଉଁ କେଉଁ କର୍ମ କରିକି ଦଣ୍ଡ ପାଇଥିଲି ଏଇ ଦୁଇଟା ଜିନିଷ ସ୍ମରଣ ଆସେ ମାତୃଗର୍ଭରେ ମାତୃଗର୍ଭରେ ଏ ସ୍ମରଣ ଆସେ ତତ୍ର ଲବ୍ଧ ସ୍ମୃତି ଦୈବା କର୍ମ ଜନ୍ମ ସତୋଦ୍ଭବ ସ୍ମରଣମ ଅନୁଶ୍ୱାସମ ଦୀର୍ଘମ ସେ ପୂର୍ବର ଜନ୍ମ ଆଉ କର୍ମକୁ ଅନୁସ୍ମରଣ କରିକି ଦୀର୍ଘ ଶ୍ୱାସ ମାରେ କି ଅବସ୍ଥା ଆମେ ଏଇ କର୍ମ କରିକି ଆଜି ମାତୃଗର୍ଭ ଏଇ ଦୁଃଖରେ ଅଛି କ'ଣ ହବ ମୋର ଅବସ୍ଥା ଏଇ ଯେତେବେଳେ ସାତ ମାସ ଆରମ୍ଭ ହେଇଯିବ ଛଅ ମାସରେ ଏଇ କଷ୍ଟ ସାତ ମାସ ଆରମ୍ଭ ହେଇଗଲା ମାନେ ଆରଭ୍ୟ ସପ୍ତମାତ୍ମା ଲବ୍ଧ ବୋଧ ପିବେ ପିଥ ନୈକତ୍ରାସ୍ତେ ସୁତି ବାତେ ବିଷ୍ଟା ଭୁରିବ ସୋଦର ସ ଉଦର କିଏ ଥାନ୍ତି ବିଷ୍ଟା ଭୂ କୃମି ବିଷ୍ଟାକୁ ଖାଉଥିବା କୃମିମାନେ ତାର ଉଦର ଭାଇ ହେଇକି ଥାନ୍ତି ସେଠି ଆରଭ୍ୟ ସପ୍ତମାସ ଆରମ୍ଭ ହେଲା ମାତ୍ରେ ଲବ୍ଧବୋଧ ଅପି ବ୍ୟପିତ ତା ସ୍ମୃତି ପୂର୍ଣ୍ଣ ସ୍ମୃତି ଆସିଯାଏ ଏଠି ଆମର କାହାର ଜ୍ଞାନ ନାହିଁ ଯେ ଆତ୍ମା ଆମର ଶରୀରକୁ ଚଳାଉଛି ପରମାତ୍ମା ଆତ୍ମାକୁ ଚଳାଉଛନ୍ତି କାହାର ଜଣଙ୍କର ଜ୍ଞାନ ଆସୁନି ଭଜନ କଲେ କେବଳ ଭଗବାନ କରୁଣାରେ ଆସିବ କିନ୍ତୁ ମାତୃଗର୍ଭରେ ଭଗବାନଙ୍କ କୃପାରେ ଆତ୍ମା କ'ଣ ପରମାତ୍ମା କ'ଣ ଜୀବ କ'ଣ କର୍ମ କ'ଣ ଆପଣ ଶୁଣିବେ ସ୍ଥିତିରେ ଯଦି କାଲି ପ୍ରଭୁ ସୁନ୍ଦର ପାଠ କରନ୍ତି ଶୁଣିବେ ଭଲ ହବ ଠିକ୍ ଅଛି ପ୍ରଭୁଙ୍କର କରୁଣାକୁ ଆମେ ନିର୍ଭର କରିବା ବହୁତ ସୁନ୍ଦର ସ୍ଥିତି ସମ୍ପୂର୍ଣ୍ଣ ଜ୍ଞାନ ସେଇଠି ଥାଏ କିନ୍ତୁ ଏଠି ପୁରା ବିପରୀତ ଜ୍ଞାନ ଅଛି ସେଠି ଆମେ ଜାଣିଥାନ୍ତି କୃଷ୍ଣ ଭଗବାନ କିନ୍ତୁ ଏଠି କହୁଛୁ ମୁଁ ଭଗବାନ ସବୁ ବିପରୀତ ଜ୍ଞାନ ସବୁ ବିପରୀତ ଜ୍ଞାନ ଆସିଥାଏ ସେଥିପାଇଁ ମାତୃଗର୍ଭରୁ ଶିଶୁ ବାହାରିବା ପାଇଁ ଚାହେଁ ନା କୁହେ ପ୍ରଭୁ ବରଙ୍କୁ କଷ୍ଟ ପାଇଁ ଭଗବାନଙ୍କର ଆଉ ମାତୃଗର୍ଭରେ ଯିବାର କଥାବାର୍ତ୍ତା ହୁଅନ୍ତୁ ଶେଷରେ ଭଗବାନ ଯିବକୁ ପଚାରିବେ ତୁ କ'ଣ ଚାହୁଁଛୁ ମା ମାତୃଗର୍ଭରେ କଷ୍ଟ ପାଉଛୁ ଏଣେ ମୋତେ ବି ପ୍ରାର୍ଥନା କରୁ ତୋର କ'ଣ ଦରକାର କହ ମାତୃଗର୍ଭରୁ ବାହାରିବୁ ନା ଏଇଠି ରହିବୁ କହ ସେ କହିବ ନା ପ୍ରଭୁ ବାହାରିବି ମୁଁ ବରଂ ଏଇଠି ରହିବି କାରଣ ଏଇଠି ରହିଲେ ଆପଣଙ୍କ ସ୍ମୃତିଟା ମୋର ଆସୁଛି ଆପଣଙ୍କୁ ଡାକି ପଡ଼ିଛି କିନ୍ତୁ ଏଇ ମାତୃଗର୍ଭରେ ରହିକି ଆପଣଙ୍କୁ ଭଜନ କରି ମନକୁ ସଂଯମ କରି ମୁଁ ଆପଣଙ୍କୁ ପାଇବି ମୋର ସବୁ ଦିନର ଶତ ଶତ ଜନ୍ମର ଦୁଃଖକୁ ମୁଁ ଦୂର କରିବି
କିନ୍ତୁ ତାର ଏଇ ଜିନିଷକୁ ଭଗବାନ ପୂର୍ଣ୍ଣ କରିବାକୁ ଦିଅନ୍ତି ନା, କର୍ମଫଳ ଅଛି ନା, ସୁତି ବାୟୁ ତାକୁ ପୁଣି ପକାଇପାରେ। ଆରଭ୍ୟ ସପ୍ତମାସ ମାସ, ସପ୍ତମାସ ଆରମ୍ଭ ହେଇଗଲେ ଲବ୍ଧବୋଧ ଅପି ବ୍ୟପିଥ, ଲବ୍ଧବୋଧ ସବୁ ଜ୍ଞାନ ପାଇବ, କିନ୍ତୁ ବ୍ୟପିଥ ଇତସ୍ତତ ଚାଳିତ ହବ। ସାତ ମାସରେ ଶିଶୁ ମୋଟେ ରହିପାରେ ନା, ଛଅ ମାସରେ ଦକ୍ଷିଣ ବାମ ପୁତ୍ର ଦକ୍ଷିଣକୁ କି ବାମକୁ, କିନ୍ତୁ ମ୍ୟାକ୍ସିମମ୍ ଟାଇମ୍ ସେ ବୁଲେ, ସେ ଦକ୍ଷିଣ ଉପରେ ଗୋଟେ ସ୍ଥାନରେ ରହିପାରେ ନା। କାହିଁକି ନା, ନୈକ ଏକତ୍ରାସ୍ତେ ସୁତି ବାନ୍ଧେ। ସାତ ମାସରୁ ଭଗବାନ ଗୋଟେ ସୁତି ବାୟୁ ଆରମ୍ଭ କରନ୍ତି, ଯେଉଁ ବାୟୁଟା ବି ପ୍ରସବ କରେ, ସେ ବାୟୁଟା ସାତ ମାସରୁ ବଢ଼ି ବଢ଼ି ଧୀରେ ଧୀରେ ବଢ଼ିବ, ଲାଷ୍ଟ ଦଶ ମାସରେ ପିଲାକୁ ବାହାର କରେ। ଏ ସୁତି ବାୟୁ ତାକୁ ଗୋଟେ ଜାଗା ରଖିବାକୁ ଦିଏ ନା, ସେ ବିଷ୍ଟା କୃମିଙ୍କ ସହିତ ସେ ମାତୃ ଗର୍ଭରେ ଏଣେତେଣେ ବୁଲେ। ଏବଂ ଏ ହେଉଛନ୍ତି ଶେଷ ଶ୍ଳୋକ, ସ୍ତୁତିର ପୂର୍ବ ଶ୍ଳୋକ, ଏଇଠି କଥା ମୁଁ ବିଶ୍ରାମ ଦେଇ।
ନାଥମାନାରୁ ସୀବିତ ସପ୍ତବଦ୍ରୀ କୃତାଞ୍ଜଳି ସ୍ତୁବିତାନ୍ତ ବିକଳ୍ପୟ ବାଚା ଜେନ ଉତରେ ଅର୍ପିତ। ବିକଳ୍ପୟା ବାଚା, ବଡ଼ ବିକଳ ହେଇକି ଯିଏ ତାଙ୍କ ଉତ୍ତରରେ ସ୍ଥାନ ଦେଇଛନ୍ତି ତାଙ୍କୁ ସ୍ତୁତି କରେ। ନାଥମାନ କଦା ତବ କୃପା ଭବିଷ୍ୟତି, ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି କି ପ୍ରଭୁ କେବେ ମୋ ଉପରେ ଆପଣଙ୍କର କୃପା ହବ, ଏ ସ୍ଥାନରେ ମୋତେ ପକେଇଛନ୍ତି। ଯା ଚମା ନାଥମାନ ମାନେ ଯା ଚମା, ପ୍ରଭୁ କେବେ କୃପା କରିବେ ମୋତେ, ମୁଁ ଏଇ ସ୍ଥାନରେ ରହିଛି। ସାତ ମାସରୁ ସେ ପ୍ରାର୍ଥନା କରେ।
ଋଷି ଦେହାତ୍ମ ଦର୍ଶ, ସେଠି ଦେହ ଆତ୍ମାକୁ ଜାଣିପାରେ, ସେଥିପାଇଁ ଜୀବ ସେଠି ଆଉ କୁହାଯାଏ। ଋଷି ଶବ୍ଦ ସବୁବେଳେ ଲଗାଇଛନ୍ତି ଶୁକ୍ରଦେବ ଗୋସ୍ୱାମୀ, ଭଗବାନ କପିଳଦେବୀ କହୁଛନ୍ତି। ଋଷି ଭୀତ ଭୟ କରିକି, ଆତ୍ମା ପରମାତ୍ମା ଜ୍ଞାନ ଚାଲି ଆସେ, କର୍ମଫଳ ପାଇଁ ଭୟ କରେ। ସପ୍ତବ୍ରଧି, ସପ୍ତ ଧାତୁରେ ଯେଉଁ ବନ୍ଧା ହେଇକି ରହିଛି କୃତାଞ୍ଜଳି, ହାତ ଯୋଡ଼ିକି ପ୍ରଣାମ କରେ। ସ୍ତୁବିତମ ପ୍ରଣାମ କରେ, ସ୍ତବନ କରେ। କ'ଣ ସ୍ତବନ କରେ? କାଲି ଜନ୍ତୁ ବାଚ, ଜନ୍ତୁ ସ୍ତୁତି କରେ। ସ୍ତୁବିତ ବାଚା ଜେନ ଉଦରେ ଅର୍ପିତ, ଯିଏ ତାଙ୍କୁ ଉଦରରେ ଅର୍ପଣ କରିଛନ୍ତି ତାଙ୍କୁ ସ୍ତୁତି କରେ। କିନ୍ତୁ ବିଶ୍ୱନାଥ ଚକ୍ର ସବୁ ଆଚାର୍ଯ୍ୟମାନେ ଭକ୍ତିମନ ଠାକୁର ବି ମାନିଦେଲେ। ଭକ୍ତିମନ ଠାକୁର ସେ ଭଜନ ଲେଖିଲେନି, ଜନନୀ ଜଠରେ ଥିଲା ମ ଯେଖନ ବିଷମ ବନ୍ଦନ ପାସେ ଏକବାର ପ୍ରଭୁ ଦେଖା ଦିଆ ଆମରେ ବଞ୍ଚିର ଏ ଦିନ ଦାସ, ପ୍ରଭୁ ମୋତେ ଥରେ ଦେଖା ଦେଇଛ, ସେ ମାନି ନେଲେ। କିନ୍ତୁ ଜଣେ ଆଚାର୍ଯ୍ୟ ବିଶ୍ୱନାଥ ଚକ୍ର ଠାକୁର ସେ ମାନିବେ, ସିଏ ଭକ୍ତି ସିଦ୍ଧାନ୍ତ ଯେଉଁଠି ଟିକେ ଖଣ୍ଡନ ହବ ସେ କାହାକୁ ମାନିବେନି। ସେତେବେଳେ ସେ କହିଲେ କେମିତି, ଏତେ ସୁନ୍ଦର ସ୍ତୁତି ଯେଉଁ ଜୀବ କରିଛି ମାତୃ ଗର୍ଭରେ, ସିଏ ସଂସାରକୁ ଆସିକି ପୁଣି ସଂସାର କର୍ମ କରିବ, ତାହେଲେ ତ ଭକ୍ତିର କିଛି ମୂଲ୍ୟ ନାହିଁ। ଯିଏ ଏତେ ବିକଳରେ ଭଗବାନଙ୍କୁ ସ୍ତୁତି କରିଛି, ଭଗବାନ ତା ପ୍ରାର୍ଥନା କେମିତି ନ ଶୁଣି ପୁଣି ସଂସାରକୁ ସଂସାର ହେଇଛି ସଂସାର କର୍ମ କରୁଛି ନା, ଯିଏ ଏଠି ଭଜନ କରୁଛନ୍ତି ସିଏ ମାତୃ ଗର୍ଭରେ ସ୍ତୁତି କରିକି ଆସୁଛନ୍ତି। ଯିଏଠି ଆମେ ଯେଉଁମାନେ ମାଳି ଧରିକି ଠାକୁର ଡାକୁଛନ୍ତି ସେଇ ଜୀବ ମାତୃଗର୍ଭରେ ସ୍ତୁତି କରିଛି, ତେଣୁ ସେ ଜୀବ ପାଇଁ ପ୍ରାର୍ଥନା କରୁଛନ୍ତି। ଆମେ ଯେଉଁମାନେ ଭକ୍ତ ହେଇଛେ ସେମାନେ ଜାଣିବା ଦରକାର ମାତୃଗର୍ଭରେ କେତେ ବିକଳରେ ଡାକିଥିଲେ, ବର୍ତ୍ତମାନ ତାଠୁ କେତେ ଶକ୍ତ ବିକଳରେ ଡାକିବାକୁ ପଡ଼ିବ। ଆଉ ଯେଉଁମାନେ ମାତୃଗର୍ଭରେ ଡାକି ନାହାନ୍ତି ସେମାନେ ବର୍ତ୍ତମାନ ଏଇଟା ଶୁଣିବା ଦରକାର ଯେ ଆଚ୍ଛା ମାତୃଗର୍ଭରେ ଏଭଳି ଜ୍ଞାନ ହୁଏ, ସିଏ ବି ପ୍ରସ୍ତୁତ ହେଇଯିବା ଦରକାର। ତା ମାନେ ନୁହେଁ ଯେ ମାତୃଗର୍ଭରେ ଯିଏ ଡାକିଥିଲେ ସେ ଏଠି ଡାକିପାରିବେ, ଯିଏ ଡାକି ନାହାନ୍ତି ସେ ଡାକିପାରିବେ ନା, ସିଏ ଭକ୍ତିର ସିଦ୍ଧାନ୍ତ ଖଣ୍ଡନ ହେଇଛି ବୋଲି ସେ କହୁଛନ୍ତି। ଏତେ ବ୍ୟାକୁଳିତ ହେଇ ଯେଉଁ ଜୀବ ଭଗବାନଙ୍କୁ ଡାକି ଏତେ ଜ୍ଞାନ ଲାଭ କରେ, ସେ କ'ଣ ଆସି ସଂସାର କର୍ମ କେବେ କରିବ? କରିପାରିବ, ବହୁତ ପୂର୍ଣ୍ଣ ଜ୍ଞାନ ଅଛି ଜନ୍ତୁର, ସେତେବେଳେ ମାତ୍ର ପୂର୍ଣ୍ଣ ଜ୍ଞାନ ଅଛି। ତେଣୁ ସେ ଗୋଟେ ସିଦ୍ଧାନ୍ତ ଦେଉଛନ୍ତି, କର୍ମୀ ସେ ଆସିକି ସଂସାରରେ କର୍ମ କରିବ, ଜ୍ଞାନୀ ସେ ଆସିକି ଏଠି ଜ୍ଞାନ ସାଧନା କରିବ, ଭକ୍ତ ଯିଏ ମାତୃଗର୍ଭରେ ଏତେ ସୁନ୍ଦର ସ୍ତୁତି କରିଛି ସେ ଆସିକି ଭକ୍ତ ହବ, ସେ ଭକ୍ତି କାର୍ଯ୍ୟ କରିବ। ତେଣୁ ଆପଣମାନେ ଭାବିବେନି ଯେ ଆପଣ ଯେ ସ୍ତୁତି ନ କରିଥିଲେ ତାର କ'ଣ ଗ୍ୟାରେଣ୍ଟି ଅଛି, ଏଇଟା ଭକ୍ତ ସଂଘ ହେଲେ ଆପଣଙ୍କର ସେ ଜ୍ଞାନଟା ଆସିବ। ସେଥିପାଇଁ ଏ ଯେଉଁ ପ୍ରବଚନ ସବୁ କରାଯାଏ ଏଥିରେ ସ୍ୱୀକୃତି ପ୍ରାପ୍ତ ହୁଅନ୍ତି, ଏ ମାତୃଗର୍ଭରେ ମୁଁ ଏଇଟା କରିଥିଲି, ଯଦି ସେ ସ୍ୱୀକୃତିଟା ଥିବ ସାଧୁ ସଂଘରେ ସେଇଟା ଜାଗ୍ରତ ହବ, ଏଠି ବି ସ୍ୱୀକୃତିକେ ରୋଜଗାର କରିବ, କରିକି ବି ସେ ଭକ୍ତ ହେଇପାରିବ। ତେଣୁ ଯିଏ ତାଙ୍କ ମାତୃଗର୍ଭରେ ଦେଇଛନ୍ତି, ବିଶ୍ୱନାଥ ଚକ୍ର ଠାକୁର ବହୁତ ବଡ଼ ଟୀକା ଏହା ଉପରେ ଲେଖିଛନ୍ତି, ଯେଉଁ ଜୀବା ଭଜନ କରିବ ସେଇ ଜୀବ ସ୍ତୁତି କରିକି ଆସିଛି
ନା କାହିଁକି?
ଏଠି ଗୋଟେ ପ୍ରମାଣ ଦଉଛନ୍ତି ବୃହତ ନାରଦୀୟ ପୁରାଣ ବାଣୀକି, ସେ ବହୁତ ବଡ ଦକ୍ଷ ଭକ୍ତିରେ,
ଅକାମାତ୍ ଅପି ଯେ ବିଷ୍ଣୁ ସକୃତ ପୂଜା ପ୍ରବତ ପ୍ରକୃପତେ ନ ତେଷାମ ଭବବନ୍ଧସ୍ତୁ କଦାଚିତ ଅପି ଜାୟତେ। ଯିଏ କୌଣସି କାମନା ନ କରି ଭଗବାନଙ୍କୁ ଥରେ ବି ପୂଜା କରିଥାଏ ତାକୁ ଭବବନ୍ଧ ହବ ନା। ତେଣୁ ଯେଉଁ ଜୀବ ଏତେ କୌଣସି କାମନା ନ କରିକି ଭଗବାନଙ୍କୁ ଭଜନ କରିବା ପାଇଁ ମାତୃଗର୍ଭରେ ପ୍ରାର୍ଥନା କରିଥିଲା, ସେ ଆସି କେମିତି ଏଠି ସଂସାର କର୍ମ କରିକି ବନ୍ଧନରେ ପଡୁଛି? ସେ ପ୍ରାର୍ଥନା କରିନେହିଁ। ତେଣୁ ଯେଉଁମାନେ ଆଜି ଭକ୍ତ ହେଉଛନ୍ତି ସେମାନେ ପ୍ରାର୍ଥନା କରିଥିଲେ, ଆଉ ଯେଉଁମାନେ ପ୍ରାର୍ଥନା କରିନାହାନ୍ତି ସେମାନେ କେମିତି ଭକ୍ତ ହେବେ ନା? ଏ ପ୍ରାର୍ଥନାକୁ ଶୁଣିକି ମୁଁ ଏବେ ପ୍ରାର୍ଥନା କରିବି, ତାଙ୍କ ମାତୃଗର୍ଭକୁ ଯିବାକୁ ପଡ଼ିବନି। ଆପଣ ଯେଉଁମାନେ ବି ଆଜି ପ୍ରାର୍ଥନାକୁ ଶୁଣିକି ଭଗବାନଙ୍କୁ ଶରଣାଗତ ହେଇଗଲେ ଭକ୍ତ, ଆଉ ଏଇ ଜନ୍ମ ଶେଷ ଜନ୍ମ ଆଉ ମାତୃଗର୍ଭରେ ସ୍ତୁତି କରିବାକୁ ପଡ଼ିବନି, ବରଂ ଆମେ ହତଭାଗା। ଆପଣ ଆମଠୁ ବଡ଼ ସୁଯୋଗ ପାଇବେ ଭକ୍ତମାନଙ୍କ ଠାରୁ, ଯେଉଁମାନେ ଭକ୍ତ ହେଇନାହାନ୍ତି। ଆମେ ଯଦି ଏଇ ସିଦ୍ଧାନ୍ତକୁ ଧରିବା, ମାତୃଗର୍ଭରେ ଡାକିକି ଆସିକି ଏଠି ଡାକୁଛୁ, ଆପଣ ଯଦି ମାତୃଗର୍ଭରେ ଡାକିବି ନାହାନ୍ତି, ଆଜି ବି ଏଇ ଡାକି ଆରମ୍ଭ କଲା ଆଜି ଦିନଠାରୁ, ଠିକ୍ ଅଛି, ପାପ ଛାଡ଼ିବି, ନିଶା ଆମିଷ ଖାଇବି ନା, ଯେତିକି ସମୟ ମିଳୁଛି ପ୍ରଭୁଙ୍କୁ ଡାକିବି, ଭଗବାନଙ୍କୁ ଭୋଗ ଅର୍ପଣ କରି ଘରେ ସ୍ୱାମୀ ସ୍ତ୍ରୀ ଆମେ ଚଳିବୁ, ସରିଲା। ଆପଣ ପୁଣି ଆଉ ମାତୃଗର୍ଭରେ ଡାକିବା ବି ପଡ଼ିବନି, ଏଇ ଜନ୍ମ ହବ ଶେଷ ଜନ୍ମ, ଭଗବାନ ଗୀତାରେ କହିଛନ୍ତି। ଏଠୁ ସୁଯୋଗ କ'ଣ ଅଛି କୁହନ୍ତୁ? ଆପଣ ବରଂ ଆମଠୁ ବଡ଼ ଭାଗ୍ୟବାନ ହେବେ। ତେଣୁ ଜୀବ ସେ ବହୁତ ବଡ଼ ବଡ଼ ସିଦ୍ଧାନ୍ତ ସବୁ ଦେଇଛନ୍ତି, ଏତେ ସିଦ୍ଧାନ୍ତ ସିଏ ଦେଇଛନ୍ତି, ସେଗୁଡ଼ିକ ଆପଣମାନଙ୍କ ଧୈର୍ଯ୍ୟ ରହିବନି, ଭକ୍ତ ସମାଜରେ ଆଲୋଚନା ବି କରାଯାଏ, ଭକ୍ତମାନେ ବି ବେଳେବେଳେ ଭକ୍ତମାନେ କି ଧୈର୍ଯ୍ୟ ରହିବନି, ଏତେ ସେ ସିଦ୍ଧାନ୍ତ ସବୁ ଆଣିକି ଦେଇଛନ୍ତି। କେମିତି ଏ ଜିନିଷ ହବ? ଥରେ ଭଗବାନ କହିଲେ ସକୃତ ଏବେ ପପର୍ଣ୍ଣ, ଯେ ଥରେ ମୋର ଶରଣାଗତ ହେଇଯିବ, ରାମ କହିଛନ୍ତି ବାଲ୍ମୀକି ରାମାୟଣରେ, ସେ ମୋର ନିଜର ହେଇଗଲା। ତାର ଯେଉଁ ଜୀବ ଏତେ ସୁନ୍ଦର ବାରଟା ସ୍ତୁତି କରିଛି, ତାର କେମିତି ମାତୃ ଏଇ ଆସି ସଂସାର ସଂସାର କର୍ମ କରିବ ନା? ଇଏ ହେଇପାରିବନି, ଭକ୍ତ ହିଁ କରିଛି। ଠିକ୍ ଅଛି, ସେ ଭକ୍ତ କରୁ କି ଅଭକ୍ତ କରୁ, ବର୍ତ୍ତମାନ ସେଟା ସମସ୍ୟା ନାହିଁ, ଆମେ ଭକ୍ତ ଅଭକ୍ତ ଉଭୟ ଗୋଟିଏ ଜାଗାରେ ବର୍ତ୍ତମାନ ଅଛି। ବର୍ତ୍ତମାନ ସମସ୍ତଙ୍କୁ ଗୋଟିଏ କର୍ମ ବାଛିବାକୁ ପଡ଼ିବ, କାରଣ ନର୍କୁ ଗଲାବେଳେ ପୋଲିସ ଷ୍ଟେସନକୁ ଗଲାବେଳେ କ'ଣ ବ୍ରାହ୍ମଣ ଯାଏ କ୍ଷେତ୍ରରେ ଯାଏ ନାହିଁ? ଆଜ୍ଞା, ପୋଲିସ ଷ୍ଟେସନକୁ ବ୍ରାହ୍ମଣ ବି ପଶିବ, କ୍ଷେତ୍ରୀ ବି ପଶିବ, ବୈଶ୍ୟ ବି ପଶିବ, ଶୂଦ୍ର ବି ପଶିବ, ପୋଲିସ ଷ୍ଟେସନକୁ ସମସ୍ତେ ପଶିବ। ସେଇଭଳିଆ ଭଗବାନଙ୍କ ଦରବାରକୁ ସମସ୍ତେ ଯାଇପାରିବେ, ଭକ୍ତ ଯାଇପାରିବେ, ଅଭକ୍ତ ଯାଇପାରିବେ। ଭକ୍ତ କେବଳ ଅଭିମାନ କଲେ ମୁଁ ଭକ୍ତ ବୋଲି ହବ ନା, କି ଅଭକ୍ତ ଯଦି କେବଳ ଅଭିମାନ କରିବ ମୁଁ ଭଗବାନଙ୍କର ଭକ୍ତ ନୁହେଁ, ତା ବି ହବ। ଦୁଇ ଜଣଙ୍କୁ ଗୋଟିଏ ଅଭିମାନ, ଆମେ କୃଷ୍ଣଙ୍କର ଦାସ, ମୁଁ ଆଜିଠୁ କୃଷ୍ଣଙ୍କର ସେବା କରିବି, ଭକ୍ତ ବି କୃଷ୍ଣଙ୍କର ସେବା କରିବ, ଯିଏ ଭକ୍ତ ହେଇନି ଆପଣ ମାନୁନାହାନ୍ତି, ଆମେ ଡିଫରେନ୍ସ କରିବା ପାଇଁ ଅଭକ୍ତ ବୋଲି କହୁଛୁ, କିନ୍ତୁ ଜୀବର ସ୍ୱରୂପ ହେଲା ସେ ଭକ୍ତ, କେହି ମାନେ ବା ନ ମାନେ ସବାଇ ତାର ଦାସ, ଯେଇ ନ ମାନେ ସେଇ ଦୋଷେ ହଏ ସର୍ବନାଶ। କିଏ ମାନୁ ନ ମାନୁ, ଚୋର ପୋଲିସ ଷ୍ଟେସନ ମୁଁ ଯେମିତି ଉଦାହରଣ ଦେଇଥିଲି, ଜେଲଖାନାରେ ଚୋର ରହି ଯଦି କହିବେ ମୁଁ ସରକାରର ଲୋକ ନୁହେଁ, ମୁଁ ସରକାରକୁ ମାନେ ନା, ବାପା ସରକାର ଜେଲଖାନା ତତେ ଖାଇବାକୁ ଦେଉଛି, ସିଏ ତୁ ନ ମାନ, ତୁ ସରକାର ଲୋକ, ସରକାର ତତେ ଖାଇବାକୁ ଦେଉଛି। ସେଭଳି କେଉଁ ଜୀବ ବି ଆଜି ମାନୁନି ସେ ଭଗବାନ କରୁନା, କିନ୍ତୁ ଭଗବାନ ସେ, କିନ୍ତୁ ଦୁଇ ଜଣ ଯାକ ଭଗବାନ ଭଜନ କରିବା ଦରକାର, ନହେଲେ ପୁଣି ଦୁଃଖ ମିଳିବ। ଭଗବାନ କପିଳାଦେବ ତାଙ୍କ ମାଆଙ୍କୁ ଯେଉଁ କଥା କହିଲେ, ସଚି ମାତାଙ୍କୁ ଚୈତନ୍ୟ ମହାପ୍ରଭୁ ସେଇ କଥା ବି କହିଛନ୍ତି, ଏ କଥାଟା ମୁଁ ଏଇଠି କହିକି ବିଶ୍ରାମ ନେବେ, କାଲି ପ୍ରସ୍ତୁତି ଆରମ୍ଭ ହେବେ।
କଟୁ ଅମ୍ଳ ଲବଣୀ, କଟୁ ଅମ୍ଳ ଲବଣ ଜାନି ଜାତ ଖାଏ, କଟୁ ଅମ୍ଳ ଲବଣ ଜାନି ଜାତ ଖାଏ, ଅଙ୍ଗେ ଗିଆ ଲାଗେ ତାର ମହାମୋହ, ମାଂସମୟ ଅଙ୍ଗ କୃମି କୁଳେ ବେଡ଼ି ଖାଏ, ମାଂସମୟ ଅଙ୍ଗ କୃମି କୁଳ ବେଡ଼ି ଖାଏ, ঘুচাইতে শক্তি নাহি মোর এ জ্বালা ঘুচাইতে মোর এ জ্বালা নড়িতে না পারে তপ্ত পঞ্জারির মাঝে নড়িতে না পারে তপ্ত পঞ্জারির মাঝে তবে প্রাণ রহে ভবি তব্যতার কাজে তবে প্রাণ রহে ভবি
কটু অম্ল লবণ যেতে মা খায় মহামোহ হুয়ে দেখ প্রতি শ্লোকর পূর্ব যে পড়ে সেই শ্লোকের এটা অনুবাদ অঙ্গে গিয়া লাগি তার মহামোহ হয় মাংসময় অঙ্গ কৃমি কূল বেড়ি খায় কৃমি কূল কৃমি বহু কৃমি মাংসময় শিশু খাতে ঘুচাইতে শক্তি নাই মর এ জ্বালা ঘুঞ্চি পে না চারিআড়ে বন্ধা হয়েকি রয়েছে নাড় মুনা ভিতরে রয়েছে শক্তি না নড়িতে না পারে তপ্ত পঞ্জরীর মধ্যে সেটি অনেক না শঙ্কুন্দ ইব পঞ্জরে এটি সে চেতনা ঠিক সে কথা কুছেন নড়িতে না পারে নড়ি মানে হলি পারিব নড়িতে না পারে তপ্ত পঞ্জরীর মাঝে পক্ষী ততলা পঞ্জরী ভিতরে পক্ষী রয়েছে কি মাতৃগর্ভরে ততলা পঞ্জরী ভিতরে রয়েছে কেমতি রয়েছে কালি শুনি স্তুতিরে তপ্ত পঞ্জরী আও তবে প্রাণ রহে ভাবি তব্যতার কাছে কিন্তু এতে কষ্টরে সে কাহি রুহে তার গোটে আশা থাকে এই মাতৃগর্ভরে বোধ হয়ে প্রভুকে ডাকিকি মনটা সংযম করি এইটি প্রভুকে পাইযিবি আও এইথিপাই সে বঞ্চিকি রয়েথায় কারণ ভগবানের স্মরণ আসে কিন্তু সে আশা বিফলতা কর্মফল তাকে রক্ষে দিয়ে যায় মাতৃগর্ভরে আর সে স্মরণ রহে না পুঁজে জগতকে আসে পুঁ দুঃখ তার ইয়ে হচ্ছে জীবনর দুঃখ তবে আসন্তকালি গোটে দিন বড়া হয়ে যাই মহারাজ কি সূচনা দিয়ে পারতে আপন মানুষ অনুরোধ আমার এটি মাড়ি মাড়ি অনেক না মাড়ি সেটি অন্থ বি অপন মানে যে ভক্তি জীবন আরম্ভ করা চাহুঁচ সময় ডেরি করতে না বহু দিন চালগাল আজ্ঞা আমি আপনার বন্ধু ভাবে কোচ আমি আপনার নিকট কিছু স্বার্থ উঠে কিছু পয়সা নেওয়া আসিনি কিছু সাহায্য নেওয়া আসিনি আপনার প্রভু ভজন করবে আপনার স্বামী স্ত্রী পিলা ছুঁ ডাকবে কেতে আনন্দরে আপনার রহবে আপন নিজে অনুভব করুন ভক্তি জীবন আপনার নিজে অনুভব করুন নিজে ভাগবত যা শুনেছেন তাহলে কার্যের লাগবে হরে কৃষ্ণ জয় গ্রন্থরা শ্রীমদ ভাগবতম কি প্রভু জগন্নাথ বলদেব সুভদ্রা মহারাণী কি ভক্তদেবী তুলসী মহারাণী কি প্রভুপাদজি মহারাজ কি জয় গৌরগোবিন্দ স্বামীশীল গুরু মহারাজ কি সমবেত ভক্তবৃন্দ কি নিতাই গৌর প্রমানন্দে হরি হরি।